శ్రీహం శ్రీగురు శ్రీగురుగణాం శ్రీగురుష్ణాస శ్రీరూపం సర్వజాతం సర్వరఘునాథం తం తం సజీవం సాధైతం సార్వభూతం పరిజన సైతం కృష్ణాం చైతన్యదేవం శ్రీరాధా కృష్ణపాదాం శరణం లలిత శ్రీ సత్తాందాసం హే కృష్ణ కరుణాసింధు దీనబంధు జగత్పతి గోపీ సూర్యకాంత రామకాంత నమస్తే తప్తకాంచన గౌరంగీ రాధే వృందావనేశ్వరీ విశ్వమానసుఖదేవీ ప్రణమామి హరిప్రియ పంచాకర్తృవ్యశ్చాసింధుర్దేవ చ పతితానాం పావనేభ్యో వైష్ణవేభ్యో నమః. నమో మహావదనాయ కృష్ణ ప్రేమ ప్రదాతే కృష్ణాయ కృష్ణచంద్రనామ్నే గౌరసేన శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివశాలి శ్రీపూర్వక్త వృంద హరే కృష్ణ 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 హరే 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 రామ 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 హరే హరే. ఓం నమో భగవతే వాసుదేవాయ ఓం నమో భగవతే వాసుదేవాయ భగవాన్ రామచంద్రంకర ఈసారి విశేషాలే ఆయన వాల్మీకి నర్సింగ్ రామాయణ భగవాన్ రామచంద్రంకర పై వర్ణన కలిసింది. ఇది భాగవతంలో ఆమె సంక్షేపం వర్ణన కలిగించి తను ఆమె కిచి భాగవతం ఆమె కిచి వాల్మీకి రామాయణలు భగవాన్ రామచంద్ర విషయ వివరణ కలిగా ఆజి పవిత్ర తిథి శుక్ల చైత్ర శుక్ల నవమి తిథిరే భగవాన్ రామచంద్ర ఆవిర్భావం చేసే తెలు సై తిథి ఆమె భగవాన్ రఘునందన్ ధామే ఆమె పాళన కరాచి నవస్కంద దశమ భగవాన్ రామచంద్ర విషయే వర్ణన కలిగించి కింటు అన్యాన్య భగవాన్ క్రీడా సత్ జీవన విస్తార వర్ణన కలిగించి భాగవతంలో ଭଗବାନ ରାମଚନ୍ଦ୍ରଙ୍କ ଲୀଳା ଏତେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇନି କାହିଁକି ନା ସୁବ୍ରତ ବିଷୟରେ କହୁଛନ୍ତି ଯେ ଭାଗ ନବସ୍କନ୍ଧ ଦଶମ ଅଧ୍ୟାୟ ତୃତୀୟ ଅଧ୍ୟାୟରେ କହୁଛି ଯେ ତସ୍ୟାନ୍ ଚରିତ୍ରଙ୍କ ରାଜନ ଋଷି ତତ୍ଦର୍ଶୀ ବି ସୁତଙ୍ଗି ବର୍ଣ୍ଣତା ଭୂରି ଓୟା ଶିକା ପଟେ ଭଗବାନଙ୍କ ରାମଚନ୍ଦ୍ରଙ୍କର ଭଗବାନ ରାମଚନ୍ଦ୍ର ଆସୁଛନ୍ତି ସୂର୍ଯ୍ୟ ବଂଶରେ ଆସୁଛନ୍ତି ସେ ଆସୁଛନ୍ତି ତାଙ୍କ ବଂଶରେ ସୂର୍ଯ୍ୟ ବଂଶରେ ଆମର ଖଟୁଆଙ୍ଗ ତାଙ୍କର ପୁତ୍ର ଦିଗବାହୁ ତାଙ୍କ ପୁତ୍ର ରଘୁ ତାଙ୍କ ପୁତ୍ର ପିତୁସଭା ତାଙ୍କ ପୁତ୍ର ଅଜ ତାଙ୍କ ପୁତ୍ର ଦଶରଥ ଏଭଳି ବେଳେ ତାଙ୍କର ଭଗବାନ ରାମଚନ୍ଦ୍ର ଆସୁଛନ୍ତି ଦଶରଥଙ୍କ ପୁତ୍ର ହିସାବରେ ଆସୁଛନ୍ତି କ୍ଷେତ୍ରୀୟ ବଂଶରେ ଆସୁଛନ୍ତି. ତେଣୁ ଏହି ଭଗବାନଙ୍କର ଯେଉଁ ଲୀଳା ସବୁ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଅନ୍ୟ ପ୍ରତିଦର୍ଶୀମାନେ ବର୍ଣ୍ଣନା କରିଛନ୍ତି. ତେଣୁ ଭାଗବତରେ ସଂପୂର୍ଣ୍ଣ ବର୍ଣ୍ଣନା କରାଯାଇଛି ଦୁଇଟି ଅଧ୍ୟାୟରେ ଭଗବାନ ରାମଚନ୍ଦ୍ର ଲୀଳା ସବୁ ବର୍ଣ୍ଣନା କରାଯାଇଛି. ତେଣୁ ଭଗବାନ ରାମଚନ୍ଦ୍ର ଯୋଉ ଆସିଥିଲେ କହୁଛି ତସ୍ୟାପି ଭଗବାନ ଏ ସାକ୍ଷାତ ମନମୟରି ହଂସା ସେନ ଚତୁର୍ଧାଗ ପୁତ୍ରତ୍ୱ ପ୍ରାର୍ଥିତ ଶ୍ରୀ ରାମ ଲକ୍ଷ୍ମଣ ଶତ୍ରୁଘ୍ନ ସଂଜ୍ଞା. ଭଗବାନ ରାମଚନ୍ଦ୍ର ତ୍ରେତା ଯୁଗରେ ଆସିଥିଲେ ତ୍ରେତା ଯୁଗରେ ଭଗବାନ ପ୍ରତି ଯୁଗରେ ଆସନ୍ତି ଯୁଗେ ଯୁଗେ ଭଗବାନ ଯୁଗେ ଯୁଗେ ଯୋଗ ହେଉଛି ପ୍ରତି ଯୁଗରେ ଭଗବାନ ଆସନ୍ତି. ତେଣୁ ଭଗବାନଙ୍କର କୋଉ ଅବତାରରେ କୋଉ ପ୍ରକାର ଲୀଳା ସେ କରିଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ଯୋଉ ଲୀଳା ଦେଖିବା ସବୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଉଛି ଭଗବାନ ରାମଚନ୍ଦ୍ର କୋଉ ମର୍ଯ୍ୟାଦା ପୁରୁଷୋତ୍ତମ ସବୁ ପ୍ରକାର ମର୍ଯ୍ୟାଦା ସେ ରକ୍ଷା କରିଛନ୍ତି ମର୍ଯ୍ୟାଦା ଉତ୍ତମ ଯୋଉ ପଦ ରହିଛି ମର୍ଯ୍ୟାଦା କିଭଳି ଦେଖିବାକୁ ପଡିବ ତାକୁ ସେ ସ୍ଥାପନ କରିଯାଇଛି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ କୃଷ୍ଣଙ୍କୁ କୁହାଯାଉଛି ଲୀଳା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଏବଂ ମହାପ୍ରଭୁ ହେଲେ ପ୍ରେମ ପୁରୁଷୋତ୍ତମ ସମସ୍ତେ ପୁରୁଷୋତ୍ତମ ସାଧାରଣ ପୁରୁଷ ନୁହନ୍ତି ଆମେ ହେଉଛେ ପୁରୁଷ ଯଦି ପ୍ରକୃତରାଣୀ ପୁରୁଷ ନୁହନ୍ତି କିନ୍ତୁ ଆମେ ପୁରୁଷ ଅଭିମାନ କରିଛେ, କିନ୍ତୁ ଭଗବାନ ହେଉଛନ୍ତି ପ୍ରକୃତ ପୁରୁଷ। ଭଗବତର ଦଶମଧ୍ୟାୟରେ ଅର୍ଜୁନ ଭଗବାନ କହୁଛନ୍ତି ପରମ ବ୍ରହ୍ମ ପରମ ଧାମ ପବିତ୍ର ପରମ ଭଗବାନ ପୁରୁଷଂ ଶାଶ୍ୱତ ଦିବ୍ୟଂ ଆଦି ଦେବ ଅଜନ୍ତି। ଭଗବାନ ହେଉଛନ୍ତି ପୁରୁଷ, କାହିଁକି ନା ସେ ପୁରୁଷ ଅର୍ଥ ହେଉଛି ଉପଭୋଗକାରୀ। ପ୍ରକୃତରେ ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ତାଙ୍କୁ ଉପଭୋଗ ଦେବା ପାଇଁ ଉଦ୍ଦିଷ୍ଟ, ଆମେ ହେଉଛେ ଭଗବାନଙ୍କ ଅଂଶ। ଭଗବାନଙ୍କ ଅଂଶ ହିସାବରେ ଅଂଶର କାର୍ଯ୍ୟ ହେଉଛି ପୂର୍ଣ୍ଣର ସେବା କରିବା, ଜୀବର ସ୍ୱରୂପ ଭାଇ ନିଷ୍କ୍ରିୟ ଭକ୍ତରା। ଆମେ ହେଉଛେ ଭଗବାନଙ୍କର ଅଂଶ, ଅନୁବାଂଶ ଜୀବନ ଲୋକେ ଯେହେତୁ ଆମେ ଭଗବାନଙ୍କର ଅଂଶ, ଅଂଶର କାର୍ଯ୍ୟ ହେଉଛି ପୂର୍ଣ୍ଣର ସେବା କରିବା। ଥରେ ପ୍ରଭାତ ମହାରାଜ ଗୋଟେ ଜାଗାରେ ପ୍ରବଚନ କଲାବେଳେ ସେ କହିଲେ, ଏଠି ଏମିତି କିଏ ଅଛି ଯେ କହିପାରିବ ଯେ ସେ କାହାର ସେବା କରୁଛି? ଦେଖିବା ସବୁ ଜିନିଷର ଆମେ ନିଜକୁ ଯଦି ପୁରୁଷ ବୋଲି ଭାବୁଛେ, ଭଗବାନ ହେଉଛନ୍ତି ପୁରୁଷ ଯିଏକି ଯସ୍ମାତ୍ କ୍ଷରମ୍ ଅତିକ୍ରମ। ଭୌତିକ ଜଗତରେ ଆମେ ଯେଉଁମାନେ ଜୀବ ସବୁ ଅଛେ, ଆମେ ସମସ୍ତେ ଆମର କ୍ଷର, ଆମର ସବୁ ପତନ ହୋଇଯାଇଛି। ଏବଂ ଯସ୍ମାତ୍ କ୍ଷରମ୍ ଅତିକ୍ରମ ଅକ୍ଷରା ଚତୁଚୌତମ, ଅକ୍ଷର କହିଲେ ଯେଉଁମାନେ ଭଗବତ ଧାମରେ ଅଛନ୍ତି ସେମାନେ ସବୁ ଅକ୍ଷର, ତାଙ୍କର ପତନ ହୋଇନି, ସେମାନେ ନିଜର ସ୍ୱରୂପ ସ୍ଥିତିରେ ଅଛନ୍ତି। କିନ୍ତୁ ଭଗବାନ ତାଙ୍କୁ ସେ ଦୁଇ ଉଭୟ ଭିତରେ ଉର୍ଦ୍ଧରେ ଯସ୍ମାତ୍ କ୍ଷରମ୍ ଅତିକ୍ରମ ଅକ୍ଷରା ଚତୁଚୌତମ ଅତସ୍ମି ଲୋକେ ଦେଇଛ ପୃଥିବୀ ପୁରୁଷୋତ୍ତମ। ତେଣୁ ବେଦରେ ବା ତ୍ରିଲୋକରେ ଭଗବାନ ଅଛନ୍ତି ପ୍ରସିଦ୍ଧ ହୋଇଛନ୍ତି, ଯିଏ ସବୁ ପୁରୁଷୋତ୍ତମ ହିସାବରେ ଭଗବାନ ପୁରୁଷୋତ୍ତମ ହେଇ କୁହାଯାଉଛି। ତେଣୁ ଭଗବାନ ରାମଚନ୍ଦ୍ର ରାମଚନ୍ଦ୍ରଙ୍କୁ କୁହାଯାଉଛି ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ ଏବଂ ମହାପ୍ରଭୁ ବଳରାମ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ତାଙ୍କ ହେଉଛି ପ୍ରେମ ପୁରୁଷୋତ୍ତମ। ତେଣୁ ବ୍ରଜର ପୁରୁଷୋତ୍ତମଙ୍କର ବିଷୟରେ କୁହାଯାଇଛି ସେ ଲୀଳା ବିସ୍ତାର ଭଗବାନ ସାକ୍ଷାତ ଭୀମଭୈରବୀ ଅଂଶାସେନ ଚତୁର୍ଧାରା ପୁତ୍ରତମ ପ୍ରାର୍ଥିତ ସ୍ୱରୀ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନା ବିଷୟରେ ଭଗବାନ ଦ୍ୱାପର ଯୁଗରେ ଚୈତନ୍ୟ ଯୁଗରେ ଆସିଥିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏ ଚାରି ଭାଗରେ ଭଗବାନ ଚତୁର୍ଦ୍ଧା ବିଗ୍ରହ ଧାରଣ କରିଥିଲେ। ଭଗବାନଙ୍କର ଯୋଉ ବିସ୍ତାର ସବୁ ରହୁଛନ୍ତି ଭଗବାନ ସବୁ ବିସ୍ତାର ସବୁ ଆସୁଛନ୍ତି ଭଗବାନ କୃଷ୍ଣଙ୍କଠାରୁ ଆସୁଛନ୍ତି। କୁହାଯାଇଛି ରାମାରି ମୂର୍ତ୍ତି ଶୁକଳା ନିୟମିତ ତିଷ୍ଠନ୍ ଯେତେ ସବୁ ଅବତାର ସବୁ ଆସୁଛନ୍ତି ରାମାଦି ମୂର୍ତ୍ତି ଶୁକଳା ନିୟମିତ ତିଷ୍ଠ ଏମାନେ ଭଗବାନ କୃଷ୍ଣଙ୍କର ଅଂଶ ବା କଳା ଏମାନେ ଏସବୁ ପ୍ରତି ନିୟମ ପ୍ରତି ସମୟ ତାଙ୍କର ନିର୍ଦ୍ଧାରିତ ସମୟ ରହିଛି। ଭଗବାନ କେମିତି ଜାଣିବା ନା ତାଙ୍କର ଶାସ୍ତ୍ରରେ ସବୁ ବର୍ଣ୍ଣନା ରହିଛି ଇଏ ଅମୁକ ସମୟରେ ଆସିବେ ସିଏ ସମୁକ ସମୟରେ ଆସିବେ ଭଗବାନ ରାମଚନ୍ଦ୍ର ତେତାଦିଗରେ ଆସିବେ ଭଗବାନ କୃଷ୍ଣଙ୍କ ଅପରାଧ ଆସିବେ ଏସବୁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ଆମେ ଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଜାଣିବା ଭଗବାନଙ୍କୁ ଖାଲି ଅନ୍ୟ ବହୁତ ଲୋକ କହିଲେ ଇଏ ହେଉଛନ୍ତି ଭଗବାନ ବୋଲି ଆମେ ତାଙ୍କୁ ଭଗବାନ ବୋଲି ଗ୍ରହଣ କରିପାରିବା ନାହିଁ। ତତ୍ତ୍ୱଦର୍ଶୀ ବି ଆପଣ କୁହାଯାଏ ତତ୍ତ୍ୱଦର୍ଶୀ ତତ୍ତ୍ୱ ଜାଣିଛନ୍ତି ସେମାନେ ପ୍ରକୃତରେ ଭଗବାନଙ୍କୁ ଜାଣନ୍ତି। ତେଣୁ ଭଗବାନଙ୍କୁ ଆସନ୍ତି ଏମାନେ ସବୁ ତାଙ୍କର ସମୟ ରହିଛି କିଏ କୋଉ ସମୟରେ ଆସି ବ୍ୟାସରେ ବର୍ଣ୍ଣନା କରିଛନ୍ତି ବ୍ୟାସରେ ଆମର ଭାଗବତ ରଚନା କରାଯାଇଛି 5000 ବର୍ଷ ତଳେ କିନ୍ତୁ ଭବିଷ୍ୟତରେ କିଏ କିଏ ଆସିବେ ଭଗବାନଙ୍କ ଅବତାର ସେସବୁକୁ ବର୍ଣ୍ଣନା କରିକି ଯାଇଛନ୍ତି। ସବୁ ଯୁବ ସମୁଦାୟ ବୁଦ୍ଧ ନାମନା ଅନ୍ୟମା ସହିତ କିପରି ସବୁ ଭବିଷ୍ୟତ ସବୁ ଯୁବ ସମୁଦାୟ ସମହାୟ ସବୁ ବିଷା ବୁଦ୍ଧଦେବ ବିଷୟ ବର୍ଣ୍ଣନା କରାଯାଇଛି ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଛି। କାରଣ ବର୍ତ୍ତମାନ ଅତୀତ ହୋଇଗଲାଣି ବୁଦ୍ଧଦେବ ଆସିବାଟା ଅତୀତ ହୋଇଗଲାଣି କିନ୍ତୁ ସେ ସମୟରେ 5000 ବର୍ଷ ତଳେ ବୁଦ୍ଧଦେବ ଆସିନଥିଲେ ତେଣୁ ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଛି ସେ ଆସିବେ କୋଉଠି ଆସିବେ ନା ବୁଦ୍ଧ ନାମନା ଅନ୍ୟମା ସହିତ ଅନ୍ୟମାନଙ୍କ କିପରି ହିସାବରେ ଆସିବେ ସମହାୟ ସୁର ଦିଶା ସମୋହ କରିବା ପାଇଁ ଯେଉଁମାନେ ସୁର ଦିଶା ସୁର କହିଲେ ଦେବତା ଦେବତାମାନଙ୍କୁ ଯେଉଁମାନେ ଦୋଷ କରନ୍ତି ଅର୍ଥାତ୍ ଯେଉଁମାନେ ଅସୁର ଆମେ ଦେଖିବା ଭଗବାନ ରାମଚନ୍ଦ୍ର ଯେଉଁ ଆସୁଛନ୍ତି ସୁର ଦିଶା କେଉଁମାନେ ରାବଣ ଇତ୍ୟାଦି ଯେଉଁ ଅସୁରମାନେ ସବୁ ରହିଛନ୍ତି ଏମାନେ ଦେବତାମାନଙ୍କ ଭିତରେ ସବୁବେଳେ ତାଙ୍କର କାର୍ଯ୍ୟକଳାପ ସବୁବେଳେ ତାଙ୍କ ସହିତ ଯୁଦ୍ଧ କରୁଛନ୍ତି। ତେଣୁ ବିଶେଷ ଭାବରେ ଅସୁରମାନଙ୍କର ବିଶେଷ ଲକ୍ଷଣ ହେଉଛି ଯେ ସେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ନମାନୁସ୍ତୁତି ନମୋଢା ପ୍ରପଦ୍ୟନ୍ତି ନରାମ ମାୟା ଅପୃତ ଜ୍ଞାନ ଅସୁର ଭାବନା ଏ ଚାରିଟା ବ୍ୟକ୍ତି ସେମାନେ ଭଗବାନଙ୍କୁ ଶରଣରେ ଯାଆନ୍ତି ନାହିଁ ବା ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ତେଣୁ ଭଗବାନ ସେମାନେ କ'ଣ କରନ୍ତି ନା ସମହାୟ ଯେହେତୁ ସେ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି ତେଣୁ ତାଙ୍କୁ ମୋହ କରୁଛନ୍ତି ଭଗବାନ ବୁଦ୍ଧଦେବ ଆସି ତାଙ୍କୁ ମୋହ କରିଛନ୍ତି। ତେଣୁ ଯଦିଓ ବୁଦ୍ଧଦେବ କହିଲେ ଭଗବାନ ନାହାନ୍ତି ବେଦକୁ ନିନ୍ଦା କରିଛନ୍ତି କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରିବେ ତାଙ୍କର ତାଙ୍କୁ ଲିଡର ହିସାବରେ ନେତା ହିସାବରେ ଗ୍ରହଣ କରିବେ ସେମାନେ ବୁଦ୍ଧଦେବଙ୍କର ନିୟମ ଯଦି ମାନିବେ ତାହେଲେ ସେ ଭଗବାନଙ୍କୁ ପରୋକ୍ଷ ଭାବରେ ମାନିବେ। ତେଣୁ ସେମାନଙ୍କୁ ମୋହ କରିବା ପାଇଁ ଭଗବାନ ବୁଦ୍ଧଦେବ ଉପରେ ଆସିଛନ୍ତି ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଭଗବାନ ରାମଚନ୍ଦ୍ର ଆସିବେ ସେ ଯେତେ ଯୁଗରେ ଆସିବେ ବର୍ଣ୍ଣନା କରାଯାଉଛି କେମିତି ଆସନ୍ତି ନା ଭଗବାନଙ୍କର କୃଷ୍ଣଙ୍କର ଯେଉଁ ବିସ୍ତାର ହେଉଛନ୍ତି କୃଷ୍ଣଙ୍କଠାରୁ ବିସ୍ତାର ହେଉଛନ୍ତି ବଳରାମ କୃଷ୍ଣ ବଳରାମ ବଳରାମ ହେଉଛନ୍ତି କୃଷ୍ଣଙ୍କର ବିସ୍ତାର ତେଣୁ ବଳରାମଙ୍କ ଠାରୁ ଚତୁର୍ଗୃହ ଆସୁଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅରୁଣ ହେଉଛନ୍ତି ଚତୁର୍ଗୃହ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଏବଂ ଅନୁଭୂତି ବାସୁଦେବ ହେଉଛନ୍ତି ଭଗବାନ ରାମଚନ୍ଦ୍ର ସଂକର୍ଷଣ ହେଉଛନ୍ତି ଲକ୍ଷ୍ମଣ ଦେବ ଲକ୍ଷ୍ମଣ ଏବଂ ପ୍ରଦ୍ୟୁମ୍ନ ହେଉଛନ୍ତି ଭରତ ମହାରାଜ ଏବଂ ଅନୁଭୂତ ହେଉଛନ୍ତି ଚତୁର୍ଗୃହ ତେଣୁ ଇଏ ଚତୁର୍ଗୃହ ଯେଉଁ ଆସୁଛନ୍ତି ଇଏ ହେଉଛନ୍ତି ଭଗବାନଙ୍କ ବିସ୍ତାର ଏଇଟା କୁହାଯାଉଛି ତସ୍ୟାପି ଭଗବାନ ଏସ ସାକ୍ଷାତ ବ୍ରହ୍ମମୟ ହରି ଅଂଶାଂଶେନ ଚତୁର୍ଭାଗ ଉତ୍ତରତମ ପ୍ରାର୍ଥିତ ସ୍ତ୍ରୀ ଦେବତାମାନେ ସବୁ ପ୍ରାର୍ଥନା କରନ୍ତି, ଭଗବାନ ଯୋଉ ଆସନ୍ତି ସବୁ ଦେବତାମାନେ ଯାଇକରି ପ୍ରାର୍ଥନା କରନ୍ତି। ଭଗବାନ ଯଦିଓ ଲୋକମାନଙ୍କର ହିତ କରିବା ପାଇଁ ଆସନ୍ତି, ଆମର ଯୋଉ କୁହାଯାଇଛି ଗୋପଗୀତା ଚତୁର୍ଦ୍ଧାରେ କହୁଛନ୍ତି ଯେ ପରିତ୍ରାଣାୟ ସାଧନା ବିନାଶାୟ ଚ ଦୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ବରଣ ପରିତ୍ରାଣାୟ ସାଧନା, ଯେଉଁମାନେ ସାଧୁ ବ୍ୟକ୍ତି ଯେଉଁମାନେ ଧର୍ମପରାୟଣ ବ୍ୟକ୍ତି ତାଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ଏବଂ ବିନାଶାୟ ଚ ଦୁଷ୍କୃତା ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ତାଙ୍କୁ ବିନାଶ କରୁଛନ୍ତି ଏବଂ ଧର୍ମ ସଂସ୍ଥାପନ କରୁଛନ୍ତି। ପ୍ରକୃତ ଧର୍ମ କ'ଣ ଲୋକମାନେ ଜାଣିନାହାନ୍ତି, ଧର୍ମକୁ ସାକ୍ଷାତ ଭଗବତ ପ୍ରାଣ ଭଗବାନ ରାମଚନ୍ଦ୍ର ଆସି ପ୍ରକୃତ ଧର୍ମ ଦେଖି ଯାଇଛି। ପ୍ରକୃତ ଧର୍ମ କ'ଣ ଭଗବାନ ଏ ତିନୋଟି କାର୍ଯ୍ୟ ବାହ୍ୟ ରୂପରେ ଏ ତିନୋଟି କାର୍ଯ୍ୟ କରୁଛନ୍ତି, ପରିତ୍ରାଣାୟ ସାଧନା ବିନାଶାୟ ଚତୁଶ୍ରୀତା ଧର୍ମ ସଂସ୍ଥା ପ୍ରାଣ ସମ୍ଭବାନ ପ୍ରତି ଯୁଗରେ ଭଗବାନ ଆସ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ତସ୍ୟା ଚରିତ ରାଧନ ତସ୍ୟା ଭଗବାନ ଏସ ସାକ୍ଷାତ ବ୍ରହ୍ମମୟ ଏସ ଭଗବାନ ଏସ ମାନେ ସେଇ ଭଗବାନ ଯିଏକି ପରୀକ୍ଷିତ ମହାରାଜଙ୍କୁ ଯେତେବେଳେ ମାତୃଗର୍ଭରେ ଥିଲେ ସେମାନେ ଭଗବାନ ତାଙ୍କୁ ଦର୍ଶନ ଦେଇଥିଲେ। ଆମର ସିଦ୍ଧସ୍ୱାମୀ କହୁଛନ୍ତି ସେଟା ତାଙ୍କର ଯେ ଏସ ତୋୟା ସ୍ୱ ମାତୃଗର୍ଭେ ଦୁଷ୍ଟ, ଏସର ଅର୍ଥ ହେଉଛି ଯେ ଭଗବାନଙ୍କୁ ପରୀକ୍ଷିତ ମହାରାଜ ତାଙ୍କ ମାତୃଗର୍ଭରେ ଉତ୍ତରାଖଣ୍ଡ ଗର୍ଭରେ ଥିଲାବେଳେ ସେ ତାଙ୍କୁ ଦର୍ଶନ କରିଥିଲେ, ସେଥିପାଇଁ ଶିବଦେବ ଗୋସ୍ୱାମୀ କହୁଛନ୍ତି ତସାପି ଭଗବାନ ଏସ ସାକ୍ଷାତ ବ୍ରହ୍ମମୟ ହରି ଭଗବାନ ସ୍ୱୟଂ ଆସିଛନ୍ତି, ଅଂଶା ସେନ ଚତୁର୍ଭାଗା ଅଂଶ ରୂପରେ ଆସିଛନ୍ତି ବା ସମସ୍ତ ଅଂଶ ସହିତ ଭଗବାନ ଆସିଛନ୍ତି। ଭଗବାନଙ୍କର ଅନେକ ବିସ୍ତାର ରହିଛି, ବ୍ରହ୍ମସଂହିତା ମନା କରାଯାଇଛି ଯେ ଅଦ୍ୱୈତମ ଅଚ୍ୟୁତମ ଅନାଦି ଅନନ୍ତ ରୂପମ ଆଦ୍ୟମ ପୁରାଣ ପୁରୁଷମ ନବଯୌବନଂ ଚ ବେଦେଷୁ ଦୁର୍ଲଭ ମଧୁ ଲଭମାତ୍ମ ଭକ୍ତୌ ଗୋବିନ୍ଦମାଦି ପୁରୁଷମ ତମହଂ ଭଜାମି। ଅନେକ ଭଗବାନଙ୍କର ଅବତାର ଅଛନ୍ତି, ସେ ସମସ୍ତେ ଅଦ୍ୱୈତ, ତାଙ୍କ ଭିତରେ କୌଣସି ତଫାତ ନାହିଁ। ଯେତେ ଯେମିତି ଆମେ ଦେଖିବା ସୂର୍ଯ୍ୟ ଆମେ ଏଠି ଦେଖୁଛେ, ଆମର ଆଉ କେତେ ଦୂର ଗଲେ ବା ଆଉ କେତେ ଜାଗାରେ ସୂର୍ଯ୍ୟ ମଧ୍ୟ ଦେଖାଯିବ, କିନ୍ତୁ ତା ଅର୍ଥ ନୁହେଁ ଯେ ସୂର୍ଯ୍ୟ ଅଲଗା ଅଲଗା, ଭାରତର ସୂର୍ଯ୍ୟ ଅଲଗା, ପାକିସ୍ତାନର ସୂର୍ଯ୍ୟ ଅଲଗା ବା ଅନ୍ୟାନ୍ୟ ଦେଶର ସୂର୍ଯ୍ୟ ଅଲଗା, ସୂର୍ଯ୍ୟ ହେଉଛନ୍ତି ଏକ। ସେଭଳି ଭଗବାନ ହେଉଛନ୍ତି ଏକ, ସେ ଯେତେ ବିସ୍ତାର ଆସିଲେ ବି ଅଦ୍ୱୈତ ଅଚ୍ୟୁତ ମହାନ୍ତି ଅନନ୍ତ ରୂପ, ଅନନ୍ତ ରୂପ ଭଗବାନଙ୍କର ଆସୁ, କିନ୍ତୁ ତଥାପି ସେ ଅଦ୍ୱୟ, ସେ ଦୁଇ ନୁହଁ, ସେ ହେଉଛନ୍ତି ଏକ ଅଦ୍ୱୈତ। ତେଣୁ ବିଭିନ୍ନ ଅଂଶ ଭଗବାନଙ୍କ ଅଂଶ ହିସାବରେ ଭଗବାନ ବିଭିନ୍ନ ଅବତାର ବିଭିନ୍ନ କାର୍ଯ୍ୟ ପାଇଁ କୋଉ ସମୟରେ ଯୁଗ କୋଉ ଯୁଗର ଆବଶ୍ୟକତା ଅନୁସାରେ ଭଗବାନ ସେଇ ଅଂଶରେ ଆସୁଛନ୍ତି, ସେଇ ଶକ୍ତି ନେଇକି ଭଗବାନ ଆସୁଛନ୍ତି, ଏବଂ ଦେବତାମାନେ ଯାଇ ତାଙ୍କୁ ଭଗବାନ ପ୍ରାର୍ଥନା କରୁଛନ୍ତି। ଭଗବାନଙ୍କୁ ଯେତେବେଳେ ଆମେ ଦୁଃଖରେ ରହୁଛେ ଭଗବାନ ପ୍ରାର୍ଥନା କରୁଛେ, ତେଣୁ ସେଇଭଳି ଦେବତାମାନେ ଯେତେବେଳେ ଅସୁରମାନଙ୍କ ଦ୍ୱାରା ପୀଡ଼ିତ ହେଇକିରି ବ୍ୟତିବ୍ୟସ୍ତ ହୁଅନ୍ତି ବା ବିପର୍ଯ୍ୟୟ ପ୍ରାପ୍ତ ହୁଅନ୍ତି, ସେ ସମୟରେ ଭଗବାନ ଦେଇ ସେମାନେ ବ୍ରହ୍ମାଙ୍କ ନେତୃତ୍ୱରେ ଭଗବାନ ଦେଇ ପ୍ରାର୍ଥନା କରନ୍ତି। ଭଗବାନ ପ୍ରାର୍ଥନା କଲେ ଭଗବାନ ସମସ୍ତଙ୍କର ଦୁଃଖ ଦୂର କରିପାରନ୍ତି। ଯଦି ଭୌତିକ ଜଗତ ଭଗବାନ ନିର୍ମାଣ କରିଛନ୍ତି ସୃଷ୍ଟି କରିଛନ୍ତି, କିନ୍ତୁ ଏଇ ଭୌତିକ ଜଗତର ଦାୟିତ୍ୱରେ ଦେବତାମାନେ ରହିଛନ୍ତି, ଆମର ସୂର୍ଯ୍ୟଦେବ ଆଲୋକ ପ୍ରଦାନ କରୁଛନ୍ତି, ଇନ୍ଦ୍ରଦେବ ବର୍ଷା ପ୍ରଦାନ କରୁଛନ୍ତି, ପବନଦେବ ବାୟୁ ପ୍ରଦାନ କରୁଛନ୍ତି, ଦେବତାମାନେ ଏ ଭୌତିକ ଜଗତର ନିୟନ୍ତ୍ରଣରେ ରହିଛନ୍ତି। କିନ୍ତୁ ଅସୁରମାନେ ଯେତେବେଳେ ଦେବତାମାନଙ୍କ ଉପରେ ଆକ୍ରମଣ କରନ୍ତି, ଅସୁରମାନେ ଯେତେବେଳେ କାଳ ପ୍ରଭାବରେ ଅସୁରମାନେ ବଳିଆନ ହୋଇଯାଆନ୍ତି, ଦେବତାମାନଙ୍କ ଉପରେ ଆକ୍ରମଣ କରନ୍ତି, ଦେବତାମାନେ ଯେତେବେଳେ ତାଙ୍କ ଦ୍ୱାରା ପରାଜିତ ହୁଅନ୍ତି, ସେତେବେଳେ ସେମାନେ ଭଗବାନଙ୍କର ଆଶ୍ରୟ ନିଅନ୍ତି। ଭାଗବତରେ ବର୍ଣ୍ଣନା କରାଯାଇଛି ଏତେ ଚାଂସ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାରେ ବ୍ୟାକୁଳ ଲୋକ ଲୋଡ଼ାନ୍ତି ଯୁଗେ ଯୁଗେ। ଦେବତାମାନଙ୍କର ଯେ ରାଜା ଇନ୍ଦ୍ର, ତାଙ୍କର ଅରିକରେ ଯେଉଁମାନେ ଅସୁରମାନେ,
ସେମାନେ ଯେତେବେଳେ ଦେବତାମାନଙ୍କ ଉପରେ ଆକ୍ରମଣ କରନ୍ତି, ଭଗବାନ ଆସି ତାଙ୍କ ପ୍ରତି ଯୁଗରେ ଆସି ତାଙ୍କୁ ରକ୍ଷା କରନ୍ତି, ଗୋଟେ ଏମିତି ଯୁଗେ ଯୁଗ ପ୍ରତି ଯୁଗରେ ଭଗବାନ ଆସନ୍ତି। ତେଣୁ ସେଭଳି ଭାବରେ ତ୍ରେତା ଯୁଗରେ ଭଗବାନ ଆସିଥିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ବିଷୟରେ ମହାରାଜ ତାଙ୍କର ଭାଷାରେ କହୁଛନ୍ତି ଯେ ଭଗବାନ ରାମଚନ୍ଦ୍ର ଏବଂ ତାଙ୍କ ଭାଇ ଲକ୍ଷ୍ମଣ ଭରତ ଓ ଶତ୍ରୁଘ୍ନ ସମସ୍ତେ ବିଷ୍ଣୁ ତତ୍ତ୍ୱ, ସେମାନେ ଜୀବତତ୍ତ୍ୱ ନୁହନ୍ତି। ଭଗବାନଙ୍କର ଜନ୍ମ କର୍ମ ହେଉଛନ୍ତି ଦିବ୍ୟ, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱ ତତ୍ତ୍ୱା ଦେହ ପୁନର୍ଜନ୍ମ ନୈତି ମହାନତି ସ୍ୱରୂପ। ଭଗବାନଙ୍କର ତତ୍ତ୍ୱ ଆମ ତତ୍ତ୍ୱ ଆମ ଭିତରେ ଆମକୁ ଜାଣିବାକୁ ପଡିବ, ତଫାତ ରହିଛି। ଭଗବାନଙ୍କର ହେଉଛି ସବୁ ଦିବ୍ୟ, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱ। ସାଧାରଣତଃ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ଲୀଳାକୁ ସାଧାରଣ ଲୋକମାନେ ଯଦି ଜାଣିଛନ୍ତି କିନ୍ତୁ ତତ୍ତ୍ୱ ସେମାନେ ଜାଣିନାହାନ୍ତି। ଅଧିକାଂଶ ଯେଉଁ ରହିଛି ଭଗବାନ ରାମଚନ୍ଦ୍ର ବିଷୟରେ ବହୁତ ବର୍ଣ୍ଣନା ରହିଛି କିନ୍ତୁ ସବୁ ତତ୍ତ୍ୱଦର୍ଶୀ ବି ସେମାନେ ନୁହନ୍ତି। ତତ୍ତ୍ୱ ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ତତ୍ତ୍ୱ ଜାଣିବା ବ୍ୟକ୍ତି ହେଉଛନ୍ତି ବହୁତ କ୍ୱଚିତ୍। ମନୁଷ୍ୟାନାମ ସହସ୍ରେଶୁ କଶ୍ଚିତ୍ ଜଗତି ସିଦ୍ଧାଏ ଯତଦାମ ସିଦ୍ଧାନା କଶ୍ଚିତ୍ ମାନ ବ୍ୟତି ତତ୍ତ୍ୱ। ତତ୍ତ୍ୱ ଜାଣିବା ବ୍ୟକ୍ତି ହେଉଛନ୍ତି ବହୁତ କ୍ୱଚିତ୍ ତତ୍ତ୍ୱ ଜାଣୁଛନ୍ତି। ତେଣୁ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଆମର ଭାରତବର୍ଷରେ ବହୁତ ବହୁତ ଲୋକ ଜାଣିଥିବେ କିନ୍ତୁ ତଥାପି ଭଗବାନଙ୍କର ତତ୍ତ୍ୱ ଜାଣିବା ଲୋକ ଖୁବ୍ କ୍ୱଚିତ୍। ଆମ କିଛି ବର୍ଷ ତଳେ ଆମର ନ୍ୟୁଜ୍ ପେପର ସବୁ ଆସିଥିଲା ଯେ ଯୋଉ ଆମର ରହିଛି ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଆମେ ପଢିବା, ଭଗବାନଙ୍କର ଲଙ୍କାକୁ ଯାଉଛନ୍ତି ସେତେବେଳେ ଗୋଟେ ସେତୁ ବନ୍ଧ ନିର୍ମାଣ କରୁଛନ୍ତି, ରହିଛି ଆମର ଯୋଉ ରାମେଶ୍ୱରମ୍ ପାଖରେ ରହିଛି ଗୋଟେ ଜାଗା ଯାହାକୁ ଧନୁଷ୍କୋଡ଼ି, ଯୋଉଠୁ ଲଙ୍କାକୁ ହନୁମାନ ଲମ୍ପ ପ୍ରଦାନ କରିଥିଲେ ଏବଂ ସେଇଠି ରହିଛି ସେତୁବନ୍ଧ ରହିଛି, ସେ ଜଳ ଭିତରେ ରହିଛି ବର୍ତ୍ତମାନ। ମଝିରେ ସେମାନେ କହୁଥିଲେ ଯେ ସେମିତି କିଛି ଭଗବାନ ରାମଚନ୍ଦ୍ର କିଛି ନାହାନ୍ତି, ଏସବୁ କାଳ୍ପନିକ ଜିନିଷ, ଆମର ବେଦକୁ ସେମାନେ କହନ୍ତି ମାଇଥୋଲୋଜି କଳ୍ପନା ବୋଲି କହନ୍ତି, କିନ୍ତୁ ଏସବୁ କଳ୍ପନା ନୁହଁ, ପ୍ରକୃତ ବର୍ତ୍ତମାନ ମଧ୍ୟ ରହିଛି ସେତୁବନ୍ଧ ରହିଛି, ସେ ଦେଖନ୍ତୁ ଆପଣ ସେ ସମୁଦ୍ରରେ ରହିଛି, ସେଟା ଆରବ ସାଗରରେ ସେ ରହିଛି, ସେ ମିଶିକି ରହିଛି ବଙ୍ଗୋପସାଗର ଆରବ ସାଗର ମିଶିକି ଯୋଉ ଇଣ୍ଡିଆନ ଓସନ ଯୋଉ କହୁଛି ରହିଛି, ସେ ଏବେ ମଧ୍ୟ ରହିଛି ସେ ସେତୁବନ୍ଧ। ତେଣୁ ଭଗବାନଙ୍କର ତତ୍ତ୍ୱ ଯେଉଁମାନେ ଜାଣିଛନ୍ତି ସେମାନେ ଆମେ ସେଇମାନଙ୍କଠାରୁ ଜାଣିବା, ସେଥିପାଇଁ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ତଦ୍ ବିଧି ପ୍ରାଣୀ ବାଦ ପରିପ୍ରଶ୍ନ ସେବୟା ଉପଦେଖିନ୍ତି ତେ ଜ୍ଞାନ ଜ୍ଞାନୀ ନ ତତ୍ତ୍ୱ ଦର୍ଶନ। ଆମେ ଜ୍ଞାନ କେମିତି ପାଇବା ନା ଯେଉଁମାନେ ତତ୍ତ୍ୱଦର୍ଶୀ, ଖାଲି ଯେଉଁମାନେ ଜ୍ଞାନୀ ସେମାନଙ୍କୁ ଆମେ ଜ୍ଞାନ ପାଇପାରିବା, ସେ ଜ୍ଞାନର କିଛି ମୂଲ୍ୟ ନାହିଁ। ଜ୍ଞାନୀ ନ ତତ୍ତ୍ୱଦର୍ଶୀ ନ, ଜ୍ଞାନୀ ହେଇଥିବେ ଏବଂ ତା ସହିତ ସେ ତତ୍ତ୍ୱଦର୍ଶୀ ମଧ୍ୟ ହେଇଥିବେ, ଭଗବାନଙ୍କୁ ସେ ଉପଲବ୍ଧି କରିଛେ, ଭଗବାନଙ୍କୁ ଦର୍ଶନ କରିଛେ। ତେଣୁ ସେଇଭଳି ଜ୍ଞାନୀ ତତ୍ତ୍ୱଦର୍ଶୀଙ୍କ ପାଖକୁ ଯାଇ ଆମେ ତାଙ୍କୁ ପ୍ରଣିପାତ କରି ପରିପ୍ରଶ୍ନ କରି ତାଙ୍କୁ ସେବା କରି ଆମେ ଭଗବାନ ବିଷୟରେ ତତ୍ତ୍ୱ ବିଷୟରେ ଜାଣିପାରିବା। ତେଣୁ ଭଗବାନଙ୍କର ଯେଉଁ ପ୍ରପାତ ମହାସଭା କହୁଛନ୍ତି ଇଏ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ଜୀବତତ୍ତ୍ୱ ଏବଂ ବିଷ୍ଣୁ ତତ୍ତ୍ୱ ଭିତରେ ତଫାତ ରହିଛି। ଜୀବତତ୍ତ୍ୱ କଥା ଛାଡ଼ନ୍ତୁ, ଏମିତି ଆମର କୁହାଯାଇଛି ଶାସ୍ତ୍ର ବର୍ଣ୍ଣନା କରାଯାଇଛି ଯସ୍ତୁ ନାରାୟଣ ଦେବଂ ବ୍ରହ୍ମରୁ ଦ୍ରାଦ ଦେବତୀ ସମସ୍ତ ନେବ ଦୁଃଖ ଦେଇ ସାଶାନ୍ତି ଦୂରଦୂର। ଆମର ଭାରତ ବିଶେଷ ଭାବରେ ଓଡ଼ିଶାରେ ବିଭିନ୍ନ ଜାଗାରେ ଆମେ ଦେଖିବା ତ୍ରିନାଥ ମେଳା ହେଉଛି, ବିଷ୍ଣୁ ବ୍ରହ୍ମା ଏବଂ ଶିବ ତିନି ଜଣଙ୍କୁ ଏକ ଆସନ ରଖି ପୂଜା କରାଯାଉଛି କିନ୍ତୁ ସେଇଟା ପ୍ରକୃତ ଠିକ୍ ନୁହଁ, ସେଇଟା ପାଷଣ୍ଡି ବୋଲି କୁହାଯାଉଛି ଶାସ୍ତ୍ର ବର୍ଣ୍ଣନା କରାଯାଇଛି। ଯେଉଁମାନେ ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ର, ଜୀବତତ୍ତ୍ୱ କଥା ଛାଡ଼ନ୍ତୁ, ବ୍ରହ୍ମ ରୁଦ୍ର ବା ଶିବଜୀ ତାଙ୍କ ଭଗବାନ ନାରାୟଣଙ୍କୁ ବା ବିଷ୍ଣୁଙ୍କୁ ସହିତ ଯେଉଁମାନେ ଏ ବ୍ରହ୍ମା ବା ଶିବଙ୍କ ସହିତ ସମାନ କରନ୍ତି ସେମାନେ ହେଉଛନ୍ତି ପାଷଣ୍ଡି ବୋଲି କୁହାଯାଉଛି। ତେଣୁ ଭଗବାନ ରାମଚନ୍ଦ୍ର ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏମାନେ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ଏମାନେ ଭଗବତ ତତ୍ତ୍ୱ, ଆମେ ହେଉଛେ ଜୀବ ତତ୍ତ୍ୱ। ଏ ତଫାତ ରହିଛି ଭଗବାନ ଆଉ ଆମ ଭିତରେ ତଫାତ, ଏ ହେଉଛି ତଫାତ ଯାହାକି ଚୈତନ୍ୟ ମହାପ୍ରଭୁ ସେ ଆସିକି ସେ ତତ୍ତ୍ୱକୁ ଦେଇଛନ୍ତି, ଅଚିନ୍ତ ଭେଦାଭେଦ ତତ୍ତ୍ୱ। ଯେଉଁ ସୁଖଭୂଷଣ କହୁଛନ୍ତି ସୁଖଦେବ ସ୍ୱାମୀ ଯେ ତସ୍ୟା ଚୈତନ୍ୟ ରାଜନ ଋଷି ବି ତତ୍ତ୍ୱଦର୍ଶୀ ବି ସୁତନ ହେଇ ବର୍ଣ୍ଣିତ ଘୋରି କୟା ସୀତାପତି ଆଜିକୁ ଯେତେବେଳେ 5000 ତଳେ ସେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା ରହିଥିଲା ସବୁ ବିଭିନ୍ନ ମୁନି ଋଷିମାନେ ସବୁ ବର୍ଣ୍ଣନା କରିଛନ୍ତି ଏବଂ ପରୀକ୍ଷିତ ମହାରାଜ ସବୁ ସେବନ କରିଛନ୍ତି ସୁଖଦେବ ସବୁ କରୁଛନ୍ତି ତେଣୁ ପ୍ରଭୁପାଦ ମହାରାଜ ଏଠି ଗୋଟେ କଥା କହିଛନ୍ତି ପ୍ରଭାତରେ ଯେ ବର୍ତ୍ତମାନ ଯେଉଁମାନେ ରହିଛନ୍ତି ଆଧୁନିକ ଯୁଗରେ ରାକ୍ଷସମାନେ ବଡ଼ ବଡ଼ ଉପାଧି ଭିତରେ ନିଜକୁ ମହାପଣ୍ଡିତ ବୋଲି ଜାହିର କରି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ ଭଗବାନ ରାମଚନ୍ଦ୍ର ଭଗବାନ ନୁହନ୍ତି ସେ ଜଣେ ସାଧାରଣ ମନୁଷ୍ୟ ଥିଲେ ବହୁତ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି କିନ୍ତୁ ସିଏ ହେଉଛନ୍ତି ଭଗବାନ ବୋଲି ଗ୍ରହଣ କରୁନାହାନ୍ତି ତାମାନେ ସେମାନେ ପ୍ରକୃତରେ ଚତୁର୍ଦ୍ଦଶୀ ନୁହନ୍ତି ଆମେ ଭଗବାନ ରାମଚନ୍ଦ୍ର ହେଉଛନ୍ତି ଭଗବାନ ସେ ଆମକୁ ତତ୍ତ୍ୱରେ ସେଟା ବୁଝିବାକୁ ପଡିବ ସାଧୁ ଶାସ୍ତ୍ର ଗୁରୁ ଏ ତିନୋଟି ଜିନିଷ ରହିଛି ଏମାନେ ସାଧୁ ଯାହା କହିବେ ସେ ଶାସ୍ତ୍ରରୁ ଉଦ୍ଧାର କରି କହିବେ ଏବଂ ଗୁରୁ ମଧ୍ୟ ସେ କଥା କହିବେ ସେ ହେଉଛନ୍ତି ତତ୍ତ୍ୱଦର୍ଶୀ ଆମେ ସେମାନଙ୍କର ଶୁଣିବାର ଅଛି କିନ୍ତୁ ସାଧାରଣ ଲୋକମାନେ ଯେହେତୁ ସେମାନେ ପ୍ରକୃତ ତତ୍ତ୍ୱ ଖୁବ୍ କ୍ୱଚିତ ଲୋକ ଜାଣୁଛନ୍ତି କିନ୍ତୁ ସାଧାରଣ ଲୋକମାନେ ଯୋଉ ବହୁତ ଲୋକ କହୁଛନ୍ତି ଇଏ ଏଇଟା ଠିକ୍ ବୋଲି ବା ଇଏ ହେଉଛି ଭଗବାନ ସାଧାରଣ ଲୋକମାନେ ଗ୍ରହଣ କରୁଛନ୍ତି କିନ୍ତୁ ଆମେ ପ୍ରକୃତରେ ତତ୍ତ୍ୱରେ ସେସବୁ ଜିନିଷ ଜାଣିବା ତେଣୁ ତତ୍ତ୍ୱଦର୍ଶୀରେ ଆମର ସୁଦର୍ଶନ କହୁଛନ୍ତି ଯେ ଋଷି ବି ବାଲ୍ମୀକି ମୁଖୀ ଭୂରି ବର୍ଣ୍ଣିତ ବାଲ୍ମୀକିଙ୍କର ଯେଉଁ ରାମାୟଣରେ ଭଗବାନ ରାମଚନ୍ଦ୍ର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ତେଣୁ ରାମାୟଣ ବାଲ୍ୟକାଣ୍ଡରେ ସେସବୁ ବାଲ୍ମୀକି ବର୍ଣ୍ଣନା କରିଛନ୍ତି କେମିତି ବାଲ୍ମୀକି ରଚନା କଲେ ରାମାୟଣ ରଚନା କଲେ ଆମେ ଦେଖିବା ସୁଖଦେବ ଗୋସ୍ୱାମୀ ଯେଉଁ ଭାଗବତମ ସେ ରଚନା କରନ୍ତି ବ୍ୟାସଦେବ ରଚନା କରିଛନ୍ତି ବ୍ୟାସଦେବ କେମିତି ରଚନା କଲେ ନା ନାରଦ ମୁନି ଆସି ତାଙ୍କୁ ଭଗବାନଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ ଭକ୍ତି ଯୋଗେନ ମାନସୀ ସମ୍ୟକ ପ୍ରଣୀତ ଅମଳୀ ଅବସତ ପୁରୁଷଙ୍କ ପୂର୍ଣ୍ଣ ମାୟାମଚେତ ପାଶେ ନାରଦ ମୁନି ଆସି ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରିକି ତାଙ୍କୁ କହିଲେ ତମେ ଭକ୍ତି ଯୋଗରେ ଭଗବାନଙ୍କ ଲୀଳା ସବୁ ଦର୍ଶନ କର ଏବଂ ଦର୍ଶନ କରି ତାପରେ ସେ ଶ୍ରୀମଦ ଭାଗବତ ରଚନା କରିଛନ୍ତି ସେଭଳି ଭାବରେ ବାଲ୍ମୀକି ମଧ୍ୟ ନାରଦ ମୁନି ଆସି ଭଗବାନଙ୍କ ରାମଚନ୍ଦ୍ରଙ୍କ ଲୀଳା ସବୁ ବର୍ଣ୍ଣନା କରିଛନ୍ତି ସେସବୁ ଲୀଳା ବର୍ଣ୍ଣନା କରିକି ଯାଇସାରିଲା ପରେ ବାଲ୍ମୀକି ଋଷି ସେ ସବୁ ମହର୍ଷି ସବୁ ଦର୍ଶନ କରୁଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ଲୀଳା ସବୁ ଦର୍ଶନ କରୁଛନ୍ତି ଭଗବାନ ରାମଚନ୍ଦ୍ର ଆସିବା ପୂର୍ବରୁ ବାଲ୍ମୀକି ରଚନା କରିଛନ୍ତି ରାମାୟଣ ରଚନା କରିଛନ୍ତି ବାଲ୍ମୀକି ଯେଉଁ ଭାବରେ ରାମାୟଣ ରଚନା କରିଛନ୍ତି ସେହିଭଳି ଭାବରେ ଭଗବାନ ରାମଚନ୍ଦ୍ର ତାଙ୍କ ଲୀଳା ସବୁ କରିଛନ୍ତି ତେଣୁ ପ୍ରଥମେ ନାରଦ ମୁନି ବର୍ଣ୍ଣନା କରୁଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବାଲ୍ମୀକି ବର୍ଣ୍ଣନା କରୁଛନ୍ତି କାମାର୍ଥ ଗୁଣ ସଂଯୁକ୍ତମ ଧର୍ମାର୍ଥ ଗୁଣ ବିସ୍ତରମ ସମୁଦ୍ର ନିବରତ୍ନାଢ୍ୟମ ସର୍ବଶ୍ରୁତି ମନୋହରମ ସର୍ବଥା କଥିତମ ପୂର୍ବମ ନାରଦେନ ମହାତ୍ମନା ରଘୁବଂଶ ଚରିତମ ଚକାର ଭଗବାନ ମୁନି ବାଲ୍ମୀକି ଯେତେବେଳେ ନାରଦ ମୁନି ସବୁ ବର୍ଣ୍ଣନା କଲେ କେମିତି ଭଗବାନ ସବୁ ବିଭିନ୍ନ ତାଙ୍କର ଯେଉଁ ଧର୍ମ ପ୍ରଚାର କରିବା ପାଇଁ ଆସିଛନ୍ତି ତେତନଗରେ ଆସିଛନ୍ତି କେମିତି ସମୁଦ୍ର ମଝିରେ ସମୁଦ୍ରରୁ ସବୁ ସେ ସେତୁ ବନ୍ଧ ଇତ୍ୟାଦି ନିର୍ମାଣ କରିବେ ଏଇସବୁ ବହୁତ ବିସ୍ତାର ଭାବରେ ନାରଦ ମୁନି ବର୍ଣ୍ଣନା କରିଛନ୍ତି ବାଲ୍ମୀକିଙ୍କୁ ବାଲ୍ମୀକି ସେସବୁ ରାମାୟଣରେ ରଚନା ରଘୁବଂଶ ଚରିତ୍ର ପ୍ରକାର ଭଗବାନ ଭଗବାନ ରାମଚନ୍ଦ୍ରଙ୍କର ଚରିତ୍ରକୁ ବାଲ୍ମୀକି ରଚନା ବାଲ୍ମୀକି ରାମାୟଣରେ 7ଟି କାଣ୍ଡରେ ସେ ବର୍ଣ୍ଣନା କରାଯାଇଛି ତେଣୁ ଭଗବାନ ରାମଚନ୍ଦ୍ର ଯେଉଁ ଆସିଛନ୍ତି ଦଶରଥ ମହାରାଜ ବହୁତ ବର୍ଷ ପର୍ଯ୍ୟନ୍ତ ସେ ପୁତ୍ରିକ ଥିଲେ ତେଣୁ ସେ ପୁତ୍ର ପ୍ରାପ୍ତି ପାଇଁ ଯେତେବେଳେ ତାଙ୍କର ମନ୍ତ୍ରୀ ସୁମନ୍ତ୍ରଙ୍କୁ କହୁଛନ୍ତି କେମିତି ଆମେ ପୁତ୍ର ପ୍ରାପ୍ତ ହେବା ସୁମନ୍ତ୍ର ତାଙ୍କୁ ବର୍ଣ୍ଣନା କହୁଛନ୍ତି ଯେ କାଶ୍ୟପେଶ ପୁତ୍ରସ୍ତି ବିଭାଣ୍ଡକ ଇତିଶ୍ରୁତ ଋଷଶୃଙ୍ଗ ଇତି ଖ୍ୟାତ ତସ ପୁତ୍ର ଭବିଷ୍ୟତ ଦଶ ବର୍ଷ ସହସ୍ରାଣୀ ତେଣୁ ଋଷଶୃଙ୍ଗ ଯିଏକି ହେଉଛନ୍ତି କାଶ୍ୟପଙ୍କର ନାତି ହେବେ। କାଶ୍ୟପଙ୍କ ପୁତ୍ର ହେଉଛନ୍ତି, କାଶ୍ୟପଙ୍କ ପୁତ୍ର ହେଉଛନ୍ତି ବିଭାଣ୍ଡକ, ତାଙ୍କ ପୁତ୍ର ହେଉଛନ୍ତି ଋଷସିଂହ। ଯୋଉ ଅଙ୍ଗ ଦେଶରେ ରାଜା ଥିଲେ ରମ୍ପା, ସେ ରମ୍ପା ତାଙ୍କର ଦେଶରେ ବର୍ଷା ହେଲାନି, ବହୁତ ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲାନି। ତେଣୁ ସେ ତାଙ୍କର ଜଣେ ପଣ୍ଡିତ ମାନେ ଥିଲେ କହିଲେ, ଯୋଉ ଋଷସିଂହ ଋଷି ଅଛନ୍ତି ଯେ କି ହେଉଛନ୍ତି କାଶ୍ୟପ ମୁନିଙ୍କର ପୁତ୍ର, ବିଭାଣ୍ଡକଙ୍କ ପୁତ୍ର ଋଷସିଂହ, ସେ ଋଷସିଂହକୁ ଯଦି ଆମେ ଆଣିପାରିବା ଏଇ ଆମ ଦେଶକୁ ଆଣିପାରିବା, ତାହେଲେ ଏଠି ବର୍ଷା ହେବ, ବହୁତ ବର୍ଷ ପର୍ଯ୍ୟନ୍ତ ବର୍ଷା ହେଇନଥିଲା ଅଙ୍ଗ ଦେଶରେ। ତେଣୁ ସେ ଋଷସିଂହ କେମିତି ଆଣିବେ, ବିଭାଣ୍ଡକ ଋଷି ତାଙ୍କୁ ତ ଆଲାଉ କରିବେନି, ଅନୁମତି ଦେବେନି ଛାଡ଼ିବା ପାଇଁ। ତେଣୁ ସେ କଣ କଲେ ନା, ବେଶ୍ୟାମାନଙ୍କୁ ସବୁ ପଠେଇ ସେଇ ଋଷସିଂହ ଋଷିଙ୍କୁ ସେମାନେ ଆଣିଛନ୍ତି, ବେଶ୍ୟାମାନେ ତାଙ୍କୁ ଆକର୍ଷଣ କରିକିରି ସେଇ ଅଙ୍ଗ ଦେଶକୁ ଆଣିଛନ୍ତି। ଏବଂ ଅଙ୍ଗ ଦେଶକୁ ଯେତେବେଳେ ଆଣିକି ପହଞ୍ଚନ୍ତି, ଋଷସିଂହ ଆସି ପହଞ୍ଚନ୍ତି, ସେ ସମୟରେ ବର୍ଷା ହେଉଛି, ବୃଷ୍ଟି ହେଉଛି, ଭଗବତ ମନା କରାଯାଇଛି କେମିତି ବର୍ଷା ହେଉଛି। ତୃତୀୟଧାରେ ଭଗବାନ କହୁଛନ୍ତି ଯେ ଅନ୍ନା ଭଗତି ଭୂତାହାନି ପର୍ଜନା ଅନ୍ନ ସମ୍ଭବ ଯଜ୍ଞ ଭଗତି ପର୍ଜନ୍ୟ ଯଜ୍ଞ କର୍ମ ସମ୍ଭବ। ମାନବମାନଙ୍କର ଯେଉଁ ଆବଶ୍ୟକତା ରହୁଛି ସେ ହେଉଛି ଅନ୍ନ, ଅନ୍ନା ବହୁତ ଭୂତାହାନି, କିନ୍ତୁ ଅନ୍ନ କେମିତି ସୃଷ୍ଟି ହେଉଛି, ତିଆରି ହେଉଛି ପର୍ଜନା ଭଗତି ଅନ୍ନା ଭଗତି ପର୍ଜନ୍ୟ ଅନ୍ନ ଭଗତି ଭୂତାହାନି ପର୍ଜନା ପର୍ଜନ ବା ବୃଷ୍ଟି ଯୋଗୁଁ ଅନ୍ନ ସମ୍ଭବ ହେଉଛି। କିନ୍ତୁ ବୃଷ୍ଟି କିଭଳି ହେବ ନା, ଯଜ୍ଞ ବହୁତ ପର୍ଜନ୍ୟ, ଯଜ୍ଞ ଯଜ୍ଞ ମାଧ୍ୟମରେ ପର୍ଜନ୍ୟ ବା ବୃଷ୍ଟି ହେଉଛି। ତେଣୁ ଯଜ୍ଞ କହିଲେ ଯଜ୍ଞ କର୍ମ ସମ୍ଭବ, ବେଦରେ ସବୁ ବର୍ଣ୍ଣନା କରାଯାଇଛି କୋଉ କର୍ମ ହେଉଛି ପ୍ରକୃତ ବିଧି ଅନୁମୋଦିତ କର୍ମ, ତାକୁ ଯଜ୍ଞ ବୋଲି କୁହାଯାଉଛି, ଅନୁମୋଦିତ କର୍ମକୁ ଯଜ୍ଞ ବୋଲି କୁହାଯାଉଛି, ଯଜ୍ଞ କର୍ମ ସମ୍ଭବ। ବ୍ରହ୍ମା ବେଦରେ ସେସବୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସବୁ କର୍ମ କରିବାକୁ ପଡ଼ିବ। ତେଣୁ ମୁନି ଋଷିମାନେ ଯେହେତୁ ସେମାନେ ବେଦ ବାକ୍ୟ ମାନେ ଗ୍ରହଣ କରିକି ସେମାନେ କାର୍ଯ୍ୟ କରନ୍ତି, ବେଦ ଅନୁସାରେ କାର୍ଯ୍ୟ କରନ୍ତି, ତେଣୁ ସିଏ ଯେତେବେଳେ ଋଷସିଂହ ଆସି ପହଞ୍ଚାଇଛନ୍ତି ଅଙ୍ଗ ଦେଶରେ, ସେ ସମୟରେ ବୃଷ୍ଟି ବର୍ଷା, ତେଣୁ ବର୍ଷା ହେବାରୁ ତାଙ୍କ ଲୋକମାନେ ସବୁ ଆନନ୍ଦିତ ହେଲେ ଏବଂ ତାଙ୍କର ଯୋଉ ଅସୁବିଧା ଥିଲା ବର୍ଷା ନ ହେବାରୁ ସେ ଦୂର ହୋଇଛି। ତେଣୁ ରାଜା ରୋପାଙ୍କ ଘୋଷଣା ତାଙ୍କର କନ୍ୟା ସାନ୍ତାଙ୍କୁ ବିବାହ ଦେଇଛନ୍ତି ଋଷସିଂହ। ସୁମନ୍ତ୍ରମୁନି କହୁଛନ୍ତି, ସୁମନ୍ତ୍ର ମନ୍ତ୍ରୀ ଯିଏ ଦଶରଥଙ୍କର, ସେ କହୁଛନ୍ତି ଯେ ସେଇ ଋଷସିଂହକୁ ଆଣିଲେ ସେ ଯଦି ପୁତ୍ର ଯଜ୍ଞ କରିବେ ତାହେଲେ ଆମେ ପୁତ୍ର ପ୍ରାପ୍ତ। ତେଣୁ ଦଶରଥ ସୁମନ୍ତ୍ର ପଠେଇ ସେଇ ଅଙ୍ଗ ଦେଶରୁ ସେ ଋଷସିଂହକୁ ଆଣିଛନ୍ତି, ତାଙ୍କୁ ରାଜା ଋଷସିଂହ ନିମନ୍ତ୍ରଣ କରି ଆଣିକି ଅଯୋଧ୍ୟାକୁ ଆଣି ସେଠି ତାଙ୍କର ସେ ପୁତ୍ର ଯଜ୍ଞ ପୁତ୍ର ପ୍ରାପ୍ତି ପାଇଁ ଯଜ୍ଞ କରିଛନ୍ତି। ଏବଂ ଯଜ୍ଞ କରିବାରୁ ଭଗବାନ ସେଠି ଆବିର୍ଭାବ ହେଇଛନ୍ତି, ଭାବା ହିଁ କିଛି କହୁଛନ୍ତି ଯେ ଦଶ ବର୍ଷ ସହସ୍ରାଣୀ ଦଶ ବର୍ଷ ଶତାନୀ ଚ ବତ୍ସ୍ୟାମି ମାନସ ଲୋକେ ଆଳୟାମ ପୃଥିବୀ ବିମାନ। ଭଗବାନ ଆବିର୍ଭାବ ହେଇଛନ୍ତି ଯଜ୍ଞରୁ, ଯଜ୍ଞପୁରରୁ ଯଜ୍ଞ ପୁରୁଷ ଆବିର୍ଭାବ ହେଇ ସେ ସେଠି ଯେଉଁମାନେ ମୁନି ଋଷି ବା ଦେବତାମାନେ ଆଉ ସେମାନେ ସବୁ ସେ କହୁଛନ୍ତି ଯେ ମୁଁ ଆସିବି, ଦଶରଥଙ୍କ ପୁତ୍ର ହିସାବରେ ଆସିବି, ଏବଂ ଦଶ ବର୍ଷ ସହସ୍ରାଣୀ ଦଶ ବର୍ଷ ଶତାନୀ ଚ 11,000 ବର୍ଷ ଧରି ମୁଁ ଏଇ ପୃଥିବୀଷ୍ଠରେ ଆବିର୍ଭାବ ହେଇ ତମମାନଙ୍କର ଦୁଃଖ ଦୂର କରିବି। ଏଭଳି ଭାବରେ ଭଗବାନ କହିସାରିଲା ପରେ ତାପରେ ସେଠୁ ଯଜ୍ଞ ପୁରୁଷ ଆସି ଆବିର୍ଭାବ ହେଇ ସେ କହିଛି ଯେ ତତ୍ଯଜ୍ଞ ସମାପ୍ତେ ତୁ ଋତୁନାମ ଷଟ୍ ସମତେୟ ତତଶ୍ଚ ଦ୍ୱାଦଶ ମାସେ ଚୈତ୍ର ନାବମିକେ ତିଥି। ଏହି ତିଥିରେ ଚୈତ୍ର ଶୁକ୍ଳ ନବମୀ ତିଥିରେ ଭଗବାନ ଆବିର୍ଭାବ ହେଇଛନ୍ତି। ନକ୍ଷତ୍ରେ ଅଦିତି ଦୈବତୀ ତସ୍ମାଦ ସଂଶ୍ରେଷ୍ଠୁ ପଞ୍ଚସୁ ଗ୍ରହେଷୁ କର୍କଟ ଲଗ୍ନେ ବାକ୍ୟତାନ ବିନ୍ଦୁନା ସହ ପ୍ରୋଦ୍ୟମାନେ ଜଗନ୍ନାଥ ସର୍ବଲୋକ ନମସ୍କୃତ କୌଶଲ୍ୟା ଜନୟ ଗ୍ରାମ ଦିବ୍ୟ ଲକ୍ଷଣ ସଂଯୁତ। ଭଗବାନ ରାମଚନ୍ଦ୍ର ଯେତେବେଳେ ଆସିବେ, ତେଣୁ ଆମେ ଦେଖିବା ସାଧାରଣ ଯଦି ଜଣେ ବିଶିଷ୍ଟ ବ୍ୟକ୍ତି ଆସିବେ ତାହେଲେ ସେ কিভাবে ভাবে তাকে সম্বোধনা করা যাচ্ছে, কিভাবে ভাবে তাকে আড়ম্বর সম্বোধনা করা যাচ্ছে। সে যেভাবে ভগবান যেতে আসুচার সেতবে প্রকৃতি মধ্যে সেইভাবে ভাবে তাকে আড়ম্বর সহকারে ভগবান স্বাগত স্বাগত করছেন। কিভাবে প্রকৃতি ব্যবস্থা রয়েছে না, এই হচ্ছে বসন্ত ঋতু। বসন্ত ঋতু যেতে ঋতু আছে তা ভিতরে শ্রেষ্ঠ হচ্ছে বসন্ত ঋতু। ভগবতার দশ মধ্যে ভগবান কুছন্তি ঋতু নাম কুষ্মাকর, যেতে ঋতু আছে ছটি ঋতু ভিতরে শ্রেষ্ঠ ঋতু কুষ্মাকর বা বসন্ত ঋতু। বর্তমান বসন্ত ঋতু চালছে, তেমন ঋতুর শ্রেষ্ঠ ঋতু আসে আবির্ভাব হয়েছে। ভগবান ঋতু আসছেন শ্রেষ্ঠ ঋতু আসে আবির্ভাব হয়েছে। চৈত্র শুক্লপক্ষ নবমী তিথি পুনর্বসু নক্ষত্র, কর্কট লগ্ন, সূর্য মঙ্গল শনি গুরু এবং শুক্র এমানে পাঁচ গ্রহ, এই পাঁচ গ্রহ এই সব উচ্চ স্থানে বিদ্যমান রয়েছে এবং অভিজিৎ মুহূর্তে ভগবান এই মধ্যাহ্ন সময় ভগবান আবির্ভাব হয়েছে। কৌশল্যা কৌশল্যা জনৈদ রাম দিব্য লক্ষণ সময় সব দিব্য লক্ষণে ভগবান আবির্ভাব হয়েছে। মহাপুরুষের সব লক্ষণ রয়েছে, বত্রিশটি লক্ষণ চতুর্থ বর্ণনা করা যাচ্ছে। মহাপুরুষ কে তা লক্ষণ জাঁপারে সব দিব্য লক্ষণ সহ ভগবান মাতা কৌশল্যা আশ্রয় করে সে আজ এই তিথি মধ্যাহ্ন সময় ভগবান আবির্ভাব। জয় ভগবান রামচন্দ্র কি। তেমন ভগবান যে আবির্ভাব হয়েছেন সেটা কুযাচ্ছে ভগবান নামকরণ করা যাচ্ছে। যেমন ভগবান কৃষ্ণ আসলে তাঁর নামকরণ করছেন গর্ভমুনি ভগবান নামকরণ করছেন, সেভাবে ভাবে ভগবান রামচন্দ্র আসছেন তাঁর নামকরণ করছেন বশিষ্ঠ মুনি করছেন। অতীতৈকাদশাহং তু নামকর্ম তথা করো জ্যেষ্ঠং রামং মহাত্মানং ভরতং কৈকেয়ীসুতং। জ্যেষ্ঠ হচ্ছেন ভগবান রামচন্দ্র, তাঁর নাম দিয়েছে রাম, জ্যেষ্ঠং রাম মহাত্মানং এবং ভরতং কৈকেয়ীসুতং। কৈকেয়ী যে পুত্র জন্ম করছেন সে তাঁর নাম করছেন ভরত দেশ ভরত। এবং সৈমিত্রী লক্ষ্মণমিতি শত্রুঘ্ন অপরম তথা সৌমিত্রী দুই পুত্র সন্তান করেছেন তাঁর নাম দেওয়া হয়েছে লক্ষ্মণ এবং শত্রুঘ্ন। এবং বশিষ্ঠ পরমপ্রীত নামানি কুন্তে তথা তেমন বশিষ্ঠ ভগবান নামকরণ তারপরে ভগবান বিভিন্ন বাল্যলীলা সব রয়েছে বিস্তার ভাবে সব বাল্মীকি রামায়ণে সব বর্ণনা করা যাইছে কিন্তু আমার সুখদেব গোস্বামী সংক্ষেপে সব বর্ণনা করছেন যে ভগবান অধ্যয়ন করা যাচ্ছেন ভগবান তে যদা জ্ঞান সম্পন্ন সর্বে সম্মুদিতা গুণী হ্রীমন্ত্র কীর্তিমন্তশ্চ সর্বজ্ঞান দীর্ঘদর্শন। ভগবান সব জ্ঞান ভগবান আসছে কিন্তু ভগবান দেখা গুরু গ্রহণ করছেন, শান্তিপাণী মুনি গ্রহণ করলে গুরু হিসাবে ভগবান কৃষ্ণ ভগবান রামচন্দ্র বশিষ্ঠ গুরু হিসাবে গ্রহণ করছেন। অধ্যয়ন প্রকৃতির সে সমস্ত জ্ঞানর তাঁর সব কিছু জ্ঞান আসুচি ভগবদ্গীত পঞ্চদশ অধ্যায়ে ভগবান কৌশল যে সর্বসানিবিষ্ট মত স্মৃতির জ্ঞানম অপহরণ চ বেদেশ সর্বেহমেদ্য বেদান্তকৃত বেদ বেদের চাহ। আমি যে জ্ঞান পাচ্ছে আমি জ্ঞান আমার মনকু আমি জন্মগ্রহণ আমি সে জ্ঞান পাই নথিলে আমি প্রথমে আমি তো কথা কহা জানি নথিলে তারপরে আস্তে আস্তে আমি কথা কহা শিখলে জ্ঞান যে জ্ঞান আহরণ কলে সব এইভাবে ভাবে আমি জ্ঞান প্রাপ্ত হচ্ছি। প্রকৃতরে এই জ্ঞান ভগবান আমি প্রদান করছি মত স্মৃতির জ্ঞান ভগবান ঠিক স্মৃতি আসছে বা আমি যে স্মরণ করছে এই স্মৃতি শক্তি ভগবান আসছে এবং জ্ঞান ভগবান প্রদান করছে এবং অপহরণ আমি যে ভুলে যাচ্ছে আমি যদি শুয়ে পড়ছে সেটা সব কিছু ভুলে যাচ্ছে এই বিস্মৃতি ভগবান প্রদান করছে। ধর ভগবান কোণী জ্ঞান প্রাপ্ত হওয়া সে কোণী কাহাকে যা দরকার নেই ভগবান শরীর কুহতি সচিদানন্দময় শরীর সব চিত এবং আনন্দ চিত কে জ্ঞান পূর্ণ জ্ঞান জ্ঞানময় সে ভগবান କୌଣସି ଅଜ୍ଞାନତା ପାଖେ ନାହିଁ, ଅଜ୍ଞାନତା ନାହିଁ, କିନ୍ତୁ ସେ ଆମକୁ ଶିକ୍ଷା ଦେବା ପାଇଁ ଯେ ଆମେ ଗୁରୁଙ୍କର ଆବଶ୍ୟକତା ରହୁଛି, ଗୁରୁଙ୍କ ପାଖକୁ ଗଲେ ପ୍ରକୃତ ଜ୍ଞାନ ଆମେ ପ୍ରାପ୍ତ ହେବା। ସେଥିପାଇଁ ଭଗବାନ ଗୁରୁକୁଳକୁ ଯାଇ ଗୁରୁକୁ ଆଶ୍ରୟ କରି ସବୁ ଜ୍ଞାନ ଆହରଣ କରୁଛନ୍ତି, ଆମକୁ ଦେଖିବା ପାଇଁ ସେ ଆଚରଣ କରୁଛନ୍ତି। ଭଗବାନଙ୍କର ଜ୍ଞାନ ଗ୍ରହଣ କରିବା ପାଇଁ କୌଣସି ଦେଖିବା, ଭଗବାନ କୃଷ୍ଣଚନ୍ଦ୍ର ଯେତେବେଳେ ଆସିଛନ୍ତି, ଯେତେବେଳେ ଜନ୍ମଗ୍ରହଣ କରିଛନ୍ତି ଦେବଙ୍କର ଦେବକୀ ଏବଂ ବସୁଦେବଙ୍କର ଗୃହରେ, ବନ୍ଦୀ ଗୃହରେ, ସେଠି ଭଗବାନ ଚତୁର୍ଦ୍ଧା ରୂପରେ ଚତୁର୍ଦ୍ଧାମୂର୍ତ୍ତି ରୂପେ ଆସିଛନ୍ତି। ଏଠି ମଧ୍ୟ ଭଗବାନ ରାମଚନ୍ଦ୍ର ମଧ୍ୟ ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତି ରୂପେ ଆସିଛନ୍ତି, ଏବଂ ସେ ଜନ୍ମ ଆସିକିରି ଆବିର୍ଭାବ ହେଇକିରି ସେ ତାଙ୍କର ପିତାମାତାଙ୍କୁ ବର୍ଣ୍ଣନା କରୁଛନ୍ତି କିଭଳି ତମେ ପୂର୍ବ ଜନ୍ମରେ ସୁତପା ଏବଂ ବିଷ୍ଣୁ ଥିଲ, ସେ ସମୟରେ ତମେ ତପସ୍ୟା କରିଥିଲ, ସେଥିପାଇଁ ମୁଁ ତମର ପୁତ୍ର ହିସାବରେ ଆସିବା ପାଇଁ କହିଥିଲି ଏବଂ ତିନି ଜନ୍ମ ଧରି ମୁଁ ତମର ପୁତ୍ର ହେଇକି ଆସୁଛି। ଏଭଳି ଭାବେ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ଭଗବାନ ହେଉଛନ୍ତି ଜ୍ଞାନ, ତାଙ୍କର କୌଣସି ଅଜ୍ଞାନତା ନାହିଁ କେବେ, କିନ୍ତୁ ସେ ଆମକୁ ଦେଖିବା ପାଇଁ ସେ ଜ୍ଞାନ ରତ ହେବା ପାଇଁ ଯାଉଛନ୍ତି। ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ମଧ୍ୟ ଯେତେବେଳେ ଯାଉଥିଲେ ଗଙ୍ଗାଦାସଙ୍କ ଟୋଲକୁ ଯାଉଥିଲେ, ଗଙ୍ଗାଦାସ ଟୋଲରେ ସେ ଅଧ୍ୟୟନ କରୁଥିଲେ। ତେଣୁ ଭଗବାନ ମହାପ୍ରଭୁ ଯେତେବେଳେ ଆସିଲେ ସେ ଖୁବ୍ କମ୍ ଦିନରେ ସବୁକିଛି ଜ୍ଞାନ ପ୍ରାପ୍ତ ହେଇଗଲେ। ଯେ ଛୋଟ ପିଲା ଥିଲାବେଳେ ମଧ୍ୟ ତାଙ୍କଠୁ ଯେଉଁମାନେ ବହୁତ ସିନିୟର ଷ୍ଟୁଡେଣ୍ଟ ମାନେ ସବୁ ଥିଲେ, ପିଲାମାନେ ସବୁ ଛାତ୍ରମାନେ ଥିଲେ, ତାଙ୍କୁ ସେ ସବୁ ପାଠ ପଢ଼ାଉଥିଲେ। ଖୁବ୍ କମ୍ ସମୟରେ ସେ ସବୁ ଜ୍ଞାନ ଅଧ୍ୟୟନ କରୁଛନ୍ତି। ଭଗବାନ କୃଷ୍ଣ ତମେ କିଛି ମନା କଲେ 64 ଦିନରେ ସେ ସବୁକିଛି କଳା, 64 କଳା ସେ ପ୍ରାପ୍ତ ହେଇଗଲେ, ସବୁକିଛି ଜ୍ଞାନ ସେ ପ୍ରାପ୍ତ ହେଇଗଲେ। ଯାହା ଭଗବାନ ରାମଚନ୍ଦ୍ର ମଧ୍ୟ ସେଇଭଳି ଭାବରେ ଅଧ୍ୟୟନ କରିକି ଯାଇଥିଲେ ଏବଂ ଯେତେବେଳେ ସେ ଫେରିକି ଆସିଛନ୍ତି, ଅଯୋଧ୍ୟା ରହିଛନ୍ତି ଦଶରଥଙ୍କ, ତାଙ୍କୁ 16 ବର୍ଷ ବି ହେଇନି ସେ ସମୟରେ, ଆହୁରି କମ୍ ତାଙ୍କ ବୟସ ହେଇଛି। ସେ ସମୟରେ ବିଶ୍ୱାମିତ୍ର ସେ ଆସି ବଂଶ ବିଶ୍ୱାମିତ୍ର ସେ ଆସି ତାଙ୍କୁ କହୁଛନ୍ତି ଯେ ବିଶ୍ୱାମିତ୍ରାଭ୍ୟରେ ଜେନ ମାରିଚାର୍ଯ୍ୟା ନିଶାଚରା ପଶ୍ୟତୋ ଲକ୍ଷ୍ମଣ ସେବ ହତା ନୈରୁତ କୁମ୍ଭବାହ। ଅସୁରମାନେ ବିଶେଷ ଭାବରେ ସେମାନେ ଅସୁରମାନଙ୍କ ଲକ୍ଷଣ ଆମେ ଦେଖିବା ଭଗବତ ଗୀତାର ଷୋଳ ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଦୈବାସୁର ସମ୍ପଦ ବିଭାଗ ଷୋଳଶ ଅଧ୍ୟାୟରେ ଭଗବତ ଗୀତାରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ପ୍ରଭୃତିଂ ଚ ନିବୃତିଂ ଚ ଜନାନ ବିଗୁରାସୁରା ନ ଶୌଚମ ନା ଚାଚାର ନ ସତ୍ୟମ ତେସୁ ବିଦ୍ୟତେ। କୋଉଟାରେ ଆମେ କରିବା କଥା କୋଉଟା କରିବା କଥା ନୁହଁ ସେସବୁ ଅସୁରମାନେ ସେଟା ଜାଣନ୍ତି ନାହିଁ। ଯୋଉ କୁହାଯାଇଛି ଯଜ୍ଞ ଦାନ ତପକର୍ମ ନ ତ୍ୟାଜ୍ୟମ କାର୍ଯ୍ୟମେବ ତ ଯଜ୍ଞ ଦାନ ତପସ୍ୟ ପାବନାନି ମନୀଷୀରା ଭଗବତର ଶ୍ରଦ୍ଧାରେ ଯଜ୍ଞ ଦାନ ତପ ଏସବୁ ତ୍ୟାଗ କରିବା କଥା ନୁହଁ, ଏସବୁ ମନୀଷୀମାନଙ୍କୁ ମଧ୍ୟ ପବିତ୍ର କରିଦେଉଛି, କିନ୍ତୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ସବୁ ଏସବୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି। କିରଣକଶିପ ହଉ, ରାବଣ ହଉ, ଯେତେ ଅସୁରମାନେ ଆମର ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, ତାଙ୍କର କାର୍ଯ୍ୟ ହେଉଛି ସେସବୁ ଏଇ ଯଜ୍ଞ କର୍ମ ସବୁ ବନ୍ଦ କରିବେ। ତେଣୁ ବିଶ୍ୱାମିତ୍ର ସେ ଯେତେବେଳେ ଯଜ୍ଞ କରୁଥିଲେ ସେ ସମୟରେ ମାରିଚ ଆଦି ସବୁ ଅସୁରମାନେ ସେମାନେ ସବୁ ସେଇ ଯଜ୍ଞରେ ବିଘ୍ନ ଢାଳୁଥିଲେ, ବିଘ୍ନ ପ୍ରଦାନ କରୁଥିଲେ। ତେଣୁକରି ସେ ରାଜା ଦଶରଥଙ୍କୁ ପ୍ରାର୍ଥନା କରିଛନ୍ତି ଯେ ବିଶ୍ୱାମିତ୍ର ଧରେ ଯେନ ମାରିଚାଦ୍ୟା ନିଶାଚର ପଶ୍ୟତ ଲକ୍ଷ୍ମଣ ସେବ ହତା ନୈରୁତ କୁମ୍ଭବାହ। ସେ ବିଶ୍ୱାମିତ୍ର ଜାଣିଛନ୍ତି, ତାଙ୍କୁ ଆକାଶବାଣୀ ହେଇଛି ଯେ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଯଦି ଆସିବେ ତାହେଲେ ସେ ଅସୁରମାନଙ୍କୁ ହତ୍ୟା କରିବେ, ତାଙ୍କୁ ପରାଜିତ କରିବେ। ତେଣୁ ବିଶ୍ୱାମିତ୍ର ମାନେ ଆସି ରାଜା ଦଶରଥଙ୍କୁ ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ଦୁଇ ପୁତ୍ରଙ୍କୁ ପ୍ରଦାନ କରିବେ, ରାମ ଲକ୍ଷ୍ମଣ ପ୍ରଦାନ କରିବେ, ସେ ଯଜ୍ଞ ଠିକ ଭାବରେ କରିବେ। କିନ୍ତୁ ଦଶରଥ ମାନେ ପ୍ରଥମେ ଦଶରଥ ମହାରାଜ ସେ ତାଙ୍କ ପୁତ୍ର ଦେବା ପାଇଁ ତାଙ୍କୁ ବହୁତ ଦୁଃଖ ଲାଗୁଛି। ସେ କହୁଛନ୍ତି ବାଲ୍ୟକାଣ୍ଡରେ ବର୍ଣ୍ଣନା କରାଯାଇଛି ବାଲ୍ମୀକି ରାମାୟଣରେ ଯେ ଷଷ୍ଠୀ ବର୍ଷ ସହସ୍ରାଣୀ ଜାତଶ୍ୟ ମମ କୌଶିକ କୃଚ୍ଛ୍ରେଣ ଉତ୍ପାଦିତ ସାୟ ନ ରାମ ନେତୁ ମହର୍ଷି। ରାମ ବହୁତ ଅଳ୍ପ ବୟସ 16 ବର୍ଷ ବି ହେଇନି ସେ ସମୟ, সে কে না রাম নেতু মহর্ষি রাম কু নেওয়াটা প্রকৃত উচিত নু বলে সে কে যদি তোমার সহ যুদ্ধ করা কৃষ্ণ সহ বিশ্বামিত্র সিং সে কে কিন্তু না সে কে 60,000 বর্ষ উপরে হয়েছিল দশরথ সে সময় ভগবান রামচন্দ্র সে পাই ষষ্ঠী বর্ষ সহস্রাণী দ্বাদশ নম কৌশি কৌশি কে বিশ্রামী 60,000 বর্ষে দশরথ মহারাজ ভগবান রামচন্দ্র পাইছে তেমনি সে কৌশল পৃথিণ কাজ নাম নেতৃ তেমন এত বর্ষ পরে যেতে পাইছি মো পুত্র এই ছোট পুত্র কম তুমি পড়ি সে কুদ্ধ করবে বস্ত্র মানুষ ছোট পিলা জাঁ না কম যুদ্ধ ঠিক ভাবে আর শিখি না যদি অধ্যয়ন করছেন কিন্তু তাহলে কোণী এক্সপিরিয়েন্স না বা তাহলে কোণী অভিজ্ঞতা না কিন্তু বাল্মীকি কোথাও যে না এই আকাশবাণী হচ্ছে ভগবান রামচন্দ্র হচ্ছেন ভগবান কিন্তু দশরথ মহারাজ সে বুঝিপার না তেমন সে কে বিশ্বন্ত্র কে তুমি বশিষ্ঠ পচার বশিষ্ঠ তাঙ্কর দেবতা প্রহিত তাঙ্কু পচার বশিষ্ঠ কে হ প্রসন্ন সে হচ্ছে ভগবান বহু কষ্টরে দশরথ মহারাজ ভগবান রামচন্দ্র এবং লক্ষ্মণ কু প্রদান করছেন বিশ্বামিত্র প্রদান করছেন সে যাই এবং যাইকি সে সবু এই অস্ত্র মানে যে উপদ্রব করলে যজ্ঞে বিশ্বামিত্র যজ্ঞে যে উপদ্রব করলে সে সবু অস্ত্র মানুষ বদ্ধ করছেন নাটকা ইত্যাদি অস্ত্র মানুষ বদ্ধ করছেন এবং মারিচ কু যদি বদ্ধ করি না তাকে বহু দূরক ফিঙ্গি দিয়েছেন শহে যোজন দূরক ফিঙ্গি দিয়েছেন তেমন এতে বিশ্বামিত্র দেখলে তাঙ্কা যজ্ঞ ঠিক ভাবে সুচারুত হল তেমন সে ভগবান রামচন্দ্র বিভিন্ন অস্ত্র সব প্রদান করছেন দিব্য অস্ত্র সব প্রদান করছেন তাপরে ভগবান যাই মিথিলা যাই সে সময় মিথিলার রাজা জনক মহারাজ জনক মহারাজ হচ্ছেন জন মহাজন আমার ভগবদ গীতার জনক মহারাজ বিষয়ে বর্ণনা করা যাই ভাগবত জনক মহারাজ বিষয়ে বর্ণনা করা যাই কর্মণি বহি সংসিদ্ধি আসিতা জনকাদ ভগবদ গীতার ভগবান কৌশল যে কি কর্ম মার্গে সিদ্ধি প্রাপ্ত হয়েছে কর্মণি বহি সংসিদ্ধি আসিতা জনকাদ লোক সংগ্রহ ব্যবহার সে সম্প্রসন কর্তৃত্ব করছে যদিও সে কর্মের সিদ্ধি প্রাপ্ত হয়েছেন কিন্তু লোক মানুষ শিক্ষা দেওয়া লোক সংগ্রহ লোক মানুষ শিক্ষা দেওয়া সে কার্য করছে কর্তব্য কর্ম করছে এবং ভাগবত মধ্যে বর্ণনা করা যাই কিভাবে জনক মহারাজ হচ্ছেন জন মহাজন স্বয়ংভু নারদ শম্ভু কুমার কপিল মনু প্রহ্লাদ জনক ভীষ্ম বলি ব্যাস এই বারো জন হচ্ছেন মহাজন জনক হচ্ছেন মহাজন এবং সে হচ্ছেন মিথিলার রাজা তো মিথিলার তাঁর যে কন্যা সীতাদেবীঙ্কর স্বয়ংবর পাই বা তাঁর বিবাহ পাই সে গোটে কণ রক্ষ গোটে সপ্ত রক্ষ শিবধনু রয়েছেন শিবজী সে ধনু প্রদান করছেন পরস্পর বর্ণনা করা যাই যো কবীর সমিত ধনুষাগ্রম সীতা স্বয়ংবর গুহে ত্রিশতো গণিত আদায় বাড়গজমিল ইবেক্ষুজশ্চিন সজ্জীকৃত নৃপ বিকৃষ্যপবন্ধ মধ্যে জিত্বা নৃপগুণশীল বৈবঙ্গরূপান সীতা বিধানশ্রিয় সুরস্য বিলব্ধমান মার্গে দদন রঘুপতে মনয়প্রলোড়ম দর্পণ মহিমপূতদস্ত্রী রাজবীজাম শিবধনু ঈশম উগ্রম এই যে ধনু অছি ধনু রেশ উগ্রম উগ্রধনু যাহাকে ত্রিশত পরিতম সে ধনুকে তিনিশ লোক ধরিকি আন জনে দুজনকে লোক আনিপার তিনিশ লোক ধরলে সে ধনু উঠিপার এইভাবে ধনু শিব প্রদান করতে সে ধনু তেমন এই জনক মহারাজ সে রক্ষিছিলেন সেই সত্য রক্ষিলে যে এ ধনুকে উঠে পারিবে সে কন্যাকে উদ্ধার করবে তেমন ভগবান কন কলে না আদায় বাড়গজ নীল ইবেক্ষু জশ্চিন গোটে ছোট হাতি জনে গোটে ছোট হাতিটে যেমনি গোটে আখুকু খুব সহজে ভাঙ্গি দিয়ে সেভাবে ভগবান রামচন্দ্র সেই ବହୁତ ଉଗ୍ର ଧନୁକୁ ବହୁତ ସହଜରେ ବାମ ହସ୍ତରେ ଏବଂ ତାକୁ ଯେତେବେଳେ ଗୁଣରେ ସଞ୍ଚିତ କରିବା ପାଇଁ ଯାଉଛନ୍ତି ସେ ସମୟରେ ସେ ଧନୁକୁ ଭାଙ୍ଗିଯାଉଛି ଗମନ ମଧ୍ୟ ମଧ୍ୟରୁ ଭାଙ୍ଗିଗଲା ସେ ଧନୁକୁ ରହିଛି ମଝିରୁ ଭାଙ୍ଗିଯାଇଛି ବହୁତ ବିରାଟ ଶବ୍ଦ ହେଇଛି ଯାହାପରେ କି ଆମର ବର୍ଣ୍ଣନା କରାଯାଇଛି ଜିତ୍ୱା ନିରୂପ ଗୁଣଶୀଳ ବୟଙ୍ଗ ରୂପା ସୀତା ବିଧାନ ସିଂହ ସୁରସ ଲବ୍ଧମାନ ମାର୍ଗେ ବ୍ରଜନ ଯୁବପତି ବନୟତ୍ରୁଢ଼ ଦର୍ପ ମହିମକୁଦ ତିନି ସପ୍ତ ଏକୋଇଶ ବାର ଯିଏ ନିକ୍ଷତ୍ର କରିଥିଲେ ପୃଥିବୀକୁ ସେ ପରଶୁରାମ ଆସି ତାଙ୍କୁ ବାଧା ଦେଇଛନ୍ତି ତାପରେ ଆସନ୍ତି ଭଗବାନ ବିବାହ ସରିଲା ପରେ ତେଣୁ ଭଗବାନଙ୍କର ସ୍ୱୟଂବର ସେଠି ହେଇଛି ଭଗବାନ ଯେତେବେଳେ ସେଇ ଶିବଧନକୁ ଭାଙ୍ଗିଛନ୍ତି ସେତେବେଳେ ଭଗବାନଙ୍କର ଭଗବାନଙ୍କର ବିବାହ ଉତ୍ସବ ସେଠି ତେଣୁ ଭଗବାନ ସେଠୁ ବାର୍ତ୍ତା ପ୍ରଦାନ କରାଯାଇଛି ରାଜା ଦଶରଥ ପ୍ରଦାନ କରାଯାଇଛି ସେ ଭରତ ଶତ୍ରୁଙ୍କୁ ବାଡ଼ିକି ଆସିଛନ୍ତି ଏବଂ ସେଠି ଯୋଉ ଚାରି ଭଉଣୀ ଏମାନେ ଥିଲେ ଭଗବାନ ରାମଚନ୍ଦ୍ର ସୀତାଙ୍କୁ ବିବାହ କରିଛନ୍ତି ଲକ୍ଷ୍ମଣ ଉର୍ମିଳାକୁ ବିବାହ କରିଛନ୍ତି ଭରତ ମାଣ୍ଡୁକୁ ବିବାହ କରିଛନ୍ତି ଏବଂ ଶତ୍ରୁଘ୍ନ ସୁତକେତୁ ବିବାହ କରିଛନ୍ତି ସୋମବାର ନାହିଁ ସେ ବିବାହ ଉତ୍ସବ ବହୁତ ଆନନ୍ଦରେ ବିଭିନ୍ନ ପ୍ରକାର ବର୍ଣ୍ଣନା କରାଯାଇଛି ବାଲ୍ମୀକି ରାମାୟଣରେ କିଭଳି ଭାବରେ ସବୁ ଯୌତୁକ ପ୍ରଦାନ କରିଛନ୍ତି କିଭଳି ଭାବରେ ମହା ସମାରୋହରେ କିଭଳି ସବୁ ବ୍ରାହ୍ମଣମାନଙ୍କୁ ଦାନ ଦିଆଯାଇଛି କିଭଳି ସବୁ ଖାଦ୍ୟ ସବୁ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ପ୍ରସ୍ତୁତ ହୋଇ ସବୁ ସମସ୍ତଙ୍କୁ ବିତରଣ କରାଯାଇଛି ଏଭଳି ଭାବରେ ବହୁତ ମହା ସମାରୋହରେ ଏଇ ବିବାହ ଯଜ୍ଞ ସମାପ୍ତ ହୋଇଛି ଆମର ବୈଦେଶ ବିଳାସରେ ମଧ୍ୟ ରଚନା କରିଛନ୍ତି ଆମର କିଏ ଉପେନ୍ଦ୍ର ଭଞ୍ଜ ବିଭୂଷଣ ପୁଷ୍ପେ ଜାକାନ୍ତି ଜାନ ବିଭୂଷଣ କରି ସନ୍ୟାକୁ ଆଣ ବାରଣସୀରେ ପଦେଇ ଆସୁ ବରଣ କରି ରାମ ମନ ପୋଷୁ ଦେ ବୋଲି ଦେଲେ କୌଶିକ ଯେ ଗୋଳି ଦେଲା ପ୍ରାୟ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶୀ କିନ୍ତୁ ଯେତେବେଳେ ଭଗବାନ ରାମଚନ୍ଦ୍ର ସେଇ ଶିବଧନକୁ ଭଙ୍ଗ କରିଛନ୍ତି ତେଣୁ ସେ ସମୟରେ କୌଶିକ ବିଶ୍ୱାମିତ୍ର ସେ କହିଛନ୍ତି ଯେ ତମେ ସୀତାଙ୍କୁ ଆଣ ତାଙ୍କୁ ବିବାହ ଦିଆଯିବ ଏଇ ବିବାହରେ ଚାରି ଭାଇଙ୍କର ସେ ବିବାହ ସରିଛି ଏବଂ ବିବାହ ସାରି ଯେତେବେଳେ ଯାଉଛନ୍ତି ସେହି ସମୟରେ ପରଶୁରାମ ଆସି ପହଞ୍ଚନ୍ତି ଯିଏକି ମହିମକୃତମ ଜଷ୍ଟ ତ୍ରିରାଜ ବିଜମ ଯୋଉ ଏକୋଇଶ ବାର ଯିଏକି ନିକ୍ଷତ୍ର କରିଥିଲେ ପରଶୁରାମ ଯେହେତୁ ଶିବଧନ ପରଶୁରାମ ହେଉଛନ୍ତି ଶିବଙ୍କର ଭକ୍ତ ଯଦିଓ ଭଗବାନଙ୍କର ସେ ହେଉଛନ୍ତି ଅବତାର ପରଶୁରାମ ପରଶୁରାମ ଯୋଉ ଏକୋଇଶ ବାର ନିକ୍ଷତ୍ର କରିଥିଲେ ସେ ହେଉଛନ୍ତି ଭଗବାନଙ୍କର ଜଣେ ଅବତାର ଦଶାବତାର ମଧ୍ୟ ତାଙ୍କ ବର୍ଣ୍ଣନା କରାଯାଇଛି ରୂପପତି କେଶବ ଧୂତ ରୂପପତି ରୂପ ଜୟ ଜଗଦୀଶ କ୍ଷେତ୍ରୀୟ ରୁଧିର ମାଇ ଜଗତ ପର୍ବତ ସ୍ନପୟସୀ ପୟସୀ ସମେତ ଭଗବତା କେଶବ ଧୂତ ରୂପପତି ରୂପ ଜୟ ଜଗଦୀଶ ଭଗବାନଙ୍କର ଜଣେ ଅବତାର କିନ୍ତୁ ସେ ଶିବଜୀଙ୍କର ଭକ୍ତ ଥିଲେ କିନ୍ତୁ ଶିବଧନୁ ଯେତେବେଳେ ଭାଙ୍ଗିଯାଇଛି ସେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି ଭଗବାନ ରାମଚନ୍ଦ୍ର ତେଣୁ ସେ ଯେତେବେଳେ ଆସିଛନ୍ତି ସେ ସମୟରେ ଭଗବାନ କ'ଣ କରୁଛନ୍ତି ନା ଭଗବାନ ପରଶୁରାମ କହୁଛନ୍ତି ସେ ଶିବଧନୁକୁ ଭାଙ୍ଗି ଦେଇଛ ତ ତମେ ମୋର ଧନୁକୁ ଦେଖିବା ତମେ ଧରିପାରିବ ଦେଖିବ ତାଙ୍କର ଧନୁକୁ ପ୍ରଦାନ କରିଛି ତେଣୁ ଭଗବାନ ରାମଚନ୍ଦ୍ର ସେ ଧନୁକୁ ବହୁତ ବାମ ହାତରେ ଗ୍ରହଣ କରିଛି ବହୁତ ସହଜରେ ଗ୍ରହଣ କରିଦେଇଛି ବାମ ହାତରେ ଧରିକିରି ଯେତେବେଳେ ସର ମାରିବାକୁ ବସିଛନ୍ତି ସେଠୁ ପଚାରୁଛୁ କାହାକୁ ମୁଁ ସର ମାରିବ ତେଣୁ ବର୍ଣ୍ଣନା କରାଯାଇଛି ଯେ ସେ କହୁଛନ୍ତି ବାଲ୍ମୀକି ରାମ ବର୍ଣ୍ଣନା କରାଯାଇଛି ଯେ ସେ କହୁଛନ୍ତି ମୋର ପୁଣ୍ୟକୃତ ଯୋଉ ମୁଁ କରିଛି ସେସବୁ ତମେ ଛେଦନ କର ଆପଣ ଛେଦନ କର ଭଗବାନ ରାମଚନ୍ଦ୍ର ତେଣୁ ପରଶୁରାମ ଯିଏକି ଜଣେ ଭଗବାନଙ୍କ ଅବତାର ଭଗବତ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି ରାମ ଶସ୍ତ୍ର ଭୂତାମ ଶସ୍ତ୍ରଧାରୀମାନଙ୍କ ଭିତରେ ମୁଁ ହେଉଛି ରାମ ବା ପରଶୁରାମ ଭଗବାନ ରାମଚନ୍ଦ୍ର ବିଷୟରେ ମଧ୍ୟ ସେଟା କୁହାଯିବ ଭଗବାନ ରାମଚନ୍ଦ୍ର ମଧ୍ୟ କୋଦଣ୍ଡ ଧାରଣ କରିଛନ୍ତି ଆମେ ଅଧ୍ୟୟନ କରିବା ଆମେ ପାଠ କରିବା ଯେଉଁ ମୁରାରୀ ଗୁପ୍ତ ଚୈତନ୍ୟ ମହାପ୍ରଭୁଙ୍କର ଲେଢ଼ାରେ ମୁରାରୀ ଗୁପ୍ତ ଥିଲେ ଯିଏକି ଭଗବାନ ରାମଚନ୍ଦ୍ରଙ୍କ ଲୀଳା ସବୁ ବର୍ଣ୍ଣନା କରିଛନ୍ତି, ଆମେ ମଝିରେ କିଛି ପାଠ କରିବା। ତେଣୁ ଏଭଳି ଭାବରେ ବାଲ୍ୟକାଣ୍ଡ ବାଲ୍ମୀକିର ରାମ ବାଲ୍ୟକାଣ୍ଡ ଶଙ୍କରାମ ବର୍ଣ୍ଣନା କଲେ, ତାପରେ ଭଗବାନ ଆସିଛନ୍ତି ଅଯୋଧ୍ୟାକୁ, ଆସିଛନ୍ତି ଭଗବାନଙ୍କର ଅଭିଷେକ ଆରମ୍ଭ, ରାଜ୍ୟାଭିଷେକ ଆରମ୍ଭ। ଦଶରଥ ଯେତେବେଳେ ଆସିଲେ, ଚାରି ଭାଇ ଚାରି ପୁତ୍ର ଏବଂ ଚାରି ବନ୍ଧୁ ଆସି ପହଞ୍ଚିଗଲେ, ତାପରେ ଦଶରଥ ଚିନ୍ତା କରୁଛନ୍ତି ଯେ ରାମଚନ୍ଦ୍ରଙ୍କୁ ସେ ଅଭିଷେକ କରେଇବେ, ରାଜ୍ୟର ରାଜା ହିସାବରେ ପ୍ରତିଷ୍ଠା କରିବେ, ଅଭିଷେକ କରିବେ। ତେଣୁ ବଶିଷ୍ଠଙ୍କୁ ପଚାରୁଛନ୍ତି ଯେ କୋଉ ଦିନଟା ଠିକ ହବ ତାଙ୍କ ରାଜ୍ୟାଭିଷେକ କରିବା ପାଇଁ ପଚାରୁଛନ୍ତି। ସେତେବେଳେ ବଶିଷ୍ଠ କହୁଛନ୍ତି ଆସନ୍ତାକାଲି, ଯେଉଁମାନେ ଭଲ ଦିନ ଭଲ କାର୍ଯ୍ୟ ପାଇଁ ଭଗବାନଙ୍କର ଯେଉଁ ଆମେ ପୂଜା କରୁଛେ ବା ଇଏ କରୁଛେ, ତା ପାଇଁ କୌଣସି ଭଲ ଦିନର ଆବଶ୍ୟକତା ନାହିଁ। ସେଥିପାଇଁ ଆମର କୁହାଯାଇଛି ମହାପ୍ରଭୁଙ୍କ ବିଷୟରେ, ମହାପ୍ରଭୁ କହୁଛନ୍ତି ଯେ ଯୋଉ ଚାଷ ନିୟମିତ ସ୍ମରଣୀୟ କାଳ, ଭଗବାନଙ୍କର ଜପ ନାମ ଜପ କରିବା ପାଇଁ କୌଣସି ନିୟମ ବା କୌଣସି କାଳର ବ୍ୟବସ୍ଥା କରାଯାଏ, ଯେକୌଣସି ସମୟରେ ଭଗବାନଙ୍କର ନାମ ଗ୍ରହଣ କରାଯାଇପାରେ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କର ନାମ ନେବା ପାଇଁ କୌଣସି ନିୟମ ନାହିଁ ବା କୌଣସି କାଳ ନାହିଁ, ଏହି ସମୟରେ ଭଗବାନଙ୍କ ନାମ। ଯଦିଓ ବ୍ରହ୍ମ ମୁହୂର୍ତ୍ତ ଯୋଉ ରହିଛି ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ, ସାଢେ ଚାରିରୁ ଛଅ, ଏଇ ଦେଢ଼ ଘଣ୍ଟା ହେଉଛି ବ୍ରହ୍ମ ମୁହୂର୍ତ୍ତ। ଏଇ ବ୍ରହ୍ମ ମୁହୂର୍ତ୍ତରେ ଆମେ ଯୋଉ ସବୁ ଭଗବାନଙ୍କର ସବୁ ପୂଜା ଇତ୍ୟାଦି କରିବା, ତାର ବହୁତ ଅଧିକ ଫଳ ରହିଛି। କିନ୍ତୁ ଭଗବାନଙ୍କର ନାମ ଗ୍ରହଣ କେବେ, ଯେକୌଣସି ସମୟରେ ଭଗବାନଙ୍କ ନାମ ଗ୍ରହଣ। ତେଣୁ ବଶିଷ୍ଠ ମୁନି କହିଛନ୍ତି ଯେ ଆସନ୍ତାକାଲି ରାମଚନ୍ଦ୍ରଙ୍କର ଅଭିଷେକ କରାଯିବ। ଏଇଟା ଯେତେବେଳେ ଶୁଣିଛନ୍ତି ଦେବତାମାନେ, ତାଙ୍କର ସେମାନେ ଇଏ ହେଇଯାଇଛନ୍ତି, ତାଙ୍କର ଭାଳିଣୀ ପଡ଼ିଯାଇଛି। ଭଗବାନ ରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟାର ରାଜା ହେଇକିରି ଅଯୋଧ୍ୟା ରାଜ ସିଂହାସନରେ ଆରୂଢ଼ ହେବେ, ଅଯୋଧ୍ୟା ରାଜ୍ୟ ଶାସନ କରିବେ, ତାହେଲେ ଆମ କଥା ଆଉ କେମିତି ବୁଝିବେ, ରାବଣ ବିରୁଦ୍ଧରେ କେମିତି ଯୁଦ୍ଧ କରିବେ। ତେଣୁ ସେ ବ୍ରହ୍ମାଣ୍ଡ ପାଖକୁ ଯାଇଛନ୍ତି, ଆମର ଏଥିରେ ବର୍ଣ୍ଣନା କରାଯାଇଛି, ତୁଳସୀ ଦାସ ପ୍ରଶାନ୍ତ ତୁଳସୀ ଦାସ ବର୍ଣ୍ଣନା କରିଛନ୍ତି ତାଙ୍କର ରାମଚରିତ ମାନସ। ତେଣୁ ସେ ଦେବତାମାନେ ବ୍ରହ୍ମାଣ୍ଡ ପାଖକୁ ଯାଇଛନ୍ତି ଏବଂ ବ୍ରହ୍ମା ତାଙ୍କୁ କହିଛନ୍ତି ତମେ ସରସ୍ୱତୀଙ୍କୁ ଅପେକ୍ଷା। ତେଣୁ ସରସ୍ୱତୀ ଦେବଙ୍କ ପାଖକୁ ଯାଇକିରି ଦେବତାମାନେ ତାଙ୍କୁ ପ୍ରାର୍ଥନା କରିଛନ୍ତି ଯେ ଭଗବାନ ରାମଚନ୍ଦ୍ର ଯଦି ରାଜା ହେଇଯିବେ ତାହେଲେ ଆମର କାର୍ଯ୍ୟ ସାଧନ ହୋଇପାରିବ, ତେଣୁ ତାଙ୍କୁ କେମିତି ସେଥିରେ ବିଘ୍ନ କରାଯିବ, ସେଥିରେ ରାଜା ନ ହୋଇପାରିବ। ମାନେ ରାତି ପାହିଲେ ରାଜା ରାମଚନ୍ଦ୍ର ରାଜା ହେବେ, କିନ୍ତୁ ସେ ରାତାରାତି ସବୁ ପରିବର୍ତ୍ତନ ହୋଇଯାଇଛି। ତେଣୁ ସରସ୍ୱତୀ ବି ଆସି ଦେଖିଲେ ଅଯୋଧ୍ୟାରେ ବହୁତ ଧୁମଧାମରେ ସବୁ ବ୍ୟବସ୍ଥା କରାଯାଉ, ସବୁ ସାଜସଜା ହୋଇଛି, ଆସନ୍ତାକାଲି ଭଗବାନ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ପାଇଁ ସବୁ ପ୍ରକାର ଆଡମ୍ବର କରାଯାଉ, ସବୁ ପ୍ରକାର ଅଭିଷେକ ମାନେ ରାଜ୍ୟର ବହୁତ ପ୍ରକାର ଆଡମ୍ବର ବା ସବୁ ଶୋଭା କରାଯାଉଛି, ସୁବିଧ କରାଯାଉଛି। ତେଣୁ ସରସ୍ୱତୀ ଦେବୀ ଦେଖିଲେ ଆଉ କାହାକୁ ପାଇଲେ, ସେ ଗୋଟେ ମନ୍ଥରା ଥିଲା ଯିଏକି କୈକେୟୀଙ୍କର ଯିଏ ଦାସ ଥିଲା, ମନ୍ଥରା ମନ୍ଥରା ବହୁତ ଦୁଷ୍ଟ ଚରିତ୍ର ବ୍ୟକ୍ତି। ତେଣୁ ସରସ୍ୱତୀ ଦେବୀ ତାଙ୍କର ଜିହ୍ୱାରେ ଆଗ୍ରହ, ତାଙ୍କ ଜିହ୍ୱାରେ ରହିଛନ୍ତି। ଆମେ ଯେଉଁ କଥା କହୁଛେ ଯେ ସରସ୍ୱତୀ ଦେବୀଙ୍କର କୃପାରୁ ଆମେ କଥା କହିପାରୁଛୁ, ବର୍ଣ୍ଣନା କରାଯାଇଛି ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ଦିଗ୍ବିଜୟ ପଣ୍ଡିତ ଜଣେ ଆସିଛନ୍ତି, ଦିଗ୍ବିଜୟ ପଣ୍ଡିତ ଯିଏକି ସବୁ ସମସ୍ତ ବିଭିନ୍ନ ରାଜ୍ୟରେ ବା ବିଭିନ୍ନ ଜନପଦରେ ଯେଉଁ ପଣ୍ଡିତମାନେ ଥିଲେ, ବିଦ୍ୱାନ ବ୍ୟକ୍ତିମାନେ ଥିଲେ, ସମସ୍ତଙ୍କୁ ସେ ତାଙ୍କୁ ପରାସ୍ତ କରିଛନ୍ତି ଆସିଛନ୍ତି ଦିଗ୍ବିଜୟ ପଣ୍ଡିତ, ଏ ସରସ୍ୱତୀଙ୍କୁ କୃପା ପ୍ରାପ୍ତ ହୋଇଥିଲେ। ଏବଂ ସରସ୍ୱତୀ ଦେବୀ ଯେଉଁ ରହିଛନ୍ତି, ଆମର ଯେଉଁ ଭଗବାନଙ୍କ ବିରୁଦ୍ଧରେ ଯେଉଁମାନେ କହୁଛନ୍ତି, ଇନ୍ଦ୍ରଦେବ ଦେଖିବା, ଇନ୍ଦ୍ରଦେବ ଯେତେବେଳେ ଆସିଛନ୍ତି, ଯେତେବେଳେ ଭଗବାନ ଆସି ଇନ୍ଦ୍ରଯଜ୍ଞ ବନ୍ଦ କରିଦେଇଛନ୍ତି, ତେଣୁ ଇନ୍ଦ୍ରଦେବ କୃଷ୍ଣଙ୍କୁ କହୁଛନ୍ତି ବାଳିଶ ବାଚାଳ ଏଇଭଳି ଭାବରେ ତାଙ୍କୁ ମାନେ ଅପମାନ କରିଛନ୍ତି। କିନ୍ତୁ ସେଥିରେ ମଧ୍ୟ ସରସ୍ୱତୀ ଦେବୀ ରହିକରି ତାର ଅର୍ଥକୁ ଅଲଗା କରିଛନ୍ତି, ଆମର ଆଚାର୍ଯ୍ୟମାନେ ତାକୁ ସବୁ ଅର୍ଥ କରିଛନ୍ତି, ପ୍ରକୃତ ଅର୍ଥ କ'ଣ। ତେଣୁ ସରସ୍ୱତୀ ଦେବୀ ଯେତେବେଳେ ମନ୍ଥରାର ଜିଭାରେ ଅବସ୍ଥା ହୋଇଛନ୍ତି, ତେଣୁ ମନ୍ଥରା ଆସିକରି କୈକେୟୀଙ୍କୁ ମତି ଭ୍ରମଣ କରିଛନ୍ତି, ବର୍ଣ୍ଣନା କରାଯାଇଛି ଯେ ଅଯୋଧ୍ୟାରେ ବର୍ଣ୍ଣନା କରାଯାଇଛି ଅଭିଷେକ ସମାରମ୍ଭ
ରାଘବସ୍ୋପକଳ୍ପିତ ଅନନ୍ୟବାଭିଷେକେନ ଭରତୋ ସେବି ସଚିତା ନବ ପଞ୍ଚାଶ ବର୍ଷାଣି। ଏଭଳି ଭାବରେ ଯେତେବେଳେ ଅଭିଷେକ ଆରମ୍ଭ ହେଇଛି, ଅଭିଷେକ ଆରମ୍ଭ ହେବା ପାଇଁ ତା ପରଦିନ ରାତି ପାଇଲେ ଅଭିଷେକ ହବ, ମନ୍ଥର ଆସି କହିକୁ ତାଙ୍କୁ ଭ୍ରମିତ କରିଛନ୍ତି, ଭ୍ରମିତ କରିଛନ୍ତି ଯେ ଯେ ଭଗବାନ ଯେଉଁ ଦଶରଥ, ରାଜା ଦଶରଥ ସେ ବହୁତ କପଟ ଭାବରେ ତୁମକୁ ନ ଜଣାଇକିରି ସବୁ ଦଶରଥ ରାମଚନ୍ଦ୍ରଙ୍କୁ ଅଭିଷେକ ରାଜାଭିଷେକ କରିବା ପାଇଁ ସେଠାରେ ବ୍ୟବସ୍ଥା କରିଛନ୍ତି, ଜଣାଇ ନାହାନ୍ତି। ସେଥିପାଇଁ ଭରତକୁ ପଠେଇଛନ୍ତି, ତା ମାମୁଁ ଘରକୁ ପଠେଇ ଦେଇଛନ୍ତି, ତମ ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଛି, ଚକ୍ରାନ୍ତ ଚାଲିଛି, ଏଭଳିଆ ବିଭିନ୍ନ ପ୍ରକାର ତାଙ୍କର ମତକୁ ଭ୍ରମଣ କରିକିରି ଯେଉଁ କହିକି ଭଗବାନ ରାମଚନ୍ଦ୍ରଙ୍କୁ ବହୁତ ନିଜ ପୁତ୍ରଠାରୁ ଅଧିକ ସ୍ନେହ କରୁଛନ୍ତି। କିନ୍ତୁ ଯେହେତୁ ଅସତସଙ୍ଗର ପ୍ରଭାବ ହେଉଛି, ଏଇଟା ଅସତସଙ୍ଗରେ ପଢ଼ିଲେ ଅସତସଙ୍ଗଟା ହେଉଛି ଅସତସଙ୍ଗ ଦ୍ୱାରା ସବୁକିଛି ନଷ୍ଟ ହେବ, ସତ୍ସଙ୍ଗ ସେଥିପାଇଁ ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି। ସାଧୁସଙ୍ଗ ସାଧୁସଙ୍ଗ ସର୍ବଶାସ୍ତ୍ର କହେ ଲଭେ ମାତ୍ର ସାଧୁସଙ୍ଗେ ସର୍ବସିଦ୍ଧି, ସତ୍ସଙ୍ଗରେ ସତାଙ୍ଗ ପ୍ରସଙ୍ଗାନ୍ୟ ସମ୍ବିଦ ଭବନ୍ତି ହୃତ୍କାଣ୍ଡର ସାୟନ କଥା ତଜ୍ଜୋଷଣା ଆସୁ ଅପବର୍ଗ ବସ୍ମନି ଶ୍ରଦ୍ଧା ରତି ଭକ୍ତି ଅନୁକମିଷ୍ୟ। ସତ୍ସଙ୍ଗ ସତ୍ସଙ୍ଗରେ ଆମେ ଯେତେବେଳେ ଭଗବାନ କଥା କହୁଛେ ସେତେବେଳେ ଭବନ୍ତି ହୃତ୍କର୍ଣ୍ଣର ସାୟନ ଭଗବାନଙ୍କର କଥା ଉପରେ ଶ୍ରବଣ କରୁଛେ, ହୃଦୟକୁ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ପ୍ରସାୟନ ବହୁତ ଆନନ୍ଦ ପ୍ରଦାନ, ଏବଂ ଖାଲି ଯେ ଆନନ୍ଦ ପ୍ରଦାନ କରୁଛି ତା ନୁହଁ, ତତ୍ଦୋଷଣା ଆସୁ ଅପବର୍ଗ ବର୍ତ୍ତମାନ ଆମେ ବର୍ତ୍ତମାନ ଅସତ୍ସଙ୍ଗରେ ପବର୍ଗରେ ଚାଲୁଛେ। ପବର୍ଗ କହିଲେ ଏ ଯେଉଁ ଭୌତିକ ଜଗତ କହିଲେ କ ଖ ବ ଭ ମ, ଏଇଟାକୁ ଏ ପାଞ୍ଚଟି ହେଉଛି ପବର୍ଗ। ପରିଶ୍ରମ ସମସ୍ତେ ଭୌତିକ ଜଗତରେ ସମସ୍ତଙ୍କୁ ପରିଶ୍ରମ କରିବାକୁ ପଡୁଛି, ପରିଶ୍ରମ ସମସ୍ତେ କଲେ ଆମର ଯାହା ଆବଶ୍ୟକତା ରହିଛି ସେ ପୂରଣ ହୋଇପାରିବ, ପରିଶ୍ରମ ସମସ୍ତେ କରିବାକୁ ପଡୁଛି। ଏବଂ ପରିଶ୍ରମ କଲେ ମଧ୍ୟ ଦେଖିବା ଯେମିତି ଗୋଟେ ଘୋଡ଼ା ଯେତେବେଳେ ଗାଡ଼ି ଟାଣୁଛି ତାର ମୁହଁରୁ ସବୁ ଫେଣ ବାହାରୁଛି, ତ ସେଇଭଳି ଭାବରେ ଆମେ ଯେତେ ପରିଶ୍ରମ କରୁଛେ ଆମେ ମଧ୍ୟ ସେଇଭଳି ଭାବରେ ଝାଳ ଇତ୍ୟାଦି ସବୁ ଆମର ନିର୍ଗତ ହେଉଛି। ଏବଂ ଏତେ ପରିଶ୍ରମ କରି ମଧ୍ୟ ସବୁକିଛି ବୃଥା ହେଇଯାଉଛି, ବର ବ୍ୟର୍ଥ ବୃଥା ହେଇଯାଉଛି, ମୃତ୍ୟୁ ସର୍ବହ୍ରସ୍ରାହମ ଭଗବତା ଦଶମଠାରେ ବାନ୍ଧି। ଏବଂ ସବୁବେଳେ ସମସ୍ତଙ୍କର ଭୟ ରହୁଛି, ପବର୍ଗରେ ସମସ୍ତଙ୍କର ଭୟ ରହୁଛି, ଭୌତିକ ଜଗତ ଯିଏ ଅଛନ୍ତି ଛୋଟ କୀଟଠୁ ଆରମ୍ଭ କରି ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତେ ଭୟଭୀତ ହେଇକି ରହୁଛନ୍ତି, ଏବଂ ଅନ୍ତିମରେ ସମସ୍ତଙ୍କୁ ମୃତ୍ୟୁ ଆସୁଛି। ଇଏ ହେଉଛି ପବର୍ଗ, ଏ ଅସତ୍ସଙ୍ଗରେ ସମସ୍ତେ ଏହି ପବର୍ଗରେ ଗତି କରୁଛନ୍ତି, କିନ୍ତୁ ସତ୍ସଙ୍ଗରେ ଯଦି ଆମେ କରିବା ତାହେଲେ ଆମେ ବୈକୁଣ୍ଠ ରାସ୍ତାରେ ଚାଲିବା, ଅର୍ଥାତ୍ ବୈକୁଣ୍ଠ ରାସ୍ତାରେ ଆମେ ଅଗ୍ରଗତି କରିବା, ଭଗବତ ଧାମକୁ ଆମେ ଯିବା ପାଇଁ ରାସ୍ତା ଆମେ ପାଇବା, ଆସୁ ଅପବର୍ଗ ବର୍ତ୍ତମାନ ଖୁବ୍ ଶୀଘ୍ର ଆମେ ଅପବର୍ଗ ରାସ୍ତାରେ ଚାଲିବା, ଏବଂ ଭଗବାନଙ୍କ ପ୍ରତି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଶ ଏସବୁ ଆସ୍ତେ ଆସ୍ତେ ଭଗବାନଙ୍କ ପ୍ରତି ଆସିବ। ତେଣୁ ଅସତ୍ସଙ୍ଗ ଫଳରେ ଅସତ୍ସଙ୍ଗଟା ହେଉଛି ଦ୍ୱାର, ଦ୍ୱାର ନକକୁ ଦ୍ୱାର ହେଇଯାଉଛି, ତାର ତିନୋଟି ସଦସ୍ୟତାରେ ଭଗବାନ କହୁଛନ୍ତି ତିନୋଟି ଦ୍ୱାର ଅଛି, ନରକକୁ ତିନୋଟି ଦ୍ୱାର ରହିଛି, କ'ଣ ସେସବୁ ନା ତ୍ରିବିଧମ ନରକ ସେଦମ ଦ୍ୱାର ନାଶନମାତ୍ମନ କାମ କ୍ରୋଧ ସ୍ୱତା ଲୋଭ ତସ୍ମାତେ କାମ କ୍ରୋଧ ଲୋଭ, ଏ ତିନୋଟି ନରକର ଦ୍ୱାର। ତେଣୁ ଆମର ମାନେ ଭାଗବତ ବର୍ଣ୍ଣନା କରାଯାଇଛି ଯେ ମହତ୍ ସେବାଙ୍କ ଦ୍ୱାର ମାହୁ ବିମୁକ୍ତେ ତମ ଦ୍ୱାର ଦୋଷିତା ସଙ୍ଗେ ସମାନ ମହାନ୍ତ ସ୍ତେ ସମଚିତା ପ୍ରଶାନ୍ତା ହିମାନ ସୁହୃଦ ସାଧବ ଯେ ଋଷଭଦେବ କହୁଛନ୍ତି ଭାଗବତ ପଚାର ସମୟ ମହତ୍ ସେବାଙ୍କ ଦ୍ୱାର ମାହୁ ବିମୁକ୍ତେ ଆମେ ସାଧୁସଙ୍ଗ ଏସବୁ କରିବା ଦ୍ୱାରା କ'ଣ ହେଉଛି ନା ଆମକୁ ମୁକ୍ତିର ଦ୍ୱାର କିଛିଟା ଆମକୁ ନେଇଯାଉଛି, ମହତ୍ ସେବାଙ୍କ ଦ୍ୱାର ମାହୁ ବିମୁକ୍ତେ ଏବଂ ତମ ଦ୍ୱାର ଯୋଶିତାଙ୍କ ସଙ୍ଗେ ସମାନ। ଯୋଶୀ କହିଲେ ନାରୀ ସଂଘ ଯେଉଁମାନେ କରୁଛନ୍ତି, ସ୍ତ୍ରୀ ସଂଘ ଯେଉଁମାନେ କରୁଛନ୍ତି, ବା ସ୍ତ୍ରୀ ସଂଘର ଯେଉଁମାନେ ସଙ୍ଗୀ ଯୋଶିତାଙ୍କ ସଙ୍ଗୀ ସମାନ, ତାଙ୍କ ସଙ୍ଗେ କଲେ ଆମକୁ ନର୍କର ଦ୍ୱାର ଖୋଲିଯାଉଛି,
ତେଣୁ ଋଷଭ ଦେବ କହୁଛନ୍ତି ଜଣେ ପଚାରିବ ତାହେଲେ ସାଧୁ ହେଲେ ଆମେ କେମିତି ଜାଣିବା ନା ମହାନ୍ତସ୍ତେ ସମଚିତ୍ତା ପ୍ରସାଦ ପ୍ରକୃତ ସାଧୁ ହେଉଛନ୍ତି କେଉଁମାନେ ନା ଯେଉଁମାନେ ସମଚିତ୍ତ ସବୁ ଅବସ୍ଥାରେ ସମାନ ଦୁଃଖେଶୁ ଅନୁଦ୍ବିଗ୍ନ ମନ ସୁଖେଶୁ ବିଗତ ସୁଖ ଦୁଃଖରେ ସେମାନେ ଭାଙ୍ଗି ପଡ଼ିବେନି ବା ସୁଖରେ ବହୁତ ଅଧୈର୍ଯ୍ୟ ହେଇପଡ଼ିବେ ଅଧୀର ହେଇପଡ଼ିବେ ଇଏ ହେଉଛି ସାଧୁ ସମଚିତ୍ତ ପ୍ରଶାନ୍ତ ପ୍ରକୃତରେ ସେମାନେ ଶାନ୍ତ ଅବସ୍ଥାରେ ଅଛନ୍ତି ବିମନ୍ୟବ ସ୍ରୋତ ସାଧବ ବିମନ୍ୟବ ତାଙ୍କର ସେମାନେ ମାନ ଦାବି କରନ୍ତି ନାହିଁ ଯାହାକି ମହାପ୍ରଭୁ କହିଛନ୍ତି ଅମାନିନ ମାନ ଦିଏ ସେମାନେ ମାନ ଦାବି କରନ୍ତି ନାହିଁ ଅନ୍ୟମାନଙ୍କ ଠାରୁ ସମାନ ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ ଏବଂ ଅନ୍ୟମାନଙ୍କୁ ସମାନ ପ୍ରଦର୍ଶନ କରନ୍ତି ତେଣୁ ଇଏ ହେଉଛି ସାଧୁର ଲକ୍ଷଣ ତେଣୁ କହିକି ଯେତେବେଳେ ଅସତ୍ସଙ୍ଗ କଲେ ଅସତ୍ସଙ୍ଗରେ ତାଙ୍କର ମଧ୍ୟ ଅତି ଭ୍ରମ ହେଇଯାଇଛି ତେଣୁ ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ବୈଷ୍ଣବ ବିଷୟରେ ଯେତେବେଳେ ମହାପ୍ରଭୁ ପଚାରିଛନ୍ତି ଯୋଉ ବୈଷ୍ଣବମାନେ ପଚାରିଛନ୍ତି ଆମେ କେମିତି ଜାଣିବା ବୈଷ୍ଣବ କିଏ ତ ମହାପ୍ରଭୁ ତାର ଉତ୍ତର ଦେଇ କହିଛନ୍ତି ଅସତ୍ସଙ୍ଗ ତ୍ୟାଗ ହେଇ ବୈଷ୍ଣବ ଆଚାର ଅସତ୍ସଙ୍ଗ ବୈଷ୍ଣବକୁ ଆମେ ଜାଣିବାକୁ ପଡ଼ୁଛି ନା ଯେ ଅସତ୍ସଙ୍ଗ ତ୍ୟାଗ କରୁଛନ୍ତି ଅସତ୍ କ'ଣ ନା ଅସତ୍ ଏକ ସ୍ତ୍ରୀ ସଙ୍ଗୀ କୃଷ୍ଣ ଅଭକ୍ତା ଯେଉଁମାନେ ସ୍ତ୍ରୀ ସଙ୍ଗ କରୁଛନ୍ତି ଏବଂ ଯେଉଁମାନେ କୃଷ୍ଣଙ୍କର ଭଗବାନଙ୍କୁ ଭକ୍ତ ନୁହନ୍ତି ସେମାନଙ୍କ ସହିତ ଯାହା ହଉ ଯେତେବେଳେ କୈକେୟୀଙ୍କର ମତେ ଭ୍ରମ ହେଇଯାଇଛି ସେତେବେଳେ ସେ ଦଶରଥଙ୍କ ସବୁ କୋପ ଭବନକୁ ଯାଇଛି ରାଜାଙ୍କର ଯୋଉ କୋପ ଭବନ ରହିଛି ସେ କୋପ ଭବନ ରହିକି ରାଜା ଆସିଲେ ତାଙ୍କୁ ସେ ଆଗେ ଦୁଇଟି ବର ସେ ଅତୀତରେ ଯେତେବେଳେ ରାଜା ଦଶରଥଙ୍କ ଯୁଦ୍ଧରେ ସେ ସାହାଯ୍ୟ କରିଥିଲେ ତାଙ୍କ ରଥରେ ରହି ତାଙ୍କୁ ସାହାଯ୍ୟ କରିଥିଲେ ସେତେବେଳେ ରାଜା ଦଶରଥ ବହୁତ ପ୍ରୀତ ହେଇକି ବହୁତ ଖୁସି ହେଇକିରି ଆନନ୍ଦରେ ତାଙ୍କୁ ଦୁଇଟି ବର ପ୍ରଦାନ କରିବା ପାଇଁ କହିଥିଲେ କହିକି ସେଇ ବର କଥା ମନେ ପକେଇ ଦେଉଛନ୍ତି ତେଣୁ ସେ କଥା ସେ ମନେ ପକେଇ ଦେଉଛନ୍ତି କୈକେୟୀ ମନେ ପକେଇ ଦେଉଛନ୍ତି ତମେ ବର୍ତ୍ତମାନ ସମୟ ଆସି ଏ ଦୁଇଟି ବର ମାଗ ତେଣୁ କୈକେୟୀ ସେଟା ଦୁଇଟି ବର ମାଗିଛନ୍ତି ରାଜା ଦଶରଥ ମାଗିଛନ୍ତି ନବପଞ୍ଚାଶ ବର୍ଷାଣି ଦଣ୍ଡକାର ନିମାଶ୍ରିତ ଚିରାଜୀନ ରୋଧିର ରାମ ଭବତୁ ତାପ ଦଶରଥଙ୍କୁ ସେ କୋପଭବନ ଯାଇ ରାଜା ଦଶରଥ ଯାଇ ପହଞ୍ଚନ୍ତି ତାଙ୍କ ମାନ ଭଜନ କରିଛନ୍ତି ସେ ସମୟରେ ସେ ଏଇ ଦୁଇଟି ବର ପ୍ରାର୍ଥନା କରିଛନ୍ତି ତମେ ଯେଉଁ ଦୁଇଟି ବର ପ୍ରଦାନ କରିବା ପାଇଁ ଚାହିଁଥିଲ ବର୍ତ୍ତମାନ ମୋତେ ସେ ବର ଦୁଇଟି ଦରକାର କ'ଣ କ'ଣ ନା ଅଭିଷେକ ସମାରମ୍ଭ ରାଘବଶ୍ୟ କଳ୍ପିତ ବର୍ତ୍ତମାନ ଯୋଉ ଅଭିଷେକ ଆରମ୍ଭ ହେବା ପାଇଁ ଯାଉଛି ରାଘବଙ୍କର ଯୋଉ ଅଭିଷେକ ହେବା ପାଇଁ ଯାଉଛି ସେଇଟାକୁ ବନ୍ଦ କରିବା ଅନନ୍ୟ ବା ଅଭିଷେକ ଏଣ ଭରତ ସେ ବିଶିଷ୍ଟତା ସେଇ ଅଭିଷେକ ଭରତକୁ କରାଯାଉ ଏବଂ ନବପଞ୍ଚାଶ ବର୍ଷ ଆଣି ଦଣ୍ଡକାର ନିମାଶ୍ରିତ ଚିରାଦିନ ଧୀର ରାମ ଭଗବତୀ ବାହାରିଛି ନବବର୍ଷ ନବପଞ୍ଚାଶ ବର୍ଷ ଏବଂ ଚଉଦ ବର୍ଷ ରାମଚନ୍ଦ୍ର ବନକୁ ଯିବେ କେମିତି ଯିବେ ନା ଚିରାଦିନ ଧର ବଳ୍ପ ଧାରଣ କରିକି ଯିବେ ଏବଂ ରାମ ଭଗବତ ତାପସ ତପସ୍ୱୀ ବେଶରେ ରାମ ଯିବେ ଏଇ ଦୁଇଟି ବର ତେଣୁ ରାଜା ଆଉ ବହୁତ ସେ କଥା ଶୁଣିକିରି ସେ କହୁଛନ୍ତି ଦଶରଥ ବିଳାପ କରୁଛନ୍ତି ତିଷ୍ଠି ଲୋକ ବିନା ସୂର୍ଯ୍ୟ ସସ୍ୟ ବାସ ବିଡ଼ ବିନା ନ ତୁ ରାମ ବିନା ଦେହେ ତିଷ୍ଠି ତୁ ମୋ ଜୀବିତ ଦଶରଥ କହୁଛନ୍ତି ତିଷ୍ଠି ଲୋକ ବିନା ସୂର୍ଯ୍ୟ ସୂର୍ଯ୍ୟ ବିନା ଆମେ ବଞ୍ଚିପାରିବା ନାହିଁ ସୂର୍ଯ୍ୟ ଯଦି ତାଙ୍କର ଯୋଉ ଆଲୋକ ଅଛି ବା ରଶ୍ମି ଅଛି ବା ତେଜ ଅଛି ଯଦି କମିଯିବ ତାହେଲେ ସବୁ ନଷ୍ଟ ହେଇଯିବ ସବୁ ଭ୍ରଷ ହେଇଯିବ ପୃଥିବୀ ଭ୍ରଷ ହେଇଯିବ କିନ୍ତୁ ରାଜା ଦଶରଥ କହୁଛନ୍ତି ଯେ ତିଷ୍ଠି ଲୋକ ବିନା ସୂର୍ଯ୍ୟ ସୂର୍ଯ୍ୟଙ୍କ ବିନା ହୁଏତ ଲୋକ ବଞ୍ଚିପାରିବେ ଲୋକମାନେ ରହିପାରିବେ ବା ପୃଥିବୀ ରହିପାରିବ ବା ଶସ୍ୟ ବା ଶରୀରମ୍ ବିନା ଶରୀର ବା ପାଣି ବିନା ଜଳ ବିନା ଶସ୍ୟ କ'ଣ ରହିପାରିବ ଶସ୍ୟ ବଞ୍ଚିପାରିବ ରାଜା ଦଶରଥ କହୁଛନ୍ତି ଏ ହୁଏତ ହେଇପାରେ ଶସ୍ୟ ଶରୀରମ୍ ବିନା ବଞ୍ଚିପାରେ କିନ୍ତୁ ନ ତୁ ରାମ ବିନା ଦେହେ ତିଷ୍ଠି ତୁ ମନ ଜୀବିତ କିନ୍ତୁ ରାମଙ୍କ ବିନା ମୁଁ ବଞ୍ଚିପାରିବି ନାହିଁ ଏଭଳି ଭାବରେ ବିଳାପ ପ୍ରକୃତରେ ଯେତେବେଳେ ରାଜା ଭଗବାନ ରାମଚନ୍ଦ୍ର ଚାଲିଯିବେ ତା କିଛି ଦିନ ପରେ ଦଶରଥର ସେ ଶରୀର ତ୍ୟାଗ କରିବେ ବିୟୋଗରେ ଭଗବାନଙ୍କ ବିୟୋଗରେ ରାମଚନ୍ଦ୍ରଙ୍କ ବିୟୋଗରେ ସେ ଶରୀର ତ୍ୟାଗ କରିବେ ତେଣୁ ଏଇଭଳି ଭାବରେ ଯେତେବେଳେ ହେଲା ତାପରେ ରାତି ପାହିଛି ସେ ସମୟରେ ଭଗବାନ ରାମଚନ୍ଦ୍ର ଦେଖୁଛନ୍ତି ଦଶରଥ ମହାରାଜ ଆସୁନାହାନ୍ତି, ମାତା ପାଇକିଙ୍କର ବାସନ ରହିଛନ୍ତି, ତେଣୁ ସେ ଯାଇ ପହଞ୍ଚିଲା ବେଳକୁ ଏଇଭଳି ଭାବରେ ଯେତେବେଳେ ଘଟଣା ଦେଖିଛନ୍ତି, ତେଣୁ ସେ ସେ ପାଇକିଙ୍କୁ କହୁଛନ୍ତି ଯେ ଠିକ ଅଛି, ଦଣ୍ଡକାରଣ୍ୟମେ ସୋହଂ ଗଚ୍ଛାମେବ ହି ସତ୍ୱର ଅବିଚାର୍ଯ୍ୟ ପିତୃବାକ୍ୟଂ କ୍ଷମ ବସ୍ତୁ ତଦୁର୍ଦ୍ଦଶ ପାଇକିଙ୍କୁ କହୁଛନ୍ତି ଯେ ମୁଁ ଦଣ୍ଡକାରଣ୍ୟ ଯିବା ପାଇଁ ପ୍ରସ୍ତୁତ ଅଛି, ଦଣ୍ଡକାରଣ୍ୟ ସୋହଂ ଗଚ୍ଛାମେବ ହି ସତ୍ୱର ମୁଁ ଶୀଘ୍ର ଯିବା ପାଇଁ ପ୍ରସ୍ତୁତ ଅଛି, ଏବଂ ଅବିଚାର୍ଯ୍ୟ ପିତୃବାକ୍ୟଂ ପିତା ଯୋଉ ଦ୍ୱାର ପ୍ରଦାନ କରିଛନ୍ତି ସେଥିରେ ମୁଁ ଆପଣ ବିଚାର କରିବିନି, କାରଣ ଭଗବାନ ରାମଚନ୍ଦ୍ର ହେଉଛନ୍ତି ଜ୍ୟେଷ୍ଠ ପୁତ୍ର, ଜ୍ୟେଷ୍ଠ ପୁତ୍ରଙ୍କର ଅଧିକାର ରହିଛି ସେ ରାଜା ଅଭିଷେକ ହେବେ, ରାଜା ହେବେ, ଏବଂ ବିଶେଷ ଭାବରେ ସେ ଘୋଷଣା ହିଁ ସରିଛି, ରାତି ପାଇଲେ ସେ ରାମଚନ୍ଦ୍ର ରାଜା ହେବେ ସେ ଘୋଷଣା ସରିଛି, ତେଣୁ ଭଗବାନ ଚାହିଁଥିଲେ ତାକୁ ଅସ୍ୱୀକାର କରିପାରିଥାନ୍ତି, କିନ୍ତୁ ଭଗବାନ ସେ ମର୍ଯ୍ୟାଦା ପ୍ରତିଷ୍ଠା କରୁଛନ୍ତି, ମର୍ଯ୍ୟାଦା ସ୍ଥାପନ କରୁଛନ୍ତି, ମର୍ଯ୍ୟାଦା ପୁତ୍ର ମର୍ଯ୍ୟାଦା ସ୍ଥାପନ କରୁଛନ୍ତି, ପିତାଙ୍କର କାର୍ଯ୍ୟ ଅବିଚାର୍ଯ୍ୟ ପିତୃବାକ୍ୟଙ୍କୁ ସମାବର୍ତ୍ତ କୌଣସି ବିଚାର ନ କରିକିରି ପିତୃବାକ୍ୟଙ୍କୁ ସେ ଗ୍ରହଣ କରିଛନ୍ତି, ଏ ଗୋଟେ ମର୍ଯ୍ୟାଦା ସ୍ଥାପନ କରିଛନ୍ତି ଭଗବାନ ରାମଚନ୍ଦ୍ର, ଭଗବାନଙ୍କୁ ରାମଚନ୍ଦ୍ରଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କହିଛନ୍ତି, ଯେଉଁ ଏଇ ଭଳିଆ କହିଥିଲୁ କହି ସେ ଭଗବାନ ଯାଇଛନ୍ତି ବନବାସ ଆରମ୍ଭ କରିଛନ୍ତି। ସତ୍ୟପାଶ ପରିବୀତ ପିତୃ ନିଦେଶଂ ଶ୍ରଣ୍ୟସ୍ୟ ଚାପି ଶିରସା ଯ ଗୃହେ ସଭାଜ୍ୟଃ ରାଜ୍ୟଂ ଶ୍ରିୟଂ ପ୍ରଣୟିନ ସୁଦୋ ନିବାସଂ ତ୍ୟକ୍ତ୍ୱା ଜୟୋ ବଳଂ ଅସୁନୀବ ମୁକ୍ତ ସଂଘ। ଅସୁନୀବ ମୁକ୍ତ ସଂଘ ଯେଉଁମାନେ ଧୀର ବ୍ୟକ୍ତି ଭଗବତୀତାର ମହାନ କହୁଛନ୍ତି, ଯେଉଁମାନେ ଧୀର ବ୍ୟକ୍ତି ଧୀର ସ୍ତରଣ ନୁହନ୍ତି, ଯେତେବେଳେ ମୃତ୍ୟୁ ସମୟ ଆସୁଛି ସେତେବେଳେ ସେମାନେ ମୁହ ହେଉନାହାନ୍ତି, ଭୟ ହେଉନାହାନ୍ତି, ସାଧାରଣ ଲୋକମାନେ ବ୍ୟତିବ୍ୟସ୍ତ ମୃତ୍ୟୁ ସମୟ ବହୁତ ଯନ୍ତ୍ରଣାଦାୟକ ସ୍ଥିତି, ମୃତ୍ୟୁ ସମୟ ମନେ କରାଯାଇଛି 100 କଙ୍କଡ଼ା ବିଛା କାମରେ ଯେଉଁ କଷ୍ଟ ହୁଏ ସେଇ କଷ୍ଟ ସେହି ସମୟରେ ହୁଏ ମୃତ୍ୟୁ ସମୟରେ, କିନ୍ତୁ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ସେଥିରେ ମୁହ ହୁଅନ୍ତି ନାହିଁ। କହିଛି ଯେ ଭଗବତୀତାର ଭଗବାନ କହୁଛନ୍ତି ଦ୍ୱିତୀୟ ଅଧ୍ୟାୟରେ ଯେ ଦେହି ନସ୍ମିନ୍ ଯଥା ଦେହେ କୌମାରମ ଯୌବନମ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତରଣ ନୁହେଁ। ଯେମିତି ଆମେ ଶରୀରରେ ଆମେ ଛୋଟ ପିଲା ଥିଲେ, ଛୋଟ ପିଲାରୁ ବାଳକ ଅବସ୍ଥା ଆସିଲା, ବାଳକ ପ୍ରାପ୍ତ ହେଲେ ବାଳକ ଅବସ୍ଥା, ତାପରେ ଯୁବକ ଅବସ୍ଥା ପ୍ରାପ୍ତ ହେଲେ, ତାପରେ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଲେ, ଏବଂ ମୃତ୍ୟୁ ସମୟରେ ଯେମିତି ଏ ଦୁଇ ଭାବରେ ଦେହ ଶରୀର ପରିକ୍ରମା ପରିବର୍ତ୍ତନରେ ଜଣେ ମୁହ ହେଉନାହାନ୍ତି, ସେଭଳି ଭାବରେ ଯେତେବେଳେ ଜଣେ ଶରୀର ତ୍ୟାଗ କରୁଛି ସେତେବେଳେ ମଧ୍ୟ ଧୀର ସ୍ତରଣ ନୁହେଁ, ଧୀର ବ୍ୟକ୍ତି ସେଥିରେ ମୁହ ତେଣୁ ଭଗବାନ ରାମଚନ୍ଦ୍ର ମଧ୍ୟ ସେହିଭଳି ଭାବରେ ଅସୁନୀବ ମୁକ୍ତ ସଂଘ, ଯେମିତି ଜଣେ ମୁକ୍ତ ବ୍ୟକ୍ତି ମୁକ୍ତ ସଂଘ ଜଣେ ଧୀର ବ୍ୟକ୍ତି ଯେମିତି ଶରୀର ତ୍ୟାଗ କଲେ ବହୁତ ସହଜରେ ତ୍ୟାଗ କରନ୍ତି, ସେମାନେ ବ୍ୟସ୍ତ ହୁଅନ୍ତି। ଯେମିତି ପ୍ରଭୁପାଦ ମହାରାଜଙ୍କର ଯେତେବେଳେ ଅନ୍ତିମ ସମୟ ହେଇଛି ଆମର ଭିଡ଼ିଓ ହେଇଛି ଆମେ ଦେଖୁଥିଲୁ, ପ୍ରଭୁପାଦ ମହାରାଜ 87 ମାସରେ ଶରୀର ତ୍ୟାଗ କଲେ ଯେ ଅନ୍ୟ ସବୁ ଭକ୍ତମାନେ ସବୁ ସେଠି ଭେଡ଼ିକି ରହିଛନ୍ତି ଏବଂ ସେମାନେ ପ୍ରମାଣ କରୁଛନ୍ତି, ଭଗବାନ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି ଏବଂ ପ୍ରମାଣ କରୁଛନ୍ତି, କିନ୍ତୁ ପ୍ରଭୁପାଦ ମହାରାଜ ବହୁତ ଆନନ୍ଦରେ ସେ ଶରୀର ତ୍ୟାଗ କରିଛନ୍ତି, କୌଣସି ମାନେ ବିଚଳିତ ଅବସ୍ଥା ଭିଡ଼ିଓ ସବୁ ସୁଟିଂ ହେଇକି ରହିଛି, ସବୁବେଳେ ଭିଡ଼ିଓ ସୁଟିଂ ହେଇକି ରହିଛି, ଭିଡ଼ିଓ ରହିଛି, ଚେକ୍ ରହିଛି ତା, ତେଣୁ ଯେଉଁମାନେ ପ୍ରକୃତ ଧୀର ବ୍ୟକ୍ତି ସେମାନେ ମୃତ୍ୟୁ ସମୟରେ ସେମାନେ ବିଚଳିତ ହୁଅନ୍ତି, ସେମାନେ ପ୍ରକୃତରେ ସେମାନେ ଦୁଃଖ କଷ୍ଟ ପାଆନ୍ତି, ସେମାନେ ଭଗବାନ ଆନନ୍ଦରେ ଭଗବାନଙ୍କର ଅନ୍ତ କାଳେଚୁ ମାନବ ସ୍ମରଣ ମୁକ୍ତ କରେଇବାର ଯହ ପ୍ରୟାତି ସେମାନ ଭାବ ଜାତି ନ ସତ ସଂଶୟ, ଭଗବାନଙ୍କର ସ୍ମରଣ କରୁଥିବା ତାଙ୍କୁ ସେମାନେ କୌଣସି କଷ୍ଟ ପ୍ରାପ୍ତ ନୁହେଁ। ତେଣୁ ସେହିଭଳି ଭାବେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ରାମଚନ୍ଦ୍ର ମଧ୍ୟ ସେହିଭଳି ଭାବରେ ଜଣେ ଯେମିତି ବହୁତ ସହଜରେ ଶରୀର ତ୍ୟାଗ କରିଦିଅନ୍ତି, ସେହିଭଳି ଭାବରେ ଭଗବାନ ରାମଚନ୍ଦ୍ର ମଧ୍ୟ ଏ ରାଜ୍ୟକୁ ବହୁତ ସହଜରେ ତ୍ୟାଗ କରିପାରନ୍ତି। ସତ୍ୟପାଶ ତାଙ୍କ ପିତାଙ୍କର ବଳ ଯେଉଁ ରହିଥିଲେ ଯେଉଁ ସତ୍ୟ କରିଥିଲେ ତାଙ୍କର ମାତାଙ୍କ ପ୍ରତି, ସେ ସତ୍ୟକୁ ରକ୍ଷା କରିବା ପାଇଁ ସ୍ତ୍ରୈଣମ୍ ବୋଲି କୁହାଯାଇଛି, ସ୍ତ୍ରୀର ଅଧୀନ ହେଇକିରି ଦଶରଥ ମହାରାଜ ସେହି କଥାକୁ ସ୍ୱୀକାର କରିଛନ୍ତି, ସ୍ତ୍ରୀର ଅଧୀନ ବଶବର୍ତ୍ତୀ ହେଇକିରି ସେ କଥାକୁ ସ୍ତ୍ରୈଣମ୍ ବୋଲି କୁହାଯାଇଛି, ଚରଣଂଶ ଚାହାତି ଶିରସା ଜଗୁରୀ ସବାଚ ନିଜ ଭାର୍ଯ୍ୟାର ପ୍ରତି ଚରଣ ହେଇକିରି ବା ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତି ହେଇକିରି ଯୋଉ ସତ ସେ ପ୍ରଦାନ କଲେ ଯାହା ରାମଚନ୍ଦ୍ର କୌଣସି ବିଚାର ନ କରିକିରି କୌଣସି ପ୍ରତିବାଦ ନ କରି ତାକୁ ଗ୍ରହଣ କଲେ ରାଜ୍ୟ ସ୍ତ୍ରୀ ଆଉ ପ୍ରଣୟୀନ ସୁହୃଦ ନିବାସନ ତକ୍ତ ଜୟ ବଳମ ତକ୍ତ ବହୁତ ସହଜରେ ସେ ସବୁ ତ୍ୟାଗ କରନ୍ତି ଦୁଷ୍ଟ ଜ୍ୟା ସହାପି ସହସ୍ର ତ୍ୟାଗ ଦୃଷ୍ଟାନ୍ତ ମୁକ୍ତ ସବୁ ଯୋଗୀ ଆମର ଏଥିରେ ଆମର ଭାଗବତ ମଧ୍ୟ ଏକାସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତତ୍ତ୍ୱସୁଦୁଷ୍ଟ ଜ୍ୟା ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧର୍ମିଷ୍ଠ ଆର୍ଯ୍ୟବିଶେଷାଦ ଦଗାଦରଣ୍ୟମ ମାୟାମୃଗମ ଦୈତ୍ୟପ୍ସିତ ଅନୁଧାବତ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ ଭାଗବତ ଏକାସ୍କନ୍ଧ ପଞ୍ଚ ମଧ୍ୟ ଚୌତିରିଶ ଶ୍ଳୋକରେ କଥା କୁହାଯାଇଛି ନବଯୋଗେନ୍ଦ୍ର ରାଜା ନିମୁଙ୍କୁ ଏ କଳିଯୁଗର ଯେତେବେଳେ ଭଗବାନଙ୍କର ବର୍ଣ୍ଣନା କରାଯାଇଛି ସେଇଥିରେ ଏଇ ଶ୍ଳୋକଟି ବର୍ଣ୍ଣନା କରାଯାଇଛି ଏ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ କୁହାଯାଉଛି ଏଠି ଭଗବାନ ମହାପ୍ରଭୁ ବିଷୟରେ ମଧ୍ୟ ଗୌରାମଚନ୍ଦ୍ର ବିଷୟରେ ମଧ୍ୟ କୁହାଯାଇଛି ଚକ୍ତା ସୁଦୁସ୍ତେଜ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ସୁରକ୍ଷିତ ଦେବତାମାନେ ଯାହାକୁ ଇଚ୍ଛା ଆଶା କରୁଛନ୍ତି ବା ଆକାଂକ୍ଷା କରୁଛନ୍ତି ରାଜ୍ୟଲକ୍ଷ୍ମୀ ଏଭଳି ଅଯୋଧ୍ୟା ରାଜ୍ୟକୁ ସେ ତ୍ୟାଗ କରିଦେବେ ସୁଦୃଷ୍ଟର୍ଯ୍ୟ ତାକୁ ତ୍ୟାଗ କରିବା ତ ସହଜ ନୁହଁ କିନ୍ତୁ ଭଗବାନ ବହୁତ ସହଜରେ ତାକୁ ତ୍ୟାଗ କରିବେ ତତ୍କା ସୁଦୃଷ୍ଟର୍ଯ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧର୍ମିଷ୍ଠ ଆର୍ଯ୍ୟବଶେଷା ଗାଧାରଣ୍ୟ ଆର୍ଯ୍ୟବଶେଷା ତାଙ୍କ ପିତାଙ୍କର ବଚନ ରହିଛି ଆର୍ଯ୍ୟବଶେଷ ସେ ଧର୍ମିଷ୍ଠ ହିସାବରେ ତାଙ୍କର ଯୋଉ କଥା ଦେଇଛନ୍ତି ସେ କଥାକୁ ସେ ଖଣ୍ଡନ କରିପାରୁନାହାନ୍ତି ତେଣୁ ଏଇ ଆର୍ଯ୍ୟବଶେଷା ଏଇ ତାଙ୍କ ପିତାଙ୍କର ସତ୍ୟକୁ ପ୍ରମାଣିତ କରିବା ପାଇଁ ସତ୍ୟକୁ ରକ୍ଷା କରିବା ପାଇଁ ଭଗବାନ ଜଗାଦ ଅରଣ୍ୟମ ଅରଣ୍ୟକୁ ଯାଇଛନ୍ତି ଅଗାଦ ମାନେ ଯାତ୍ରା କରିଛନ୍ତି ଅରଣ୍ୟ 14 ବର୍ଷ ଅରଣ୍ୟକୁ ଯାଇଛନ୍ତି ଏବଂ ମାୟା ମୃଗମ ଦୈତ୍ୟପ୍ସିତ ଅନୁଭାବ ପରେ ସେସବୁ ଲୀଳା ଆସିବ ଭଗବାନ ରାମଚନ୍ଦ୍ର ରହିଛନ୍ତି ପଞ୍ଚବଟୀରେ ସେ ସମୟରେ ମାରିଚ ଯାହାକୁ ପ୍ରଥମେ ବର୍ଧନା କରି ଫୋପାଡ଼ି ଦେଇଥିଲେ ବହୁତ ସହଜ ଦୂର ଫୋପାଡ଼ି ଦେଇଥିଲେ ସେଇ ମାରିଚ ମାୟା ମୃଗ ଉପରେ ଆସିଛି ଏବଂ ସୀତାଦେବୀ ତାଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି ସେ ମାୟା ମୃଗ ପ୍ରତି ଆକର୍ଷିତ ତେଣୁ ଭଗବାନ ରାମଚନ୍ଦ୍ର ତାଙ୍କ ପ୍ରତି ଗୋଡ଼ି ତାକୁ ହତ୍ୟା କରିଛନ୍ତି ମାୟା ମୃଗମ ଦୈତ୍ୟ ଅନ୍ନଧାବ ବନ୍ଦେ ମହାପୁରୁଷତି ଚରଣା ସେଇ ମହାପୁରୁଷ ଭଗବାନ ରାମଚନ୍ଦ୍ରଙ୍କର ଚରଣରେ ବନ୍ଦନା କରିଛନ୍ତି କିନ୍ତୁ ଏହି ଶ୍ଳୋକଟିରେ ଆମେ ମହାପ୍ରଭୁଙ୍କ ବିଷୟରେ ମଧ୍ୟ ସେ କଥା ଆସିବ ମହାପ୍ରଭୁ ମଧ୍ୟ ସେ କଥା କହିଛନ୍ତି ମହାପ୍ରଭୁଙ୍କ ବିଷୟରେ କେମିତି ଆସିବ ନା ତତ୍ତ୍ୱା ସୁଦୁଷ୍ଟେଜ୍ୟ ସୁରକ୍ଷିତ ରାଜ୍ୟ ଲକ୍ଷ୍ମୀ ଲକ୍ଷ୍ମୀପ୍ରିୟାଙ୍କୁ ସେ ତ୍ୟାଗ କରିଛନ୍ତି ତାଙ୍କର ପତ୍ନୀ ବହୁତ କମ୍ ବୟସ ସେ କମ୍ ବୟସ ଲକ୍ଷ୍ମୀ ତାଙ୍କର ପତ୍ନୀଙ୍କୁ ସେ ତ୍ୟାଗ କରିଛନ୍ତି ଲକ୍ଷ୍ମୀପ୍ରିୟାଙ୍କୁ ତ୍ୟାଗ କରିଛନ୍ତି ଯାହାକୁ ତ୍ୟାଗ କରିବା ଏତେ ସହଜ ନୁହଁ ତତ୍ତ୍ୱା ସୁଦୁଷ୍ଟେ ଏବଂ ଧର୍ମିଷ୍ଠ ଆର୍ଯ୍ୟବଶେଷ ଦଗାଧାରଣ୍ୟ ଆର୍ଯ୍ୟବଶେଷା କ'ଣ ନା ଆମର ଚୈତନ୍ୟ ଚର୍ଚ୍ଚା ଆମର ବର୍ଣ୍ଣନା କରାଯାଇଛି ଯେତେବେଳେ ମହାପ୍ରଭୁ ଯେତେବେଳେ ଗୟାରୁ ଫେରିକି ଆସିକି ଯେତେବେଳେ ମହାମନ୍ତ୍ର କୀର୍ତ୍ତନ ଆରମ୍ଭ କରିଥିଲେ ହରେ କୃଷ୍ଣ 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 ହରେ ହରେ ରାମ 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 ସେ ଶ୍ରୀବାସ ପଣ୍ଡିତଙ୍କର ଗୃହରେ କବାଟ ଦେଇକରି ସେ କୀର୍ତ୍ତନ କରୁଥିଲେ ତେଣୁ ଜଣେ ବ୍ରାହ୍ମଣ ଯେ ଚାହୁଁଥିଲେ ଭିତରକୁ ଯିବା ପାଇଁ ସେ ଯାଇପାରିଲେନି ଯେତେବେଳେ ତା ପରଦିନ ସକାଳେ ଯେତେବେଳେ ମହାପ୍ରଭୁ ଯାଇଛନ୍ତି ସ୍ନାନ କରିବା ପାଇଁ ଗଙ୍ଗାକୁ ଜହ୍ନବୀ ନଦୀକୁ ସେହି ସମୟରେ ସେ ବ୍ରାହ୍ମଣଙ୍କ ଗୋପାଳ ଚାପଳ ଗୋପାଳ ଚାପଳ ସେ ନିଜର ପଇତାକୁ ଛିନ୍ଦେଇକିରି ଅଭିଶାପ ପ୍ରଦାନ କରିଛନ୍ତି ମହାପ୍ରଭୁ ଯେ ମୁଁ ଅଭିଶାପ ଦେଉଛି ତୁମର ସଂସାର ସୁଖ ନାଶ ସେଭଳି ଭାବେ ଅଭିଶାପ ଦେଇଛନ୍ତି ଅବଶ୍ୟ ମହାପ୍ରଭୁଙ୍କ ଏଇ ଆନନ୍ଦ ମହାପ୍ରଭୁ ଚାହୁଁଛନ୍ତି ସନ୍ନ୍ୟାସ ଗ୍ରହଣ କରିବା ପାଇଁ ତେଣୁ ସେ ଏଭଳି ଭାବରେ ବ୍ରାହ୍ମଣର ଅଭିଶାପରେ ସେ ସଂସାର ତ୍ୟାଗ କରିଛନ୍ତି ଏବଂ ମାୟା ମୃଗମ କ'ଣ ନା ମାୟା ମୃଗମ ଦୈତ୍ୟପ୍ସିତ ଅନୁଧାବତ ଆମେ ସବୁ ମାୟା ମୃଗ ପଛରେ ଧାବତ ହୋଇଛେ ଭୌତିକ ଜଗତରେ ଯେଉଁ ତଥାକଥିତ ଆନନ୍ଦ ପ୍ରାପ୍ତ ହେବା ପାଇଁ ଆମେ ସମସ୍ତେ ଧାବମାନ ହେଉଛେ ତେଣୁ ଆମେ ଏସବୁ ମାୟା ମୃଗକୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସି ଏହି ମହାମନ୍ତ୍ର ଆମକୁ ପ୍ରଦାନ କରିଛନ୍ତି ତେଣୁ ଆମକୁ ଉଦ୍ଧାର କରିବା ପାଇଁ ଯେଉଁ ମହାପୁରୁଷ ଆସିଥିଲେ ସେହି ମହାପୁରୁଷ ଚୈତନ୍ୟ ମହାପ୍ରଭୁଙ୍କୁ ବନ୍ଦେ ମହାପୁରୁଷତେ ଚରଣା ଏ ତିନୋଟି ଶ୍ଳୋକ ଯେଉଁ ରହିଛି 11 ସ୍କନ୍ଧର ପଞ୍ଚମ ଅଧ୍ୟାୟ 32, 33, 34 ସେ ତିନୋଟି ଶ୍ଳୋକରେ ମହାପ୍ରଭୁ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ବିଶେଷ ଭାବରେ ମହାପ୍ରଭୁଙ୍କୁ ବର୍ଣ୍ଣନା କରାଯାଇଛି ଏବଂ ଅନ୍ୟ ଅବତାର ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ର ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ତେଣୁ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ଅରଣ୍ୟକୁ ଚାଲିଯାଇଛନ୍ତି
ସେତେବେଳେ ମନା କରାଯାଉଛି ସେ ଗୃହ ରାଜା ଗୃହଙ୍କ ସହିତ ଦେଖାଯାଇଛି, ନିଶାଦ ରାଜଙ୍କ ସହିତ ଦେଖାଯାଇଛି, ତାଙ୍କର ବନ୍ଧୁତା ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି, ଏବଂ ସେ ନଦୀକୁ ପାର ହେବା ପାଇଁ କୈବର୍ତ୍ତକୁ ଡାକିଛନ୍ତି, ନାଗ ଗଙ୍ଗା ପାର ହେଇଛନ୍ତି କୈବର୍ତ୍ତ ବିଷୟରେ ମଧ୍ୟ ବହୁତ କଥା ରହିଛି, କୈବର୍ତ୍ତ କେମିତି ଭଗବାନଙ୍କୁ ଆଲୋକ କରୁନି ସେ ତାଙ୍କ ନାଗରେ ଚଢ଼ିବା ପାଇଁ, କାହିଁକି ଆମକୁ ଭୁଲି ଯାଇଛି କହିବା ପାଇଁ, ଯେତେବେଳେ ଭଗବାନ ଯାଇଛନ୍ତି ମିଥିଳାପୁରୀକୁ ସେ ସମୟରେ ଅହଲ୍ୟାଙ୍କୁ ଉଦ୍ଧାର କରିଛନ୍ତି, ବାଟରେ ଯୋଉ ଅହଲ୍ୟା ରହିଛନ୍ତି ପଥର ଉପରେ ରହିଛନ୍ତି, ଗୌତମ ତାଙ୍କ ପତି ତାଙ୍କ ସ୍ୱାମୀ ଗୌତମ ମୁନି ତାଙ୍କୁ ଅଭିଶାପ ପ୍ରଦାନ କରିଥିଲେ, ଯେହେତୁ ଇନ୍ଦ୍ର ତାଙ୍କ ସହିତ ସଙ୍ଗ କରିଛନ୍ତି ସେଥିପାଇଁ ସେ ତାଙ୍କୁ ଅଭିଶାପ ପ୍ରଦାନ କରିଥିଲେ, ସେ ପଥର ହେଇଯାଇଥିଲେ, ତେଣୁ ଭଗବାନ ରାମଚନ୍ଦ୍ର ଯେତେବେଳେ ମିଥିଳାକୁ ଯାଉଛନ୍ତି ସେ ସମୟରେ ତାଙ୍କ ପାଦ ପଦ୍ମ ଯେତେବେଳେ ପକେଇଛନ୍ତି ସେ ପଥର ଉପରେ ସେ ଅହଲ୍ୟା ଉପରେ ପରିଣତ ହେଇଛି, ତାଙ୍କର ପୁଣି ଜୀବନ ସେ ପ୍ରାପ୍ତ ହେଇଛି, ତେଣୁ ଏ ଦିବର ମଧ୍ୟ ସେ କଥା କହୁଛନ୍ତି ଯେ ତମେ ମୁଁ ଶୁଣିଛି ଆପଣ ଯେତେବେଳେ ପାଦ ପକେଇକିରି ପଥରକୁ ମାନେ ନାରୀରେ ପରିଣତ କରିଦେଉଛନ୍ତି, ତେଣୁ ମୋର ନୌକା ଯଦି ଆପଣ ପାଦ ପକେଇବେ ତାହେଲେ ମୋର ନୌକା ମଧ୍ୟ ନାରୀରେ ପରିଣତ ହେଇଛି, ତେଣୁ ଏହିଭଳି ଭାବରେ କୈବର୍ତ୍ତ ଭଗବାନ ଶିଶୁ ଲୀଳା ସବୁ ରହିଛି ବିସ୍ତାର ଭାବରେ ଆମେ ଖାଲି କହିଦେବା ସଂକ୍ଷେପରେ, ଯେ ଭଗବାନ ଏହିଭଳି ଭାବରେ ଗଙ୍ଗା ପାରି ହେଇକିରି ଭରଦ୍ୱାଜ ଆଶ୍ରମ ଯାଇଛନ୍ତି, ସେଠୁ ତାପରେ ଚିତ୍ରକୂଟ ଆଶ୍ରମ ଯାଇଛନ୍ତି, ଏବଂ ସେଠି ସେ ବର୍ଣ୍ଣନା କରୁଛନ୍ତି ସେଠି ଗୋଟେ ଶ୍ରବଣ କୁମାର ରହିଥିଲେ, ଶ୍ରବଣ କୁମାର ଯେ ଅନ୍ଧ ତାଙ୍କର ପିତାମାତା ଅନ୍ଧ ପିତାମାତାଙ୍କୁ ଶ୍ରବଣ କୁମାର ନେଇକି ଯାଉଥିଲେ, ତାଙ୍କୁ ସବୁ ବିଭିନ୍ନ ତୀର୍ଥ ପର୍ଯ୍ୟଟନ କରୁଥିଲେ, ସେହି ସମୟରେ ରାଜା ଦଶରଥ ସେ ଜାଣିଥିଲେ କଳା ଯେଉଁ ଶବ୍ଦଭେଦୀ ବାଣ, ଶବ୍ଦକୁ ଲକ୍ଷ୍ୟ କରି ଶବ୍ଦ ଶ୍ରବଣ କରିକିରି ସେ ବାଣ ମାରିପାରୁଥିଲେ, ଏବଂ ସେ ବାଣ ଠିକ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରୁଥିଲେ, ତେଣୁ ଶ୍ରବଣ କୁମାର ଯେତେବେଳେ ଯାଇଛନ୍ତି ପାଣି ଆଣିବା ପାଇଁ, ସେ ପାଣିର ଶବ୍ଦରେ ସେ ଭାବିଲେ ଗୋଟେ ମୃଗ ପାଣି ପିଉଛି, ଏଇଭଳିକି ଯେତେବେଳେ ମାରିଦେଇଛନ୍ତି ସେମାନେ ମାରିଦେଇଛନ୍ତି ରାଜା ଦଶରଥ, ସେ ସମୟରେ ସେ ଶ୍ରବଣ କୁମାର ମୃତ୍ୟୁ ହୋଇଛି, ତେଣୁ ଶ୍ରବଣ କୁମାରକୁ ନେଇ ସେ ତାଙ୍କର ପିତାମାତାଙ୍କୁ ଯାଇଛନ୍ତି, ପିତାମାତା ତାଙ୍କୁ ଅଭିଶାପ ପ୍ରଦାନ କରିଛନ୍ତି ଯେ ଯେମିତି ଆମର ଆଖି ଆଗରେ ଆମର ପୁତ୍ରର ମୃତ୍ୟୁ ହେଇଛି, ସେଭଳି ଭାବରେ ଆମ ପୁତ୍ରକୁ ଦର୍ଶନ କରିପାରିଲାଣି, ସେଭଳି ଭାବରେ ତମେ ପୁତ୍ରକୁ ଦର୍ଶନ କରି ତମ ମୃତ୍ୟୁ ହେବ, ଏଭଳି ଭାବରେ ସେ ଅଭିଶାପ ପ୍ରଦାନ କରିଛନ୍ତି, ତେଣୁ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ଦଶରଥ ମହାରାଜ ତାଙ୍କର ଜୀବନରେ ତାଙ୍କର ପିତା ପୁତ୍ରଙ୍କର ମାନେ ଅନୁପସ୍ଥିତିରେ ବହୁତ ରୋଦନ କରିଛନ୍ତି, ବହୁତ ତାଙ୍କୁ ବିଳାପ କରିଛନ୍ତି, ତେଣୁ ଅଯୋଧ୍ୟା କେନ୍ଦ୍ର ବର୍ଣ୍ଣନା କରାଯାଇଛି ରାମାୟଣରେ, ହା ରାଘବ ମହାବାହୋ ହା ମମାୟାସନାସନ ହା ପିତୃ ପ୍ରିୟ ମେନାଥ ହା ମମାସିଗତ ସୁତ, ଏଭଳି ଭାବରେ ଦଶରଥ ମହାରାଜ ତାଙ୍କର ପୁତ୍ରଙ୍କ ବିୟୋଗରେ ବିଳାପ କରୁଛନ୍ତି, ତେଣୁ ପ୍ରକୃତରେ ଆମର ଏଇ ଯେଉଁ ମହାମନ୍ତ୍ର ଆମେ କୀର୍ତ୍ତନ କରୁଛେ, ଇଏ ହେଉଛି ବିଳାପ, ଭଗବାନ ଭଗବାନଙ୍କୁ ନ ପାଇକି ବିଳାପ କରିବା, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ, ଇଏ ହେଉଛି ଭଗବାନଙ୍କର ଅଦର୍ଶନରେ ବା ଭଗବାନଙ୍କର ବିରହରେ ଭଗବାନଙ୍କୁ ନାମ କରୁଛି, ହରେ ହରେ ହେଉଛି ଭଗବାନଙ୍କର ଯେ ଶକ୍ତି ହରା ବା ରାଧାରାଣୀ ତାଙ୍କୁ ପ୍ରାର୍ଥନା କରାଯାଉଛି, ରାଧାରାଣୀ ବା ସୀତାଦେବୀଙ୍କର କୃପାରୁ ହିଁ ଆମେ ଭଗବାନ ରାମଚନ୍ଦ୍ର ବା କୃଷ୍ଣଙ୍କର ସେବାରେ ନିୟୋଜିତ ହୋଇପାରିବା, ତେଣୁ ପୁତ୍ର ଯେମିତି ମାଙ୍କୁ ପାଇବା ପାଇଁ କ୍ରନ୍ଦନ କରେ, ସେଭଳି ଭାବରେ ଆମେ ଭଗବାନଙ୍କ ସେବା କରିବା ପାଇଁ ଏହି ମହାମନ୍ତ୍ର ମାଧ୍ୟମରେ କ୍ରନ୍ଦନ କରୁଛୁ, ତେଣୁ ଅଯୋଧ୍ୟାର ରାଜା ଦଶରଥ ମଧ୍ୟ ସେଭଳି ଭାବରେ ରାମଙ୍କ ଦୁନିଆରେ ରାମଚନ୍ଦ୍ରଙ୍କର ବିଳାପ କରୁଥିଲେ, ରାମଚନ୍ଦ୍ର ପାଇଁ ବିଳାପ କରୁଥିଲେ, ହା ରାଘବ ମହାବାହୁ ହା ମମାୟାସନାସନ, ହେ ରାଘବ ହେ ମହାବାହୁ ତମେ ମୋର କଷ୍ଟ ଦୂର କରନ୍ତ, କିନ୍ତୁ ବର୍ତ୍ତମାନ ତମେ ନାହ, ତେଣୁ ହା ପିତୃ ପ୍ରିୟ ମେନାଥ ହେ ତମେ ମୋର ଏତେ ପ୍ରିୟ, ତମେ ତମର ତମର ପିତା ହେଉଛନ୍ତି ବହୁତ ପ୍ରିୟ, ଯେଉଁଥିପାଇଁ ତମେ ମୋର ଯଦିଓ ତମେ ରାତି ପାଇଲେ ରାଜା ହେଇଥାନ୍ତ କିନ୍ତୁ ସବୁକିଛି ତ୍ୟାଗ କରିପାରିଲ, ପିତୃ ବାକ୍ୟକୁ ସତ୍ୟ କରିବା ପାଇଁ ତମେ ସବୁକିଛି ତ୍ୟାଗ କରିପାରିଲ, ତେଣୁ ତମେ ମୁଁ ତମର କେତେ ପ୍ରିୟ ହେଇଛି ମୁଁ ଜାଣିଲି, ପିତୃ ପ୍ରିୟ ତମେ, ହା ପିତୃ ପ୍ରିୟ ମେନାଥ ହା ମାମା ସେଇକଥ ସୁତ କୁଆଡେ ଗଲ ବୋଲି ଏଭଳି ଭାବରେ ସେ ବିଳାପ କରିଛି, ବିଳାପ କରି ସେ ଶରୀର ତ୍ୟାଗ କରିଛି, ତେଣୁ ଇଏ ହେଉଛି ମାନବ ଜୀବନର ଶ୍ରେଷ୍ଠ ସିଦ୍ଧି ହେଉଛି ସେଇଟା, ଯଦି ଆମ ଅନ୍ତ ସମୟରେ ଭଗବାନଙ୍କର ସ୍ମୃତି କରିପାରିଲେ ସ୍ମୃତି ଆସିପାରିଲା ତାହେଲେ ଆମେ ଜାଣିବା ଯେ ପ୍ରକୃତରେ ଆମର ଜୀବନ ସାର୍ଥକ ହେଇଛି, ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି। ଭାଗବତରେ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଏତାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠା ଜନ୍ମ ଲାଭ ପରପୁଂସାନ୍ତେ ନାରାୟଣ ସ୍ମୃତି। ଅନ୍ତକାଳରେ ଯଦି ଆମର ଭଗବାନଙ୍କର ସ୍ମୃତି ଆସିପାରିଲା ତାହେଲେ ଆମେ ଯେଉଁ ସବୁ ସାଂଖ୍ୟ ଆଚରଣ କରିଛେ ବା ବିଭିନ୍ନ ଧର୍ମ ପାଳନ କରିଛେ ଯାହା ସ୍ୱଧର୍ମ ପାଳନ କରିଛେ ବା ଅଷ୍ଟାଙ୍ଗ ଯୋଗ ସ୍ମୃତି ପାଳନ କରିଛେ ଆର ସିଦ୍ଧି କେମିତି ଆସିବ ନା ଏତବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠା ଜନ୍ମ ଲାଭ ପରପୁଂସାନ୍ ପର ଲାଭ ଶ୍ରେଷ୍ଠ ଲାଭ ଜନ୍ମର ମାନବ ଜନ୍ମର କଣ ନା ଅନ୍ତେ ନାରାୟଣ। ଅନ୍ତକାଳରେ ଯଦି ଭଗବାନଙ୍କ ସ୍ମୃତି ଆସିପାରିଲା ତାହେଲେ ଆମେ ଜାଣିବା ଯେ ପ୍ରକୃତି ଆମେ ସଂକ୍ଷେପରେ କହିବା କାହିଁକି ନା ଆମର ଏଗାରଟାରେ ଇଏ ହେଇଯିବ ଅଭିଷେକ ହବ ତେଣୁ ଆମର ଜଣେ ଯମୁନାଚାର୍ଯ୍ୟ ଜଣେ କୁଳଶେଖର ମାନେ ବୈଷ୍ଣବ କବି ସେ ବର୍ଣ୍ଣନା କରୁଛନ୍ତି ଯେ ଅନ୍ତକାଳରେ କପିପାତ ପିତେଇ କଣ୍ଠାବରୋଧନ ବୋଧ ସ୍ମରଣ କୃତ ଯୋଉ ଅନ୍ତକାଳରେ ଆମର କପିପାତ ପିତ ଦ୍ୱାରା ଆମର ଠିକ ଭାବରେ ଠିକ କଥା କହିପାରିବା ନାହିଁ ଆମେ ନିଶ୍ୱାସ ମଧ୍ୟ ନେଇପାରିବା ନାହିଁ। କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦୈବ ବିଶୁତୁମି ମାନସ ରାଜହଂସ ପ୍ରାଣ ପ୍ରୟାଣ ସମୟ କପିପାତ ପିତ କଣ୍ଠାବରୋଧ ବିଧ ସ୍ମରଣ କୃତ ତେଣୁ ବୈଷ୍ଣବ କବି ଜଣେ କଣ୍ଠା କରୁଛନ୍ତି ଯେ ହେ କୃଷ୍ଣ ତୋଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦୈବ ବିଶୁତୁମି ମାନସ ରାଜହଂସ ମୋର ମନରୂପକ ରାଜହଂସ ବର୍ତ୍ତମାନ ହିଁ ଆପଣଙ୍କର ପାଦରୂପକ ପଦ୍ମରେ ବିଚରଣ କରୁଛି କାହିଁକି ନା ଯୋଉ ଅନ୍ତକାଳରେ ଯୋଉ କଣ୍ଠ ଅବରୋଧ ହେଇଛି ଆମେ କଥା କହିପାରିବା ନାହିଁ ଆଉ ସ୍ମରଣ କଣ ଆସିବ ଭଗବାନଙ୍କର ସ୍ମରଣ ତେଣୁ ବର୍ତ୍ତମାନ ସେ କହୁଛନ୍ତି ବର୍ତ୍ତମାନ ମୋର ଶରୀର ମୁଁ ତ୍ୟାଗ କରିଦିଅନ୍ତି ଆପଣ ଚିନ୍ତା କରିକି ତାହେଲେ ମୋତେ ଏମିତି କୃପା କରନ୍ତି ଏଭଳି ଭାବରେ ବୈଷ୍ଣବମାନେ ଭଗବାନ ପ୍ରାର୍ଥନା କରନ୍ତି। ତେଣୁ ଯେ ଆମର ଜୀବନର କୁହାଯାଉଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଆମର ଜୀବନର ଶ୍ରେଷ୍ଠ ଲାଭ ହେଉଛି ଏଇଟା ଯେ ଅନ୍ତେ ନାରାୟଣ ସ୍ମୃତି ଅନ୍ତକାଳରେ ଯଦି ଆମେ ଭଗବାନଙ୍କ ସ୍ମରଣ କରିପାରିବା ସେଇଟା ହେଉଛି ଆମର ଶ୍ରେଷ୍ଠ ସ୍ମୃତି। ତେଣୁ ଏଇ ଅନ୍ତକାଳରେ କେମିତି ଆମେ ଭଗବାନଙ୍କ ସ୍ମରଣ କରିବା ନା ଏଇ ଏବେଠୁ ସେଟା ଅଭ୍ୟାସ କରିବା ଭଗବାନଙ୍କର ଯୋଉ ଆମେ ନାମ ଜପ କରୁଛେ ଇଏ ହେଉଛି ଅଭ୍ୟାସ। ଯେତେବେଳେ ବିଭିନ୍ନ ବିପଦ ଆସୁଛି ବିଭିନ୍ନ ସମୟରେ ଆମେ ସବୁ ଦେଖୁଛେ ଆମେ ବହୁତ ଜଗତରେ ସବୁବେଳେ ବିପଦ ରହିଛି ତେଣୁ ଯେତେବେଳେ ବିପଦ ଆସୁଛି ସେତେବେଳେ ଆମେ ଭଗବାନଙ୍କୁ ସ୍ମରଣ କରିବା ଇଏ ହେଉଛି ପ୍ରାକ୍ଟିସ୍ ଇଏ ହେଉଛି ଅଭ୍ୟାସ। ତେନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମ କୃତଂ ବିପାକମ ହୃଦ୍ଭାଗ ପୂର୍ବୀର ବିଧବନ ନମସ୍ତେ ଜୀବିତ ଦୁର୍ମୁକ୍ତି ପଦେ ସଦାଭ। ଆମେ ବିଭିନ୍ନ ସମୟରେ ବିଭିନ୍ନ ବିପଦ ଆସୁଛି କିନ୍ତୁ ଏହି ବିପଦକୁ ଆମେ ପ୍ରଭୁପାଦ ମହାରାଜ ଏଥିରେ ଆସିବ ଭଗବତରେ କହିବେ ସେ କଥା ବିପଦ ଯେତେବେଳେ ଆସୁଛି ସେତେବେଳେ ଆମେ ଭାବିବା ଯଦି ଠିକ୍ ଭାବରେ ଆମେ ଦେଖିବା ଏ ବିପଦଟା କାହିଁକି ଆସୁଛି ଯଦି ସୁସମୀକ୍ଷା ମାନ ଠିକ୍ ଭାବରେ ଯଦି ଆମେ ବିଚାର କରିବା ତାହେଲେ ଆମେ ଜାଣିବା ଇଏ ହେଉଛି ଭଗବାନଙ୍କର କୃପା ତତେ ଅନୁକମ୍ପା ଭଗବାନଙ୍କର ହେଉଛି କୃପା। ଆମେ ବହୁତ ପ୍ରକାର ଦୁଃଖ ମାନେ ବିପାକ କରୁଛେ ବହୁତ ପ୍ରକାର ପାପ କାର୍ଯ୍ୟ କରୁଛେ ଯେ ପାପକର୍ମର ଫଳ ରହିଛି ବହୁତ ପ୍ରକାର ପାପକର୍ମ ଫଳ ସବୁ ରହିଛି କିନ୍ତୁ ଯେହେତୁ ଆମେ ଭଗବାନଙ୍କ ଶରଣରେ ଯାଇଛେ ତେଣୁ ଆମେ ଯେଉଁ କଷ୍ଟଟା ପାଇବା କଥା ଭଗବାନ ସେଟାକୁ ଲାଘବ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ ଆମେ ସଂକ୍ଷେପରେ ଆମେ ତ କେବେ ଭଗବାନ ରାମଚନ୍ଦ୍ରଙ୍କର ବର୍ଣ୍ଣନା କମ୍ପ୍ଲିଟ ଶେଷ ହେଇପାରିବନି ତେଣୁ ଅନ୍ତତଃ ଯେତିକି କହୁଛେ ଠିକ ଭାବରେ କହିବା। ଏ ପ୍ରସଙ୍ଗରେ ଗୋଟେ କଥା ଆସେ ଜଣେ ରାଜା ଥିଲେ ତାଙ୍କର ଜଣେ ମନ୍ତ୍ରୀ ଥିଲେ ସେ ସବୁବେଳେ କହୁଥିଲେ ଯାହା ହେଲେ ସବୁ ଠିକ ହେଇଛି ତେଣୁ ଥରେ ରାଜାଙ୍କର ଆଙ୍ଗୁଠି କଟିଗଲା ଆଙ୍ଗୁଠି କଟିଗଲା ଯେତେବେଳେ ସଭାରେ ଯେତେବେଳେ ରାଜା କହୁଛନ୍ତି ମୋର ଆଙ୍ଗୁଠି କଟିଗଲା ତାଙ୍କ ମନ୍ତ୍ରୀ କହିଲେ ଭଗବାନ କୃପା ସେ ଯାହା କରୁଛନ୍ତି ସବୁ ଠିକ୍ କରୁଛନ୍ତି ତେଣୁ ରାଜା ସ୍ତ୍ରୀ ରାଗିଯାଇଛି ମୋ ଆଙ୍ଗୁଠିଟି କଟିଯାଇଛି ଆଉ ମନ୍ତ୍ରୀ ହେଇକି ମୋତେ କହୁଛି ଠିକ୍ ହେଇଛି ଭଗବାନ ଠିକ୍ କରିଛନ୍ତି ତେଣୁ ସେ ରାଗିକିରି ତାଙ୍କୁ କାରାବାସ ଦେଇଛି ତାଙ୍କୁ ଜେଲ୍ ଦଣ୍ଡ ଦେଇଦେଇଛନ୍ତି ପୁଣି ତାପରେ ସେ ଜେଲ୍ ରହିଛନ୍ତି। ଏହି ସମୟରେ ଥରେ ରାଜା ଯାଇଛନ୍ତି ବଣକୁ ଯାଇଛନ୍ତି ଶିକାର କରିବା ପାଇଁ ଯେତେ ଯାଇଛନ୍ତି ତାଙ୍କର ସବୁ ପାର୍ଷଦମାନେ ସବୁ ତାଙ୍କ ସହିତ ସେ ବିଚ୍ଛେଦ ହେଇଯାଇଛନ୍ତି ଏବଂ ସେ ଏକୁଟିଆ ଭିତରକୁ ପଳେଇଯାଇଛି ଜଙ୍ଗଲ ଭିତରକୁ ପଳେଇଯାଇଛନ୍ତି। ସେହି ସମୟରେ ଦସୁରାଜ ସବୁ ଥିଲେ ତାଙ୍କର ଦସୁମାନେ ଆସି ତାଙ୍କୁ ଆକ୍ରମଣ କରି ତାଙ୍କୁ ବନ୍ଦୀ କରିକି ନେଇଯାଇଛନ୍ତି ଜଣେ ଥିଲେ ସେ ହେଉଛନ୍ତି କାଳୀଙ୍କର ଭକ୍ତ ଦର୍ଶନ ଦିଏ କାଳୀଙ୍କର ଭକ୍ତ ଯେ ସେ ବଳି ପ୍ରଦାନ ନର ବଳି ପ୍ରଦାନ କରୁ ଭାଗବତ ବର୍ଣ୍ଣନା କରାଯାଇଛି ଜଡ଼ଭରତଙ୍କ ପ୍ରସଙ୍ଗରେ ଭଦ୍ରକାଳୀଙ୍କର ଭଦ୍ରକାଳୀଙ୍କୁ ବଳି ଦେବା ପାଇଁ ସେ ଜଡ଼ଭରତଙ୍କୁ ନେଇଯାଇଥିଲେ ତେଣୁ ଏହିଭଳି ଭାବରେ ସେ ଦଶରାଜକୁ ଯେତେବେଳେ ତାଙ୍କୁ ସେ ରାଜାଙ୍କୁ ବଳି ଦେବା ପାଇଁ ବସିଲେ ସେ ବ୍ରାହ୍ମଣ ଯେତେବେଳେ ତାଙ୍କୁ ବସ୍ତ୍ରବସ୍ତ୍ର ପରିଧାନ କରିକିରି ଫୁଲମାଳ ଦେଇକିରି ଯେତେବେଳେ ବଳି ଦେବା ପାଇଁ ବସିଛନ୍ତି ଦେଖିଲା ବେଳେ ତାଙ୍କ ଆଙ୍ଗୁଠି କଟିଯାଇଛି କିନ୍ତୁ ଆଙ୍ଗୁଠି କଟିଯାଇଥିବା ହେତୁ ସେ ତାଙ୍କୁ ଆଉ ବଳି ଦେଲେନି କାରଣ ଯଦି କିଛି କ୍ଷତ ହେଇଗଲା ତାହେଲେ ସେ ବଳି ପାଇଁ ଯୋଗ୍ୟ ନୁହଁ ତେଣୁ ସେ ତାଙ୍କୁ ଛାଡ଼ି ଦେଇଛନ୍ତି ତେଣୁ ରାଜା ତାଙ୍କର ଜୀବନ ଫେରିପାଇକିରି ଆସି ପହଞ୍ଚନ୍ତି ରାଜ୍ୟରେ ପହଞ୍ଚିକି ପ୍ରଥମେ ସେ ମନ୍ତ୍ରୀଙ୍କୁ ତାଙ୍କ ଜେଲ୍ରୁ ତାଙ୍କୁ ଇଏ କରିଛନ୍ତି ଉଦ୍ଧାର କରିଛନ୍ତି ଜେଲ୍ରୁ ତାଙ୍କୁ ବାହାର କରିଛନ୍ତି ମୁଁ ଭୁଲରେ ତାଙ୍କୁ ଦେଇଛି ଜନ୍ତାଣ୍ଡ ଦେଇଥିଲି କହିକି ଜେଲ୍ରୁ ବାହାରିଲି ତାପରେ ସେ କହିଲେ ବୃତ୍ତାନ୍ତ କହିଲେ ଯେମିତି ପ୍ରକୃତରେ ତମେ ଯାହା କହିଥିଲ ସେଟା ଠିକ୍ କଥା ଭଗବାନ ଯାହା କରନ୍ତି ପ୍ରକୃତରେ ପ୍ରାଣୀରେ ମଙ୍ଗଳ ପାଇଁ କରନ୍ତି ଯଦି ମୋର ହାତଟି କଟିଲି ଯାଇନଥାନ୍ତା ତାହେଲେ ମୁଁ ଆଜି ବଳି କରିଥାନ୍ତି ମୁଁ ଆଜି ମୃତ୍ୟୁବରଣ କରିଥାନ୍ତି କିନ୍ତୁ ମୁଁ ଗୋଟେ କଥା ଜାଣିପାରୁନି ଭଗବାନ ତ ମୋ ପାଇଁ ଏଇଟା ଠିକ୍ କଲେ କିନ୍ତୁ ମୁଁ ତମକୁ ଜେଲ୍ରେ ଦଣ୍ଡ ଦେଲି ଜେଲ୍ରେ ତମକୁ ଭର୍ତ୍ତି କଲି ତା ଦ୍ୱାରା କ'ଣ ଭଗବାନ ଉପକାର କଲେ ତୁ ମନ୍ତ୍ରୀ କହିଲେ ଭଗବାନ ମୋତେ କ'ଣ ଉପକାର କଲେ ଯଦି ମୁଁ ଯଦି ମୋତେ ଯେପରି ଜେଲ୍ ଦେଇନଥାନ୍ତେ ଦଣ୍ଡ ଦେଇନଥାନ୍ତେ ତାହେଲେ ମୁଁ ଆପଣ ସେମାନେ ଯାଇଥାନ୍ତି ତେଣୁ ଆପଣ ଯେତେବେଳେ ଆପଣ ବଳିରୁ ମୁକ୍ତି ପାଇଲେ ତେଣୁ ମୋତେ ସେମାନେ ବଳି ପକାଇଥାନ୍ତି ତେଣୁ ଏ ଭାବରେ ତେଣୁ ଆମେ ସବୁବେଳେ ଯେଉଁ ଦୁଃଖ ଆସୁଛି ସେଟାକୁ ଆମେ କହିବା କେମିତି ଭଗବାନ କୃପା ତତ୍ୟନୁକମ୍ପା ସୁସମିଖ ମହାନ ଭୁଞ୍ଜାନ ଏ ବାଧନ ନମସ୍କାର ଏହିଭଳି ଭାବରେ ଆମେ ଯଦି କାୟ ମନ ବଚନରେ ଭଗବାନଙ୍କୁ ନମସ୍କାର କରିବା ଭଗବାନଙ୍କୁ ଶରଣରେ ଯିବା ତାହେଲେ ଯିବେ ତ ଯେଉଁ ମୁକ୍ତି ପଦେ ସଦାୟକ ଏହିଭଳି ଭାବରେ ଯେଉଁମାନେ ଜୀବନ ଧାରଣ କରନ୍ତି ସେମାନେ ମୁକ୍ତି ପଦରେ ଅଧିକାରୀ ହୋଇଯାନ୍ତି ତେଣୁ ସିଦ୍ଧ ସ୍ୱାମୀ ତାଙ୍କର ଭାଷା କହୁଛନ୍ତି ଯେମିତି ପିତାର ସମ୍ପତ୍ତିରେ ପୁତ୍ରର ଅଧିକାର ଥାଏ ଖାଲି ପୁତ୍ର ବଞ୍ଚିବାର ଅଛି ପିତାଙ୍କର ଅନ୍ତରେ ପିତାଙ୍କର ମୃତ୍ୟୁ ପରେ ପୁତ୍ର ଯଦି ବଞ୍ଚିଥିବ ତାହେଲେ ସେ ସମ୍ପଦ ସେ ପ୍ରାପ୍ତ ହେବ ସେଭଳି ଭାବରେ ଆମେ ଯଦି ଏହିଭଳି ଭାବରେ ଆମେ ଜୀବନ ଧାରଣ କରିବା କାୟ ମନ ବାକ୍ୟରେ ଭଗବାନଙ୍କ ଶରଣରେ ଯିବା ଆଉ ଯେତେ ବିପଦ ଆସୁଛି ସିଏ ହେଉଛି ପରୀକ୍ଷା ସେ ପରୀକ୍ଷାରେ ଆମେ ଭଗବାନଙ୍କ ସ୍ମରଣ କରିବା ତାହେଲେ ଅନ୍ତକାଳଟି ହେଉଛି ସବୁଠାରୁ ଶ୍ରେଷ୍ଠ ପରୀକ୍ଷା ହେଉଛି ସେଇଟା ଅନ୍ତିମ ପରୀକ୍ଷା ହେଉଛି ସେଇଟା ଫାଇନାଲ ଏକ୍ଜାମିନେସନ ତେଣୁ ଫାଇନାଲ ଏକ୍ଜାମିନେସନରେ ଆମେ କେମିତି ପାସ୍ ହେବା ନା ଆମେ ଯେଉଁ ଟର୍ମିନାଲ ଏକ୍ଜାମିନେସନ ହେଉଛି ମଝିରେ ମଝିରେ ଯେଉଁ ବିପଦ ଆସୁଛି ସେ ସମୟରେ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିବା ଅଭ୍ୟାସ ହେବ ତାହେଲେ ଆମେ ଅନ୍ତକାଳରେ ଭଗବାନଙ୍କ ସ୍ମରଣ କରିବା ତେଣୁ କରି ଭଗବାନଙ୍କର ଆମେ ନାମ ଜପ କରୁଛେ ଶୁଳମାଳା ଜପ କରୁଛେ ସବୁବେଳେ ଭଗବାନଙ୍କର ସ୍ମରଣ କରିବା ପାଇଁ କହିଛି ସେହିଭଳି ଭାବରେ ରାଜା ଦଶରଥ ଭଗବାନ ରାମଚନ୍ଦ୍ରଙ୍କ ସ୍ମରଣ କରି ହା ରାଘବ ମହାଭାବ ହା ମାୟା ମମୟା ସନାସନ ହା ପୁତ୍ର ପ୍ରିୟ ମେନାଥ ହା ମମାସି ଗତ ଏହିଭଳି ଭାବରେ ରାମଚନ୍ଦ୍ରଙ୍କର ସ୍ମରଣ କରିକି ସେ ମୃତ୍ୟୁବରଣ କରିଛନ୍ତି ତେଣୁ ଯେତେବେଳେ ରାମଚନ୍ଦ୍ର ଚାଲିଯାଇଛନ୍ତି ମାନେ ବଣକୁ ଚାଲିଯାଇଛନ୍ତି ଆଉ ଦଶରଥ ସେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ତେଣୁ ଅଯୋଧ୍ୟାରେ ଆଉ କେହି ରାଜା ନାହାନ୍ତି ତେଣୁକରି କୈକେୟୀଙ୍କୁ ଡକାଗଲା ସେ ମାମୁଁ ଘରକୁ ଚାଲିଯାଇଥିଲେ କୈକେୟୀ ଦେଶକୁ ପଳାଇଯାଇଥିଲେ ତାଙ୍କୁ ସେ ଦେଶରୁ ଡକାଗଲା ଏବଂ ସେ ଆସି ରାଜା ଦଶରଥଙ୍କର ସଂସ୍କାର କଲେ ଦାହ ସଂସ୍କାର ସବୁ ରହିଛି ସବୁ କରିସାରିଲା ପରେ ସେ ତାଙ୍କର ମାଙ୍କୁ ସେ ତ୍ୟାଗ କରିଛନ୍ତି ଏଇଠି ଆମର କଥା ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ପଞ୍ଚମ ସ୍କନ୍ଧରେ ଯେ ଗୁରୁ ନ ସତ୍ସା ସୁଜନ ନ ସତ୍ସା ଦୈବ ନ ସତ୍ସା ନ ପତି ସତ୍ସା ଜନନୀ ନ ସତ୍ସା ଜହନ ମୋଚେ ସମୁପେତ ମୃତ୍ୟୁ ପ୍ରକୃତରେ ସେ ଗୁରୁ ନୁହଁ ବା ସେ ନିଜର ଲୋକ ନୁହଁ ସ୍ୱଜନ ନୁହଁନ୍ତି ବା ସେ ପିତା ନୁହନ୍ତି ବା ସେ ମାତା ନୁହନ୍ତି ବା ସେ ଦେବତା ନୁହନ୍ତି ବା ସେ ଜନନୀ ନୁହନ୍ତି ଯଦି ତାଙ୍କର ଆଶ୍ରୟ ଯେଉଁମାନେ ଅଛନ୍ତି ତାଙ୍କୁ ସେ ଆସନ ମୃତ୍ୟୁମୁଖରୁ ଯଦି ରକ୍ଷା କରି ନପାରିଲେ ତାହେଲେ ସେମାନେ ସେହି ପଦବାଚ୍ୟରେ ଯୋଗ୍ୟ ହୁଅନ୍ତି ତେଣୁ ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ଭରତ ମହାରାଜ ତାଙ୍କର ମାତାଙ୍କୁ ସେ ତ୍ୟାଗ କରିଛନ୍ତି ଯଦିଓ ମା ଚାହୁଁଥିଲେ ତାଙ୍କର ପୁତ୍ର ଭରତ ରାଜା ହେବେ କିନ୍ତୁ ସେ ତାଙ୍କ ମାଙ୍କୁ ପରିତ୍ୟାଗ କରିଛନ୍ତି କାରଣ ପ୍ରକୃତରେ ଅଯୋଧ୍ୟା ହେଉଛି ଭଗବାନ ରାମଚନ୍ଦ୍ରଙ୍କର ଆଦର୍ଶ ଭାତା ହିସାବରେ ଭରତ ମହାରାଜ ତାଙ୍କର ଆଦର୍ଶ ସ୍ଥାପନ କରିଛନ୍ତି ଆଦର୍ଶ କନିଷ୍ଠ ଭାତା ହିସାବରେ ଜ୍ୟେଷ୍ଠ ଭାତଙ୍କୁ କିଭଳି ସମ୍ମାନ ପ୍ରଦର୍ଶନ କରାଯିବ ଜ୍ୟେଷ୍ଠ ଭାତଙ୍କୁ କେମିତି ତାଙ୍କୁ ବ୍ୟବହାର କରାଯିବ ସେସବୁ ବ୍ୟବହାର ସେ ଦେଖିଛନ୍ତି ତେଣୁ ସେ ମାଙ୍କୁ ତ୍ୟାଗ କରିଛନ୍ତି ଗୁରୁଙ୍କୁ କିଏ ତ୍ୟାଗ କରିଛନ୍ତି? ଶୁକ୍ରାଚାର୍ଯ୍ୟ ବଳି ମହାରାଜ ଗୁରୁଙ୍କୁ ତ୍ୟାଗ କରିଛନ୍ତି, ଭଗବାନ ପ୍ରାପ୍ତ ହେବା ପାଇଁ ସେ ବଳି ମହାରାଜ ଗୁରୁଙ୍କୁ ତ୍ୟାଗ କରିଛନ୍ତି। ସ୍ୱଜନ, ସ୍ୱଜନରେ ଆସିବ ଆମର ଭଗବାନ ରାମଚନ୍ଦ୍ର ଲୀଳାରେ ସେ ଆସିବ ବିଭୀଷଣ ମହାରାଜ। ବିଭୀଷଣ ମହାରାଜ ରାବଣକୁ ବହୁତ ଶିକ୍ଷା ଦେଇଛନ୍ତି ଯେ ଭଗବାନ ରାମଚନ୍ଦ୍ର ହେଉଛନ୍ତି ଭଗବାନ, ତାଙ୍କର ଶରଣ ଯିବା ଆମର କର୍ତ୍ତବ୍ୟ। ତମେ ଯୋଉ ତାଙ୍କର ପତ୍ନୀଙ୍କୁ ଘିନି ଆସ, ସୀତାଙ୍କୁ ଘିନି ଆସ, ସୀତାଙ୍କୁ ନେଇକିରି ତାଙ୍କର ଶରଣରେ ଗଲେ ସେ ତମକୁ କ୍ଷମା କରିବେ, ଏଭଳି ଭାବରେ ସେ ବର୍ଣ୍ଣନା କରିଛନ୍ତି, ମାନେ ବିଭୀଷଣ ଉପଦେଶ ଦେଇଛନ୍ତି। କିନ୍ତୁ ଭଗବାନ ରାମଚନ୍ଦ୍ର ଯିବେ ସେତେବେଳେ ଯୁଦ୍ଧ ହେବା ପୂର୍ବରୁ ମଧ୍ୟ ଅଙ୍ଗଦଙ୍କ ହାତରେ ଏଇ ବାର୍ତ୍ତାଟି ଦେବେ ରାବଣକୁ, ତମେ ଯଦି ସୀତାଙ୍କୁ ଆଣିକି ମୋ ଶରଣରେ ଆସିବ ତାହେଲେ ମୁଁ ତମକୁ କ୍ଷମା ଦେଇଦେବି। କିନ୍ତୁ ରାବଣ ସେଟା ଶୁଣିନାହାନ୍ତି, ତେଣୁ ବିଭୀଷଣ କଣ କଲେ ନା ତାଙ୍କ ଭାଇ ରାବଣକୁ ତ୍ୟାଗ କଲେ। ରାବଣର ଭାଇ ବିଭୀଷଣ ଗଲା ଶରଣ, ରାବଣର ଭାଇ ଶରଣ, ଶରଣ ସମ୍ଭାଳି ତାକୁ ଲକ୍ଷେ କଲ ରାଜନ, ଶରଣ ସମ୍ଭାଳି ତାକୁ ଲକ୍ଷେ କଲ ରାଜନ, ଆଇ ନୀଳ ଶୈଳ ପ୍ରବଳ ମାତରଣ, ପ୍ରବଳ ମାତରଣ ଭାରତ ମଳିବ ନକୁ କର ଜଳ ନୀଳ ମତେ ସାଲେବେ। ଖୁବ ସୁନ୍ଦର ଭାବରେ ଭଗବାନଙ୍କ ସ୍ତୁତି ସେ ରଚନା କରିଛନ୍ତି। ତେଣୁ ସେଠି ସେ ବିଭୀଷଣ ତାଙ୍କର ଭାଇକୁ ତ୍ୟାଗ କରିଛନ୍ତି, ରାବଣକୁ ତ୍ୟାଗ କରିଛନ୍ତି। ସ୍ୱଜନ ନ ସତ୍ସା ପିତା ନ ସତ୍ସା, ପିତାଙ୍କୁ କିଏ ତ୍ୟାଗ କରିଛନ୍ତି? ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ତାଙ୍କର ପିତା ହିରଣ୍ୟକଶିପୁ ତ୍ୟାଗ କରିଛନ୍ତି। ହିରଣ୍ୟକଶିପୁ ଭଗବାନ ନାହାନ୍ତି ବୋଲି କହି ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି, କିନ୍ତୁ ତାଙ୍କ ପୁତ୍ର ଭଗବାନଙ୍କ ଶରଣ ଯାଇଛନ୍ତି, ନୃସିଂହଦେବଙ୍କ ଶରଣ ଯାଇଛନ୍ତି, ତେଣୁ ସେ ତାଙ୍କ ପିତାଙ୍କୁ ତ୍ୟାଗ କରିଛନ୍ତି। ଏବଂ ଜନନୀ ନଶସ୍ୟା, ଜନନୀ ଏଠି ଭରତ ମହାରାଜଙ୍କ ଉଦାହରଣ ଦେଇଛି। ଭରତ ମହାରାଜ ତାଙ୍କ ଜନନୀ କୈକେୟୀକୁ ସେ ଆଉ ମା ବୋଲି ଡାକି ନାହାନ୍ତି, ସେ କୈକେୟୀ ବୋଲି କହୁଛନ୍ତି। ଆମ ତୁଳସୀଦାସ ଗୋସ୍ୱାମୀ ମନା କରିଛନ୍ତି ତାଙ୍କ ରାମଚନ୍ଦ୍ର ମହାରାଜ, କିନ୍ତୁ ସେ ମାତାଙ୍କୁ ସେ ତ୍ୟାଗ କରିଛନ୍ତି। ଏବଂ ପତି ନଶସ୍ୟା, ପତିକୁ କିଏ ତ୍ୟାଗ କରିଛନ୍ତି ନା ଜାଗିଙ୍କ ପତ୍ନୀ? ଜାଗିଙ୍କ ଯୋଉ ବିକ୍ରମାନେ ଯେତେବେଳେ ଭଗବାନ କୃଷ୍ଣ ଯେତେବେଳେ ତାଙ୍କର ସଖାମାନେ ଆସି ଭଗବାନ କ୍ଷୁଧାର୍ତ୍ତ କହିକି ସେମାନେ ତାଙ୍କଠାରୁ କିଛି ଖାଦ୍ୟ ମାଗିଛନ୍ତି, ସେମାନେ ଜାଗିଙ୍କ ବ୍ରାହ୍ମଣମାନେ ସ୍ୱର୍ଗକୁ ଯିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ରଖିଛନ୍ତି ଯଜ୍ଞରେ ଆହୁତ ଦେବା ପାଇଁ, କିନ୍ତୁ ସେ ପ୍ରଦାନ କରିନାହାନ୍ତି, ସେସବୁ ଦେଇନାହାନ୍ତି। କିନ୍ତୁ ତାଙ୍କର ପତ୍ନୀମାନେ ତାଙ୍କର ପତିକୁ ତ୍ୟାଗ କରିକିରି ସେସବୁ ଖାଦ୍ୟ ନେଇକି ଭଗବାନ କୃଷ୍ଣଙ୍କୁ ଦେଇଛନ୍ତି। ଏବଂ ନାଗପତ୍ନୀ ମଧ୍ୟ, ନାଗକନ୍ୟା ଯୋଉ କାଳିଆର ପତ୍ନୀମାନେ ମଧ୍ୟ ସେ ତାଙ୍କ ସ୍ୱାମୀକୁ ସେ ତ୍ୟାଗ କରିଛନ୍ତି ଭଗବାନ ଶରଣ ଯିବା ପାଇଁ। ତେଣୁ ଏହିଭଳି ଭାବରେ ଯଦି ଭଗବାନଙ୍କ ଶରଣ ଯିବା ପାଇଁ କିଛି ଆସୁଛି, ରୁକାବଟ ଆସୁଛି ବା ବାଧା ଆସୁଛି, ସେ ସବୁକୁ ତ୍ୟାଗ କରିବାର ଅଛି। ସର୍ବଧର୍ମାନ୍ ପରିତ୍ୟଜ୍ୟ ମହାମିକୁ ଶରଣ କଲେ ଭଗବାନ ଶିକ୍ଷା ସେ। ତେଣୁ ଭରତ ମହାରାଜ ସେ ଭଗବାନ ରାମଚନ୍ଦ୍ରଙ୍କୁ ଲେଉଟି ଆଣିବା ପାଇଁ ଯାଇଛନ୍ତି, ସୈନ୍ୟ ସହିତ ତାଙ୍କର ଋଷି ବଶିଷ୍ଠ ମୁନିଙ୍କ ସହିତ ସମସ୍ତଙ୍କ ସହିତ ଯାଇଛନ୍ତି, କିନ୍ତୁ ଭଗବାନ ରାମଚନ୍ଦ୍ର ତାଙ୍କୁ ବୁଝାଇଛନ୍ତି ଯେ ପ୍ରକୃତରେ ପିତାଙ୍କର କଥା ରକ୍ଷା କରିବା, ପିତାଙ୍କର ସତ୍ୟକୁ ରକ୍ଷା କରିବା ହେଉଛି ପୁତ୍ରର କର୍ତ୍ତବ୍ୟ। ତେଣୁ ଏଭଳି ଭାବରେ ଭରତଙ୍କୁ ସେ ଉପଦେଶ ପ୍ରଦାନ କରିକି ଭରତ ମହାରାଜ ଫେରିଛନ୍ତି, ଆଉ ସେ ଅଯୋଧ୍ୟାକୁ ନ ଫେରିକିରି ନନ୍ଦୀଗ୍ରାମକୁ ଯାଇଛନ୍ତି, ଭଗବାନଙ୍କର ପାଦୁକା ଗ୍ରହଣ କରି ମୁଣ୍ଡରେ ଆଣିକିରି ସେଇଠି ନନ୍ଦୀଗ୍ରାମରେ ରଖିକି ସେ ରାଜ୍ୟଶାସନ କରୁଛନ୍ତି। ଆମର ବର୍ଣ୍ଣନା କରାଯିବ ପରେ, ଆମ ସମୟ ନହେବନି, ସେଥିପାଇଁ ମୁଁ ଆଗତର କହିଦେଉଛି ଯେ ଭରତ ମହାରାଜ ଯେତେବେଳେ ଭଗବାନ ରାମଚନ୍ଦ୍ର ଆସିବେ ସେତେବେଳେ ଦେଖିବେ ଏଇ 14 ବର୍ଷ ଭରତ ମହାରାଜ ନନ୍ଦୀଗ୍ରାମରେ ରହିକିରି ସେ କିଭଳି ରାଜ୍ୟ ଶାସନ କରୁଥିଲେ, କେମିତି ଖାଦ୍ୟ ଗ୍ରହଣ କରୁଥିଲେ ନା ବର୍ଣ୍ଣନା କରାଯାଇଛି। ଗୋମୂତ୍ରରେ ସେ ଯବକୁ ସିଦ୍ଧ କରିକିରି ବା ଯବକୁ ରୋଷେଇ କରିକି ଖାଦ୍ୟ ଗ୍ରହଣ କରୁଥିଲେ, ଗୋମୂତ୍ରରେ ଏଇଭଳି ଭାବରେ ସେ ଖାଦ୍ୟ ଗ୍ରହଣ ଭାଗବତ ବର୍ଣ୍ଣନା କରାଯାଇଛି। ଯାହା ହଉ, ଭରତ ମହାରାଜ ଏଭଳି ଭାବରେ ରାଜ୍ୟ ଶାସନ କରିଛନ୍ତି। ଏବଂ ତାପରେ ଅରଣ୍ୟକାଣ୍ଡ ରାମ ବାଲ୍ମୀକି ରାମାୟଣରେ ଅରଣ୍ୟକାଣ୍ଡ ବହୁତ ବିସ୍ତାର ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପରେ କିଛି ବର୍ଣ୍ଣନା କରୁଛେ। ତେଣୁ ଅରଣ୍ୟକାଣ୍ଡରେ ଆସିବ ଭଗବାନ ରାମଚନ୍ଦ୍ର ବିଭିନ୍ନ ଆଶ୍ରମ ସବୁ ଯାଇଛନ୍ତି, 14 ବର୍ଷ ଯୋଉ ରହିଛନ୍ତି ସେ ବନବାସ କରିଛନ୍ତି, ବିଭିନ୍ନ ଆଶ୍ରମ ସବୁ ଯାଇଛନ୍ତି। ଭଗବାନ ରାମଚନ୍ଦ୍ର ସମସ୍ତଙ୍କୁ କୃପା ପ୍ରଦାନ କରିଛନ୍ତି। ଭଗବାନ ଖାଲି ଗୋଟେ ଜାଗାରେ ରହିଲେ, ତାଙ୍କର ଯେଉଁମାନେ ଅଯୋଧ୍ୟାରେ ଯଦି ଭଗବାନ ରହିଥାନ୍ତେ, ତେଣୁ ଅଯୋଧ୍ୟାବାସୀମାନେ କୃତାର୍ଥ ହୋଇଥାନ୍ତେ, କିନ୍ତୁ ସାରା ଭାରତବର୍ଷ କୃତାର୍ଥ ହୋଇଛି, ଆମ ଓଡ଼ିଶା ମଧ୍ୟ କୃତାର୍ଥ ହୋଇଛି। ଆପଣ ଯିବେ ଦେଖିବେ ଭଗବାନ ରାମଚନ୍ଦ୍ର ଯେଉଁ ଯାଇଛନ୍ତି ଦାକ୍ଷିଣାତ୍ୟକୁ, ଏଇ ଓଡ଼ିଶା ଦେଇ ଯାଇଛନ୍ତି। ଓଡ଼ିଶାରେ ଆମର ଯେଉଁ ରହିଛି ରେମୁଣା କ୍ଷୀରଚର ଗୋପୀନାଥ, ସେ ଗୋପୀନାଥକୁ ଭଗବାନ ରାମଚନ୍ଦ୍ର ତାଙ୍କର ସ୍ୱରରେ ଆଣିଛନ୍ତି। ସୀତାଦେବୀ ଚାହିଁଥିଲେ କିଭଳି ତାଙ୍କର ପର ଜନ୍ମରେ କିଭଳି ଭାବରେ ପରେ ଭଗବାନ କିଭଳି ଆବିର୍ଭାବ ହେବ ସେ କଥା ଜାଣିବା ପାଇଁ ଚାହିଁଥିଲେ, ଭଗବାନ ରାମଚନ୍ଦ୍ର ତାଙ୍କ ସ୍ୱରରେ ସେ ମୂର୍ତ୍ତିଟି ନିର୍ମାଣ କରିଛନ୍ତି। ଭଗବାନ ଯେତେ ଯିବେ ରେମୁଣାରେ ଦେଖିବେ ସେ ଭଗବାନ ଭଗବାନଙ୍କ ବିଗ୍ରହ କ୍ଷୀରଚର ଘଟଣା। ତେଣୁ ଭଗବାନ ଭାରତର ସମସ୍ତ ଲୋକମାନଙ୍କୁ କୃପା ପ୍ରଦାନ କରିଛନ୍ତି। ଭଗବାନ ଆସୁଛନ୍ତି ଯେତେବେଳେ ଗ୍ରାମ ଗ୍ରାମ ଦେଇ ଯାଉଛନ୍ତି, ଗ୍ରାମ ଲୋକମାନେ ଆମର ତୁଳସୀଦାସ ବର୍ଣ୍ଣନା କରିଛନ୍ତି, ବହୁତ ସମସ୍ତେ ଖବର ପାଇଯାଉଛନ୍ତି ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ତେଣୁ ସମସ୍ତେ ଦୌଡ଼ିକି ଯାଉଛନ୍ତି, କିଏ ଯିଏ ଯେଉଁ ସ୍ଥିତିରେ ଥାଉଥିଲା କାହିଁକି ସମସ୍ତେ ସବୁ ତ୍ୟାଗ କରିକି ସବୁ ଆସି ଭଗବାନ ଦର୍ଶନ କରିବାକୁ ଆସିଛନ୍ତି। ଭଗବାନ ଦର୍ଶନ କରି କେତେ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି, ଭଗବାନଙ୍କ ଯେଉଁ ରୂପ ଲାଭଣ୍ୟ ସବୁ ରହିଛି ତାକୁ ଦେଖିକରି ସେମାନେ ଆନନ୍ଦ ଦେଖିଛନ୍ତି। ଭଗବାନ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଦ୍ୱାରକାରେ ଭଗବାନଙ୍କୁ ଯେତେବେଳେ ଦର୍ଶନ କରୁଥିଲେ ଦ୍ୱାରକାବାସୀମାନେ, ସେତେବେଳେ ଯେଉଁମାନେ ବୃଦ୍ଧ ବ୍ୟକ୍ତି ସେମାନେ ଯୁବକ ହୋଇଯାଉଥିଲେ, ଭଗବାନଙ୍କର ଦର୍ଶନରେ ଏତେ ସୁଖ ରହିଛି। ତେଣୁ ସମସ୍ତଙ୍କୁ ଭଗବାନ ଆନନ୍ଦ ପ୍ରଦାନ, ରାମ କହିଲେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ ରମନ୍ତି ଯୋଗୀ ନରନ୍ତେ ସତ୍ୟାନନ୍ଦ ଚିରାତ୍ମ ଇତି ରାମ ପଦେ ନାଶ ପରମ ବ୍ରହ୍ମ ବିଧିୟତେ। ରାମଙ୍କର ଅର୍ଥ ହେଉଛି ରମନ୍ତେ ଯୋଗୀ ନରନ୍ତେ, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଭଗବାନଙ୍କର ରାମ ନାମରେ ବହୁତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ରାମ ରାମ ଇତି ରାମ ଇତି ରମେ ରାମ ମନୋରମେ ସହସ୍ର ନାମ ତ ତୁଲ୍ୟମ ରାମ ନାମ ବରମ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ରାମଙ୍କର ରାମ ରାମେତି ରାମେତି ରମେ ରାମ ମନୋରମେ, ଭଗବାନ ରାମ ହେଉଛି ବହୁତ ମନୋରମ ବହୁତ ଆନନ୍ଦ ପ୍ରଦାନ। ଏମିତି ଭଗବାନ ରାମଙ୍କର ଗୋଟିଏ ନାମ ସହିତ ସହସ୍ର ନାମ ତ ତୁଲ୍ୟମ, ଭଗବାନଙ୍କର ଯୋଉ ବିଷ୍ଣୁ ସହସ୍ର ନାମ ରହିଛି, ବିଷ୍ଣୁ ସହସ୍ର ନାମ ସହିତ ହଜାରେ ବିଷ୍ଣୁଙ୍କ ନାମ ସହିତ ଭଗବାନଙ୍କ ଗୋଟିଏ ରାମଙ୍କ ନାମ ସମାନ। ଯେତେବେଳେ ମହାପ୍ରଭୁ ଯଦି ଯାଇଛନ୍ତି ଦାକ୍ଷିଣାତ୍ୟ ସେ ପ୍ରସଙ୍ଗ ଆସେ, ଜଣେ ବିଷ୍ଣୁଙ୍କର ଭକ୍ତ ଜଣେ ରହିଛନ୍ତି, ସେଇଠି ସେ ଏ କଥାଟି କହିଛନ୍ତି। ଏବଂ ଭଗବାନ ରାମଙ୍କର ନାମ ଯୋଉ 3000 ନେଲେ ଯୋଉ ଫଳ, ବା ବିଷ୍ଣୁଙ୍କର 3000 ନାମ ନେଲେ ଯୋଉ ଫଳ, ଭଗବାନ କୃଷ୍ଣଙ୍କର ଗୋଟିଏ ନାମ ନେଲେ ସେ ଫଳ ବର୍ଣ୍ଣନା କରାଯ। ଭଗବାନ ରାମଚନ୍ଦ୍ର ଯେତେବେଳେ ବିଭିନ୍ନ ସ୍ଥାନ ଦେଇ ବିଭିନ୍ନ ଆଶ୍ରମ ବିଭିନ୍ନ ଜନପଦ ଏସବୁ ଗାଁ ଭିତରକୁ ସେ ଯାଉନଥିଲେ, ଗାଁ ବାହାରେ ବାହାରେ ସେ ଯାଉଥିଲେ। ତେଣୁ ଗାଁ ବାହାରେ ଯେତେବେଳେ ଖବର ପାଇଯାଉଥିଲେ ଲୋକମାନେ, ଗ୍ରାମର ଲୋକମାନେ ଯେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ସମସ୍ତେ ପଳେଇ ଆସୁଥିଲେ ଗାଁ ଭଗବାନଙ୍କ ଦର୍ଶନ ଏବଂ କିଏ କୌଳରେ ଭଗବାନଙ୍କୁ ସେବା କରୁଥିଲେ, କିଏ ଭଗବାନଙ୍କୁ ବସିବା ପାଇଁ କିଛି କୃଷକ ଗାଛ ପିଛି ଦେଉଥିଲେ, କିଏ ଭଗବାନ କିଛି ଜଳ ପ୍ରଦାନ କରୁଥିଲେ। ଭଗବାନ କହୁଛନ୍ତି ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଜମି ଭକ୍ତା ପ୍ରୟଚ୍ଛତି ତଦହଂ ଭକ୍ତି ବହୁତଂ ଅସ୍ମାମି ପ୍ରତାପଂ। ଯିଏ ଅତି ଅଳ୍ପ ଭଗବାନଙ୍କ ପାଇଁ ସେବା କରେ ମଧ୍ୟ ସିଏ ବହୁତ ବଡ଼ ବିପଦ ରକ୍ଷା ପାଏ। ସ୍ୱଳ୍ପମପି ଆସ ଧର୍ମସ୍ୟ ତ୍ରାୟତେ ମହତୁ ଭୟ। ସେଥିପାଇଁ ଭଗବାନ ରାମଚନ୍ଦ୍ରଙ୍କ ଯେତେବେଳେ ସେ ଚାଲିଯାଇଛନ୍ତି, ଏହି ଲୀଳା ତ୍ୟାଗ କରି ଚାଲିଯାଇଛନ୍ତି, ସମସ୍ତ ଅଯୋଧ୍ୟାବାସୀଙ୍କୁ ସେ ଭଗବାନ ଠାଉ କରିଯାଇଛନ୍ତି, ଭଗବାନଙ୍କ ସେମାନେ ସେବା କରିଛନ୍ତି। ଅତି ଅଳ୍ପ ସେବା ଯେଉଁମାନେ କରିଛନ୍ତି ସେମାନେ ବହୁତ ବଡ଼ ବିପଦରୁ ରକ୍ଷା ପାଇଥିଲେ। ତେଣୁ ଏଭଳି ଭାବରେ ଭଗବାନ ରାମଚନ୍ଦ୍ର ଯେଉଁ 14 ବର୍ଷ ବନବାସ କରିଛନ୍ତି, ସାରା ପୃଥିବୀରେ ଯାହା ଭାରତବର୍ଷ ଭ୍ରମଣ କରି ସମସ୍ତ ମାନବମାନଙ୍କୁ ବା ଜୀବ ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିଛନ୍ତି ଭଗବାନ ରାମଚନ୍ଦ୍ର। ତେଣୁ ବିଭିନ୍ନ ଆଶ୍ରମ ସବୁ ଯାଇକିରି ତାପରେ ସେ ଚିନ୍ତା କରୁଛନ୍ତି, ଭଗବାନ ରାମଚନ୍ଦ୍ର ଚିନ୍ତା କରୁଛନ୍ତି ଯେ ସେ ଯେଉଁ କହିଛନ୍ତି ମୁଁ ମୋର ଭକ୍ତମାନଙ୍କୁ ରକ୍ଷା କରିବି, ସେ କଥା ସେ ସୀତାଦେବୀ କହୁଛନ୍ତି। ते चाथा दंडकारण्ये मुनयः संस्थित व्रता मानसी ते स्वयमागम्य शरण्यं शरणं गतः। आमे भगवान को सब पाखु जाई परियानी कारण आमर शक्ति नाही हम भगवान शरण जाई परियानी किंतु भगवान आम पाखु आसी परे कथा हम देखिबा भगवान रामचंद्र देखी दी जाउछन आमर भक्ति सिद्धांत सरस्वती ठाकुर पांडि आमे भगवान दर्शन करिया पर परियानी आमर शक्ति नाही आम चक्र से शक्ति नाही भगवान दर्शन कर परियानी किंतु भगवान आम दर्शन कर परियानी भक्ति सिद्धांत सरस्वती को उच्च कथा कहना आमे जब भगवान दर्शन करवा एक कथा चिंता करवा जे आमर शक्ति नाही भगवान दर्शन करिया पे किंतु भगवान आम दर्शन कर सन तने भगवान तांकर बक्ष देश रे लक्ष्मी देव जो सन जितने जाने भगवान के भक्त भगवान प्रणाम करछी भगवान दर्शन करछी जितने लक्ष्मी कर कृपा से प्राप्त हो सन से के माने दरिद्र हेबे नाही लक्ष्मी कर कृपा से हो सन। हां भगवान कहते जे ते चारा दंडकारण्य दंडकारण्य रही जो रही पश्चिम ओडिशा रे दंडकारण्य कह दंडकारण्य सरकार दंडकारण्य प्रोजेक्ट गोटे सब लोक मैंने बंगला रेफ्यूज मान सब दिखाई डीएनके दंडकारण्य स्टाफ दंडकारण्य सब रही अफिस् कार्य कर সেই দণ্ডকারণ্যে যোগ রয়েছে সে মুনি ঋষি মানে যোগ রয়েছে এমানে বহুত আর্ত অসুর মানে তাকে বহুত আক্রমণ করছেন বহুত প্রকার কষ্ট প্রদান করছেন তেমন ভগবান কিন্তু মা সীতে স্বয়ং আগমন মু বর্তমান স্বয়ং আসি পৌঁছেছি শরণ্যম শরণম ভগবান কিন্তু শরণ প্রদান ভগবান কম্বা দয়ালম শরণম ব্রজেব আউ কে দয়ালু ব্যক্তি অনেক যাঙ্ক শরণরে আমি যা আমি শীঘ্র শীঘ্র কিছু কিছু আমি ভাবনা করা কী না বর্তমান ভবিষ্যত আরম্ভ হব তেমন সেই যেত যাই অগস্তি মুনি আশ্রম পড়েছেন অগস্তি মুনি যে পচারছেন যে কোটি রহলে ঠিক হব তেমন অগস্তি মুনি কিন্তু যে আপনার কোটি না আপনার কবি কোটি রয়ে তেমন অন্তিমে সে কিন্তু আপনার এই দণ্ডকালীন রুহ পঞ্চবটীতে সে গোটে কর্ণাকুটি নির্মাণ করে রয়েছেন যেটি ভগবান রামচন্দ্র তাঙ্ক পঞ্চবটীরে রয়েকরি আপনার যাবে যাবে দাক্ষিণাত্যকু পঞ্চবটী নাসিক যে রয়েছে পঞ্চবটি জায়গাটি রয়েছে সেটি ভগবান গোটে মাটি তলে রয়েছে যেটি কুয়াছে সেটি কর্ণকুটির নির্মাণ করেছিল যেটি রাবণ আসিকি সীতা সেটি বারণ করেছে এবার আপনার গেলে দেখবে সে পঞ্চবটি নাসিকরে সে স্থান সব রয়েছে গোদাবরী নদী রয়েছে নাসিকরে সে পঞ্চবটি যে কর্ণকুটির নির্মাণ করি ভগবান রয়েছেন সেই সময় সুপর্ণকা আসি পৌঁছে রক্ষ স্বসু ব্যক্তিগত রূপম অশুদ্ধ বুদ্ধি শ্বশু কে রাবণর ভৌণী রক্ষ মানে রাবণর ভৌণী সে সুপর্ণকা আসি পৌঁছে অশুদ্ধ বুদ্ধি সুপর্ণকা অসুর কহিলেন সে ভগবান গ্রহণ করবে না অসুর স্বভাব সম্পন্ন ব্যক্তিগত লক্ষণ হচ্ছে ই হচ্ছে অসুর বুদ্ধি আমার যেতে বুদ্ধি থাকে না কী ভাগবত মনে করা যাই প্রহ্লাদ মহারাজ কথা কোথাও যে দ্বিসপ্তমী মানে চৌদটি গুণ লে যদি ভগবান শরণে নগলে তাহলে সে মানে বিপ্র হলে বা ব্রাহ্মণ হলে সে নিজকে উদ্ধার করেপারে না কিন্তু জন চন্ডা ব্যক্তি হলে যদি সে ভগবান শরণে যাই তাহলে সে নিজকে উদ্ধার করার সঙ্গে সঙ্গে তাঁর কুলকে মধ্যে উদ্ধার করবে ভাগবত সপ্তদশ মধ্যে মনে করা যাই তেমন ইয়ে হচ্ছে আমার যেতে বুদ্ধি লে বুদ্ধি দদাম বুদ্ধি যেমন তার জেন মহান প্রদান যে বৈজ্ঞানিক মানুষ বহু বুদ্ধি অছে কিন্তু সে বুদ্ধি সে ভগবান গ্রহণ করে পার ভগবান বুঝি পার না তেমন ভগবান কিন্তু ইয়ে হচ্ছে মায়া অপূর্ত জ্ঞান যে ভগবান সহ যুক্ত হয়েছে ভগবান তাকে বুদ্ধি প্রদান করেন तेषां सतत युक्तानां भरतां प्रतिपूर्वकं ददामि बुद्धिजोगान्तं येन नाथ भजामिति भगवत दशमाध्याय भगवान जोमाने भगवान सहित युक्त होकर रहिसंति समाने भगवान को प्रदान कर बुद्धि प्रदान कर जहाँ कि समाने भगवान को शरण जाए तेणु असुत बुद्धि हूँ यहाँ जे भगवान को जान पार जिते बुद्धि रावण जिते बुद्धि थी कौन बहुत प्रकार ज्ञान थे रावण बहुत प्रकार भल गुण सब थी किंतु से भगवान को ग्रहण करते ये हूँ असुत तेणु एक कह रूप गोटे बहुत सुंदर रूप से ग्रहण कर आसते कि अशुद्ध बुद्धि बहुत बुद्धि अशुद्ध अशुद्ध बुद्धि हूँ भगवान को न जाना से अशुद्ध बुद्धि अविशुद्ध बुद्ध कहुई भागवत वर्णना कर दशम स्कंद द्वितीय अध्याय जैन्य अरविंदाख्य विमुक्त मानन स्तभाव अविशुद्ध बुद्ध आरुह तुच्छेण परम पदम कत पतंती अनाथ दुष्म जो मैंने ब्रह्मज्ञानी हेले मध्य से विशुद्ध बुद्धि नुह अविशुद्ध बुद्ध कारण से भगवान पाद पद्म आश्रय नहीं ना जैन्य अरविंदाख्य विमुक्त मानस तुयस्त भाव अविशुद्ध बुद्ध अन्य अरविंदाख्य विमुक्त मान जदि से मुक्त बोली भावुंत किंतु से प्रकृत में मुक्त प्राप्ति नुहत बहुत कष्ट स्वीकार करेंगे ब्रह्म पद प्राप्त हमें किंतु से पतन हो जाए अविशुद्ध बुद्धि भगवान आश्रय नहीं पाद पद्म आश्रय नहीं ना भगवान पाद पद्म आश्रय नहीं ना तेणु ये हूँ अशुद्ध बुद्धि तेणु तस्या खर त्रिशिरा दूषण मुख्य बंधुन ये आम गोटे रही आम ये प्रसंग शेष करवा कहीं समय हो जाए तेणु ये कहवा आम उपेन्द्र भंज गोटे बहुत सुंदर कथ लिखे जो सुपर्णका आज भगवान रामचंद्र को देखिक आकर्षित हो जाए भगवान का सुंदर रूप मनोहर रूप तेणु सी देखते ये सीता जो अच्छा ये बोलते ये दिजर स्त्री ये भाव त्याग कर भगवान रामचंद्र प्रति से प्रथम आकर्षित होती भगवान रामचंद्र को कहते मुझे शरण जावाई चाहूँगी आप मत बहुत किंतु भगवान कहते मुझे एक पत्नी कथ मोर पत्नी रही एक पत्नी कथ कौन कर भगवान कहते आदर्श स्थापन कर एक पत्नी कथ भगवान रामचंद्र जो लीलार मुख्य अंश आम कहीदा कहीं समय जाए संक्षेप में कहीदे विस्तार वर्णना कर समय अल्प समय रही भगवान रामचंद्र भागवत वर्णना कर भगवान रामचंद्र जो स्त्री जो वियोग हम तायोग जो क्रंदन कर उद्देश्य से लीला देखार उद्देश्य हूँ आम जाना जे स्त्री ग्रहण कले भाव दुख भोग कर स्त्री ग्रहण कले भाव दुख रोदन भगवान रोदन कर देखापी जाऊ मानस मान देखा गीत मानते शिक्षा प्रदान करने भगवान रामचंद्र कहते सुपर्णा कहते मुझे एक पत्नी मत ग्रहण करेणु मुवाह कर तेणु तुम मो भाई से लक्ष्मण अच्छी पत्नी से तुम तक जाओ किंतु सी जो जा सुपर्णा जा लक्ष्मण पाक लक्ष्मण कहते मुझे तुम बह करी तुम्हें दासी रही तेनाली भाव मती को भ्रमण करके से पठे दौ तेणु से पुणी सुपर्णा जो भगवान रामचंद्र पा आस बाध्य वैदेश प्रयास उपेन्द्र भंज गोटे सुंदर कथा लिखिंट अलंकार सब रही शेष विभिन्न अलंकार साहित्य सब रही गोटे अलंकार वर्णना करवा से भगवान रामचंद्र चिठीटी दौरान गोटे लेखाटे दौर कहती बाबू नाकसिरी योग्य नाकसिरी दान योग्य दोषा को विहर कानन कर चिठी पढ़ले सुपर्णा पढ़ले सी भाविले कौन ना भगवान रामचंद्र भाई को सी तो भगवान जान ना ये राम भाई को आदेश देते विहर कानन बहुत हरण मानने विहर कर बहुत विहार कर बहुत सुंदर भाव में कानन रखिक बुले कि बहुत प्रकार आनंद प्रदान ये भाव से चिंता कर किंतु जो चिठीटी नहीं लक्ष्मण से देखा लक्ष्मण तार अर्थ बुझ्वल ये श्रेष्ठ अलंकार श्रेष्ठ अलंकार मैंने गोटे प्रकार पढ़ले गोटे प्रकार अर्थ आसव कि आ गोटे प्रकार तार मत अर्थ रोक लक्ष्मण कौन अर्थ कले ना बी हर कान तार कान नाक इत्यादि को हरण विशेष भाव हरण कर एवं न कर आलिंगन आलिंगन कर भाव में लक्ष्मण तार अर्थ प्राप्त तेणु से तार नाक कान सब छेदन कर तेणु नाक कान छेदन हो जाए से ତାଙ୍କର ଯୋଉ ଭାଇ ଅଛନ୍ତି କିଏ ଖରା ତିଷା ଏମାନେ ସବୁ ତାଙ୍କର ଅସୁର ଗୋଷ୍ଠୀର ସବୁ ଲୋକ ଅଛନ୍ତି, ତାଙ୍କ ପାଖକୁ ଯାଇକିରି ସେ ସମୟରେ ତସା ଖର ତ୍ରିଶିରା ଦୂଷଣ ମୁଖ୍ୟ ବନ୍ଧୁ ସେମାନଙ୍କ ପାଖକୁ ସବୁ ଯାଇଛି, ଏବଂ ସେମାନେ ସବୁ ଏଇ ରାକ୍ଷସମାନେ 14,000 ସୈନ୍ୟ ଆଣିକି ଆସିଛନ୍ତି। ଜଗ୍ନି ଚତୁର୍ଦ୍ଦଶ ସହସ୍ର ପାରଣୀୟ ଗୋଦଣ୍ଡ ପାଣି ଅଟମାନ ଉବାସ ପୁଚ୍ଛ, ଏଇ 14,000 ସୈନ୍ୟଙ୍କୁ ଭଗବାନ ରାମଚନ୍ଦ୍ର ଏକାକି ସେମାନେ ସବୁ ବିଧାରଣ କରିଛନ୍ତି। ତେଣୁ ଆମର ସମୟ ହେଇଯାଇଛି, ଆମେ ସଂକ୍ଷେପରେ ଏତିକି କହିବା, ଆଉ ମୂଳ ଶ୍ଳୋକକୁ ଯିବାନି, କାହିଁକି ଆମର 11ଟାରେ ଇଏ ହେବ, ଅଭିଷେକ ହେବ। ତେଣୁ ଭଗବାନ ତାପରେ ସୁପ୍ରଙ୍କା ରାବଣକୁ ଯାଇକିରି ସୀତାଦେବୀଙ୍କର ଦେଇଛନ୍ତି, ମାନେ ତାଙ୍କ ରୂପର ବର୍ଣ୍ଣନା କରିଛନ୍ତି। ରାବଣ ଜଣେ ଲମ୍ପଟ ବ୍ୟକ୍ତି ଥିଲେ, କାମୁକ ବ୍ୟକ୍ତି ଥିଲେ, ତେଣୁ ସୁପର୍ଣ୍ଣା ସୀତାଙ୍କର ଏତେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି, ରାବଣଙ୍କର ତାଙ୍କ ପ୍ରତି କାମ ଭାବ ଯାହା ଦେଇଛି। ତେଣୁ ସେ ଯାଇଛନ୍ତି କେମିତି ଆଣିବେ, ସୀତାଙ୍କୁ କେମିତି ଆଣିବେ, କାରଣ ଯେତେବେଳେ ଭଗବାନ ରାମଚନ୍ଦ୍ର ଯେତେବେଳେ ଶିବଧନୁ କରିବା ପାଇଁ ଯାଇଛନ୍ତି, ରାବଣ ମଧ୍ୟ ସେଠି ଯାଇଥିଲେ, ସେ କିନ୍ତୁ ପାରିନଥିଲେ, ତେଣୁ ରାମଙ୍କର ସେ ଶକ୍ତି ଜାଣିଛନ୍ତି, ତେଣୁ ସେ ରାମଙ୍କ ସହିତ ଡାଇରେକ୍ଟ ସିଧା ଯୁଦ୍ଧ କରିପାରିବେନି। ତେଣୁ ସେ କ'ଣ କଲେ, ମାରିଚକୁ ପଠାଇଦେଲେ, ମାରିଚ ଯାହାକୁ ଭଗବାନ ନ ମାରିକି ବହୁତ ସହଯୋଗ ଦୂରକୁ ପଠାଇଥିଲେ, ସେ ମାରିଚକୁ ପଠାଇଲେ ମାୟା ମୃଗ ରୂପରେ ପଠାଇଲେ। ମାରିଚ ଯଦିଓ ପ୍ରଥମେ ରାଜି ହେଉନଥିଲେ, କାରଣ ଭଗବାନ ରାମଚନ୍ଦ୍ରଙ୍କର ସେ ଶକ୍ତି ସେ ଜାଣିଛନ୍ତି, କିନ୍ତୁ ରାବଣ କହିଲେ ଯଦି ତମେ ଏତେ ନ ଯିବ ତାହେଲେ ମୁଁ ବର୍ତ୍ତମାନ ବଧ କରିବି। ତେଣୁ ମାରିଚ ଚିନ୍ତା କଲା, ଆମ ପ୍ରଭୁ କହୁଥିଲେ ବ୍ରଜେନ୍ଦ୍ର କୁମାର ପ୍ରଭୁ, ଯେ ଆମେ ଭୌତିକ ଜଗତରେ ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ, ତାହେଲେ ଭୌତିକ ଜଗତରେ କାହିଁକି ଦୁଃଖ କଷ୍ଟ ପ୍ରାପ୍ତ ହେବା, ଗୁରୁଙ୍କ ଶରଣ ଯାଇ କାହିଁକି ଦୁଃଖ କଷ୍ଟ ପ୍ରାପ୍ତ ନ ହେବା, ସେ କଥା ମୋର ସେତେବେଳେ ମନେ ପଡ଼ିଥିଲା। ତେଣୁ ମାରିଚ ଚିନ୍ତା କରୁଛି ଯେ ମୁଁ ଯଦି ଆଙ୍କର ରାବଣର କଥା ରକ୍ଷା ନ କରିବି ତାହେଲେ ଆହାତେ ମୃତ୍ୟୁବରଣ କରିବି, କିନ୍ତୁ ଆହାତେ ମୃତ୍ୟୁବରଣ କରିବି କାହିଁକି, ଭଗବାନ ରାମଚନ୍ଦ୍ର ହାତରେ କାହିଁକି ମୃତ୍ୟୁବରଣ କରିବି, ଭଗବାନ ହେଉଛନ୍ତି ହତାହାରୀ ଗତିଦାୟକ, ଭଗବାନ ତାକୁ ହତ୍ୟା କରିବେ, ତାକୁ ବୈକୁଣ୍ଠ ଦାନ ପ୍ରଦାନ କରିବେ, ବା ମାନେ ବହୁତ ଜଗତ ମୁକ୍ତି ପ୍ରଦାନ କରିବେ। ତେଣୁ ସେ ମାୟାମୃଗ ରୂପରେ ଯାଇକିରି ଭଗବାନଙ୍କୁ ବୁଲେଇକିରି ସୀତାଦେବୀ ତାଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି, ଏବଂ ଭଗବାନ ରାମଚନ୍ଦ୍ର ଯାଇକିରି ଯେତେବେଳେ ତାଙ୍କ ପଛରେ ଧାମ ନେଇଛନ୍ତି, ତେଣୁ ସେ ସେମାନେ ସେ ଚିତ୍କାର କରିଛନ୍ତି ଯେ ହା ଲକ୍ଷ୍ମଣ ହା ସୀତା, ଏଇଭଳି ଭାବରେ ସେ ଚିତ୍କାର କରିଛନ୍ତି, ଯାହାକୁ ଶୁଣିକି ସୀତା ଭାବୁଛନ୍ତି ଯେ ରାମଚନ୍ଦ୍ରଙ୍କ ଉପରେ କିଛି ଅସୁବିଧା ଆସିଗଲା, ତାକୁ ଲକ୍ଷ୍ମଣ ସେ ଜିଦା କରିଦେଇଛନ୍ତି। ଏବଂ ଏହି ସମୟରେ ରାବଣ ଯାଇକିରି କପଟ ବେଶରେ ମୁନି ବେଶରେ ସେସବୁ ସୀତାଦେବୀଙ୍କୁ ହରଣ କରିଛନ୍ତି। ତେଣୁ ଏହିଭଳି ଭାବରେ ସବୁ ପ୍ରସଙ୍ଗ ରହିଛି, ବିସ୍ତାର ପ୍ରସଙ୍ଗ ରହିଛି, ଭଗବାନ ରାମଚନ୍ଦ୍ର କୃପାରୁ ଆମେ କିଛି ବର୍ଣ୍ଣନା କଲେ, କିନ୍ତୁ ଆମେ ମୁଖ୍ୟ ଜିନିଷ ଯେଉଁ ରହିଛି ରାମ ରାଜ୍ୟ ରହିଛି, ରାମ ରାଜ୍ୟ, ସେ ରାମ ରାଜ୍ୟ ବିଷୟରେ କହିବ ଯେ ଭଗବାନ ରାମ ରାଜ୍ୟରେ ବର୍ଣ୍ଣନା କରାଯାଇଛି, ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ରାମ ରାଜ୍ୟ କିଭଳି ରହିଛି। କାଳେ ବର୍ଷତି ପର୍ଜନ୍ୟ ସୁବିକ୍ଷମ ଯୁବରାଜିତ ହୃଷ୍ଟପୁଷ୍ଟ ଜନାକୀର୍ଣ୍ଣ ପୂରଂ ଜନପଦା ନା କାଳେ ମ୍ରିୟତେ କଶ୍ଚିନ୍ ବ୍ୟାଧି ପ୍ରାଣୀନା ତଥା ନାନ୍ୟତୋ ବିଦ୍ୟତେ କଶ୍ଚି ରାମେ ରାଜ୍ୟ ପ୍ରଶାସିତ। ଯଦି ଠିକ୍ ଭାବରେ ରାଜ୍ୟ ଶାସନ ହେବ ତାହେଲେ ପ୍ରଜାମାନେ ବହୁତ ଆନନ୍ଦ ରହିବେ। କେମିତି ଆନନ୍ଦ ରହିପାରିବେ ନା, କାଳେ ବର୍ଷତି ପର୍ଜନ୍ୟ, ଠିକ୍ ସମୟରେ ବର୍ଷା ହେବ। ମନା କରାଯାଇଛି ଭଗବାନ ରାମଚନ୍ଦ୍ର ସମୟରେ ଇନ୍ଦ୍ରଦେବ ଯେଉଁ ଦିନବେଳେ ବର୍ଷା କରୁନଥିଲେ, କାହିଁକି ନା ଇନ୍ଦ୍ରଦେବ ଯଦି ବର୍ଷା କରିବେ ତେବେ ରାଜ୍ୟର ପ୍ରଜାମାନେ ହେବେ ଯେ ଇନ୍ଦ୍ରଦେବ ଆମକୁ କେତେ କୃପା କରୁଛନ୍ତି, ତେଣୁ ସେଇଟାକୁ ବାଧ ପାଇଁକିରି ମାନେ ତାଙ୍କୁ ଲାଜ ଲାଗିବ, ସେଥିପାଇଁ ସେ ରାତିବେଳା ବର୍ଷା କରୁଥିଲେ, ସକାଳୁ ଉଠିଲା ବେଳେ ଯାହା ଯେଉଁ ଅନୁସାରେ ସେ କୁହ ବର୍ଷା ମଧ୍ୟରେ ସବୁକିଛି କାମନା ପୂରଣ ଭାରତ ମନା କରାଯାଇଛି। କାମ ଅବଶ୍ୟ ପର୍ଯ୍ୟନ୍ତ ସବୁକିଛି ପର୍ଯ୍ୟନ ଦ୍ୱାରା ସମସ୍ତଙ୍କର ଯାହା ଯାହା ଆବଶ୍ୟକତା ଅଛି ସବୁ ପୂରଣ ହୋଇପାରିବ। ଏବଂ ସୁବିକ୍ଷମ ବିମଳା ବିଷ ଦୁର୍ଭିକ୍ଷ ନଥିଲା, ସମସ୍ତଙ୍କ ପାଖରେ ପ୍ରଚୁର ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ରହିଥିଲା, ଏବଂ ସବୁ ସବୁ ଋତୁ ଇତ୍ୟାଦି ସବୁ ପ୍ରକାର ସୁନ୍ଦର ଭାବରେ ସବୁ ରହିଥିଲେ, ଏବଂ ହୃଷ୍ଟପୃଷ୍ଟ ଜଣାକୀର୍ଣ୍ଣ ସମସ୍ତେ ମାନବମାନେ ବା ପଶୁ ପକ୍ଷୀ ଇତ୍ୟାଦି ସମସ୍ତେ ଆନନ୍ଦରେ ରହିଥିଲେ, ଏବଂ ପୁରମ ଜ୍ଞାନପଦ ସଦା ସବୁ ଜାଗାରେ ସମସ୍ତେ ଆନନ୍ଦରେ ରହିଥିଲେ, ଏବଂ ନା କାଳେ ମୃତ୍ୟୁ କଶ୍ଚିତ ଅକାଳ ମୃତ୍ୟୁ ସେ କାରଣ ନଥିଲା, ଏବଂ ବ୍ୟାଧି ପ୍ରାଣୀମାନଙ୍କ କଥା ତାହାର ରୋଗ ଇତ୍ୟାଦି ନଥିଲା, ବ୍ୟାଧି ନଥିଲା, ଏବଂ ନା ଅର୍ଥ ବିଦ୍ୟତେ କଷ୍ଟ କୌଣସି ଅନର୍ଥ ନଥିଲା। ଆମେ ବର୍ତ୍ତମାନ ଦେଖିବା ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ସମସ୍ତେ ପ୍ରାପ୍ତ ହେଉଛନ୍ତି, ତେଣୁ ସମସ୍ତେ ଚାହୁଁଛନ୍ତି ରାମ ରାଜ୍ୟ ପ୍ରାପ୍ତ, ରାମରାଜ୍ୟ ହେବା ପାଇଁ ସେମାନେ ଚାହୁଁଛନ୍ତି, କିନ୍ତୁ ବିନା ରାମରେ ରାଜ୍ୟ ହେବା ପାଇଁ ଚାହୁଁଛନ୍ତି। ଭଗବାନ ରାମଚନ୍ଦ୍ର ଧର୍ମ ନୀତି ଠିକ ଭାବେ ପାଳନ କରୁଥିଲେ, ମର୍ଯ୍ୟାଦା ପୁରୁଷୋତ୍ତମ ସବୁକିଛି ମର୍ଯ୍ୟାଦା ରଖିଛନ୍ତି, ଆଦର୍ଶ ପୁତ୍ର, ଆଦର୍ଶ ପିତା, ଆଦର୍ଶ ମାତା, ଏ ଆଦର୍ଶ ଭ୍ରାତା, ଆଦର୍ଶ ସ୍ୱାମୀ, ସବୁକିଛି ଆଦର୍ଶ ସେ ଦେଖି ଦେଇଛନ୍ତି। ତେଣୁ ଆଦର୍ଶ ପୁରୁଷୋତ୍ତମ ତାଙ୍କୁ କୁହାଯାଉଛି, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର। ତେଣୁ ଏଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କର ବହୁତ ଲୀଳା ରହିଛି, ଆଉ ତାଙ୍କ କୃପାରୁ ଆମେ କିଛି ବର୍ଣ୍ଣନା କଲେ ଭଗବାନ ରାମଚନ୍ଦ୍ରଙ୍କର। ଭଗବାନ ରାମଚନ୍ଦ୍ରଙ୍କର ଲୀଳା ଏଇ ଯୁଗ ଯୁଗ ଧରି ଚାଲିଥିବ, ଭଗବାନ ରାମଚନ୍ଦ୍ର ଲୀଳା। ତେଣୁ ଯେଉଁମାନେ ତତ୍ତ୍ୱଦର୍ଶୀ, ଯେଉଁମାନେ ପ୍ରକୃତରେ ବାଲ୍ମୀକି ଇତ୍ୟାଦି ସେମାନେ ତତ୍ତ୍ୱଦର୍ଶୀ, ସେମାନେ ଭଗବାନ ରାମଚନ୍ଦ୍ର ଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି। ଶୁଭଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ ଯେ ମୁଁ ତାଙ୍କୁ ସଂକ୍ଷେପରେ ବର୍ଣ୍ଣନା କରୁଛି। ତେଣୁ ଦୁଇଟି ଅଧ୍ୟାୟରେ ଭାଗବତରେ, ଭାଗବତ ନବସ୍କନ୍ଧ ଦଶମ ଅଧ୍ୟାୟ ଏବଂ ଏକାଦଶ ଅଧ୍ୟାୟ, ଏହି ଦୁଇଟି ଅଧ୍ୟାୟରେ ଭଗବାନ ରାମଚନ୍ଦ୍ରଙ୍କର ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ଆଉ ତା ଦେହରେ ମଧ୍ୟ ଆମେ ଆହୁରି ଅତି କମ୍ ସଂକ୍ଷେପରେ ମାନେ ଦଶ ବାରଟି ଶ୍ଳୋକରେ ଭାଗବତ ଦଶ ବାରଟି ଶ୍ଳୋକରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଭଗବାନ ରାମଚନ୍ଦ୍ର କି ଜୟ ରାମଚନ୍ଦ୍ର ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ମହାରାଜ କି ଜୟ ହନୁମାନ ମହାରାଜ କି ଜୟ ଶ୍ରୀଗୋପାଳ ମହାରାଜ କି ଜୟ ଶ୍ରୀଗୁରୁଦେବ କି ଆନନ୍ଦପୁରି ବୈଷ୍ଣବ କି ରାମ ନବମୀ ତିଥି ମହା ମହୋତ୍ସବ କି ତାରି ଗୋଟମାନନ୍ଦେ ଜୟ ଜୟ ଶ୍ରୀଗୋପାଳ ମହାରାଜ।